ସର୍ବପ୍ରଥମେ ମୋର ପରମାରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦ୍ ଗୌର ଗୋବିନ୍ଦ ଗୋସ୍ୱାମୀ ଗୁରୁଦେବଙ୍କର ଅଭୟ ଚରଣ କମଳରେ ସମର୍ପିତ ହୋଇ କୃପା ଭିକ୍ଷା କରି ପ୍ରଣତି ନିବେଦନ ପୂର୍ବକ ସଂସ୍ଥାର ସଂସ୍ଥାପକ ଆଚାର୍ଯ୍ୟ କୃଷ୍ଣ କୃପା ଶ୍ରୀମୂର୍ତ୍ତି ଶ୍ରୀ ଶ୍ରୀମଦ୍ ଅଭୟ ଚରଣ ଅରବିନ୍ଦ ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଜୀ ମହାରାଜଙ୍କ ଚରଣ କମଳରେ ପ୍ରଣତି ନିବେଦନ କରି କୃପା ଭିକ୍ଷା କରି ସମସ୍ତ ସାଧୁ ଗୁରୁ ବୈଷ୍ଣବ ଆଚାର୍ଯ୍ୟଙ୍କ ଚରଣ କମଳରେ ପ୍ରଣତି ନିବେଦନ କରି କୃପା ଭିକ୍ଷା କରି ଉପସ୍ଥିତ ଶ୍ରୋତା ବୈଷ୍ଣବମାନଙ୍କୁ ପ୍ରଣତି ନିବେଦନ କରି ପ୍ରଭୁ ଶ୍ରୀ ଶ୍ରୀ ଗୌର ନିତ୍ୟାନନ୍ଦଙ୍କର ମହତ୍ କୃପାରେ ଆମେମାନେ ପବିତ୍ର ଦାମୋଦର ମାସର ଶ୍ରୀମଦ ଭାଗବତମର ସପ୍ତମ ସ୍କନ୍ଦରୁ ପ୍ରହ୍ଲାଦ ମହାରାଜଙ୍କ ସ୍ତୁତି ଶ୍ରବଣ କରୁଛେ। ତେବେ ଗତକାଲି କଥା ଯେଉଁଠି ବିଶ୍ରାମ ଥିଲେ ତାହା କିଞ୍ଚିତ ସ୍ମରଣ କରିବା। ଆମମାନେ ଭଗବାନ ନୃସିଂହଦେବଙ୍କ ସମ୍ମୁଖରେ ପ୍ରହ୍ଲାଦ ମହାରାଜ ଏ ସଂସାରର ସୁଖ କଥା ହିଁ କହୁଛନ୍ତି। ଗତକାଲି ଆମେ ଶୁଣୁଥିଲେ ଦୁଇଟି ଶ୍ଳୋକରେ, ଗୋଟିଏ ଶ୍ଳୋକରେ ଏ ସଂସାରରେ ସେଇମାନେ ଅଜ୍ଞ ଯେଉଁମାନେ ଭଗବତ ଭଜନ କରି ବା ଦେବତା ଉପାସନା କରି ବା ଧର୍ମ ଆଦି କର୍ମ କରି ଧର୍ମ ଅର୍ଥ କାମ ଏ ତ୍ରିବର୍ଗ ଭିତରେ ଅଛନ୍ତି। କାହିଁକି ନା ସଂସାରରେ ହରି ଭଜନ ବ୍ୟତୀତ ଭଗବତ ଭକ୍ତି ବ୍ୟତୀତ ସୁଖ ବସ୍ତୁ କିଛି ନାହିଁ। ଏହା ସୁଖ ଭଳି ପ୍ରତୀୟମାନ ହୁଏ, ମୃଗତୃଷ୍ଟି କାୟା। ଆଉ ଦ୍ୱିତୀୟ, ଯେଉଁ ଶରୀର ମିଳିଛି ଉଚ୍ଚକୁ ଯେତେ ଲୋକ ଅଛନ୍ତି ଭୁବ ସ୍ୱ ମହ ଜନ ତପ ସତ୍ୟ ବୈକୁଣ୍ଠ ଗୋଲୋକ ବୃନ୍ଦାବନ ପର୍ଯ୍ୟନ୍ତ, ଆଉ ନିଚ ଲୋକ ଯେତେ ଅଛନ୍ତି, ଏ ମନୁଷ୍ୟ ଶରୀର ଭୋଗ ସାଧନ ପାଇ ନାହିଁ। ଏ ମନୁଷ୍ୟ ଶରୀର ଦିଆଯାଇଛି କେବଳ ଭଗବତ ଭକ୍ତି କରିବା ପାଇଁ। ଭୋଗ ସାଧନ ଯଦି ଆମେ ଭୋଗ ପାଇଁ ଏ ଶରୀରକୁ ବ୍ୟବହାର କରିବା, ଭୋଗେ ରୋଗ ଭୟମ୍, ଭୋଗ କଲା ମାନେ ଶରୀର ରୋଗ ତିଆରି କରିବ। ଏ ଶରୀର ମିଳିଛି କେବଳ ତପସ୍ୟା ପାଇଁ। ମନୁଷ୍ୟ ଶରୀରରେ ଆପଣ ଦେଖନ୍ତୁ ବହୁତ ରେଗୁଲେଟିଭ ଲାଇଫ ଆପଣ ମେଣ୍ଟେନ୍ କରନ୍ତୁ, ଖାଇବା ଶୋଇବା, ପରମାର୍ଥ କଥା ଛାଡ଼ନ୍ତୁ, ଭକ୍ତି କଥା ଛାଡ଼ନ୍ତୁ, ଭଗବତ ଭଜନ କଥା ଛାଡ଼ନ୍ତୁ। ଏ ଶରୀର ଏଭଳି ଦିଆଯାଇଛି ମନୁଷ୍ୟକୁ, ମନୁଷ୍ୟ ଭକ୍ତି ନ କଲେ ବି ଭୋଗି ପାରିବନି। ଏ ଶରୀରଟାକୁ ମିଳିଛି କେବଳ ତପସ୍ୟା ପାଇଁ। ଯଦି ଭୋଗ କରିବା ପାଇଁ ଆମେ ଚେଷ୍ଟା କରିବା ତାହେଲେ ରୋଗ ଭୟ, ରୋଗ ସୃଷ୍ଟି ହେବ, ଅଧିକ ଭୋଜନ କରିପାରିବାନି, ଅଧିକ ଶୟନ କରିପାରିବାନି, ଅଧିକ ଭ୍ରମଣ କରିପାରିବାନି। ଏକ ନିର୍ଦ୍ଦିଷ୍ଟ ନିୟମ ଭିତରେ, କାନୁନ ଭିତରେ ଶରୀରକୁ ବାନ୍ଧିକି ଛାଡ଼ ଦିଆଯାଇଛି। ପୁଣି କିଭଳି ନା ନିଜ ନିଜର କର୍ମଫଳ ହିସାବରେ ଆମେ କେହି ବିଚାର କରିବା ଉଚିତ ନାହିଁ, ସେ ଲୋକଟି ଏତିକି ଧନ ରଖି ସୁଖ ଭୋଗି ଦେଉଛି ବା ଏଭଳି ସ୍ତ୍ରୀ ପାଖରେ ରହିଛି, ଏଭଳି ସମ୍ପତ୍ତି ରଖିଛି, ଏଇଭଳି ସେ ବିଷୟକୁ ଭୋଗି ଦେଉଛି, ମୁଁ ଭୋଗି ଦେବି ନା, ତା ବି ସମ୍ଭବ ନୁହେଁ। ନିଜ ନିଜର ପୁଣ୍ୟର ଫଳ ହିସାବରେ, ପୂର୍ବର କର୍ମର ଫଳ ହିସାବରେ ଜୀବକୁ ପୁଣି ଶରୀର ମିଳିଛି। ଶରୀର ସହିତ ପାପ ପୁଣ୍ୟକୁ ଭୋଗ କରିବା ପାଇଁ ସୁଖ ଦୁଃଖ ଦୁଇଟା ପୂର୍ବର ଆଟାଚ୍ଡ କରି ଛଡ଼ା ହେଇଛି। ଯେମିତି ଆପଣମାନଙ୍କ କମ୍ପ୍ୟୁଟର କୁହନ୍ତିନି, ଏଇଟା ଆଟାଚ୍ଡ ଫାଇଲ, ଆପଣଙ୍କ ନାଁରେ ମେଲ୍ ଆସିଲା ମାନେ ସେ ଫାଇଲଟା ଆଟାଚ୍ ହେଇକି ଆସିଛି। ମେଲ୍ଟା ଖୋଲିଦେଲା ମାନେ ଫାଇଲ୍ଟା ବାହାରି ପଡ଼ିଲା, ଦୁଇଟା ଫାଇଲ୍, ଫାଇଲ୍କୁ ଆଉ କ୍ଲିକ୍ କରିବାକୁ ଦରକାର ନାହିଁ। ସେଭଳି ଏ ଶରୀର ସହିତ ଏ ଶରୀର ଯାହା ଭୋଗ ସାଧନ ସୁଖ ଦୁଃଖ ସବୁ ମିଳିଛି, ଏଇଟା ଗୋଟେ ତୁଚ୍ଛ ବସ୍ତୁ। କୋ ଇଦମ୍ କଲେବରମ୍ ଅଶେଷ ରୁଜା ଉଧ ରୁଜା ବର ବିରହ ଅଶେଷ ରୋଗର ଉଦ୍ଭବ ସ୍ଥାନ। ଗତକାଲି ଶୁଣୁଥିଲେ ଗୋଟିଏ ଶ୍ଳୋକରେ ସଂସାର ସୁଖକୁ ତୁଚ୍ଛ କରି ଦ୍ୱିତୀୟ ଶ୍ଳୋକରେ ନିଜର ଭାଗ୍ୟକୁ ପ୍ରଶଂସା କଲେ। କ୍ୱାହମ୍ ରଜ ପ୍ରଭବ, ଏକ ସ୍ତୁତି ପ୍ରହ୍ଲାଦ ସ୍ତୁତି ଯେଉଁ ସ୍ତୁତିରେ ପ୍ରହ୍ଲାଦ ମହାରାଜ ଜଣେ ଭକ୍ତ ବାରମ୍ବାର ବାରମ୍ବାର ଭଗବାନଙ୍କ ଆଗରେ ନିଜର ଅଯୋଗ୍ୟତାକୁ ନିଜର ଜାତି କଥାକୁ ବାରମ୍ବାର ଉଠାଉଛନ୍ତି। ଏକ ଭକ୍ତ ଭକ୍ତ ଜୀବନରେ ଏଇଟା ଅଦ୍ଭୁତ କଥା, ନିଜର ଜାତିର କଥା, ନିଜର ନିଜ ସ୍ୱଭାବ କଥା ଭଗବାନଙ୍କ ଆଗରେ କାହିଁ କହୁଛନ୍ତି, ନିଜର ଅଯୋଗ୍ୟତା କଥା କାହିଁ କହୁଛନ୍ତି? ଇଏ ହେଉଛି ଭକ୍ତିର ସାର ମର୍ମ। ସଂସାରରେ ଯୋଗ୍ୟତା କଥା କହିଲେ ସମସ୍ତେ ଖୁସି ହୁଅନ୍ତି, ମୁଁ ଭଲ ପଢ଼ିଛି, ମୁଁ ବଡ଼ ଘରର ଛୁଆ, ମୋ ପାଖରେ ଏତେ ଧନ ଅଛି, ସମସ୍ତେ ଖୁସି ହେବେ। ସଂସାରରେ ସବୁ ଲୋକ ଖୁସି ହୁଅନ୍ତି ଯୋଗ୍ୟତା କଥା ଶୁଣି, କିନ୍ତୁ ଭଗବାନ ଖୁସି ହୁଅନ୍ତି ଭକ୍ତ ଯେତେବେଳେ ତାର ଅଯୋଗ୍ୟ କଥା କହିବ। ଯେତେବେଳେ ଆମର ଅର୍ଚ୍ଚନ ସରେ, ବହୁତ ଦିନ ହେଲା ଅର୍ଚ୍ଚନ ଛାଡ଼ିସାରିଲୁଣି, ଗୋଟେ ବିଜ୍ଞପ୍ତି ଥାଏ, ପ୍ରାର୍ଥନା ଥାଏ, ସେଥିରେ ଗୋଟିଏ ଥାନ୍ତି, ମତ୍ସମ ନାସ୍ତି ପାପାତ୍ମା ନା ଅପରାଧିଶ୍ଚ କଶ୍ଚନ ପରିହାରୋପି ଲଜ୍ଜା କିବ୍ରୁମେ ପୁରୁଷୋତ୍ତମ। ହେ ପୁରୁଷୋତ୍ତମ, ଯେତେବେଳେ ଆପଣ ଅର୍ଚ୍ଚନ ସାରିବେ, ଭଗବାନଙ୍କୁ ବିଜ୍ଞପ୍ତି ଜଣେଇବେ, ପ୍ରାର୍ଥନା ଜଣେଇବେ କୃତାଞ୍ଜଳି ପୁଟରେ, ପ୍ରଭୁ ମତ୍ସମ ନାସ୍ତି ପାପାତ୍ମା, ମୋ ଭଳିଆ ପାପୀ ଲୋକ ଆପଣ ଦେଖିନଥିବେ, କିନ୍ତୁ ମୁଁ ଆପଣଙ୍କୁ ସେବା କରୁଛି, ନା ଅପରାଧିଶ୍ଚ କଶ୍ଚନ, ମୋ ଭଳିଆ ଅପରାଧୀ ସଂସାରରେ କେହି ନା, ପରିହାର ଅପିଲଜ୍ଜା କିମ୍ବେ ପୁରୁଷୋତ୍ତମ, ଆପଣ ତ ପରମାତ୍ମା, ହେ ପୁରୁଷୋତ୍ତମ ଆପଣଙ୍କ ଆଗରେ ମୁଁ ଏ କଥାଟାକୁ କ'ଣ କହିବି, ମୋତେ ଲଜ୍ଜା ଲାଗୁଛି। ଏସବୁ ଅର୍ଚ୍ଚନ ସାରିଲା ପରେ ନିଜ ନିଜର ରୁଚି ହିସାବରେ ବିଜ୍ଞପ୍ତି କରାଯାଏ, ଦୈନ୍ୟୋକ୍ତି କରାଯାଏ ଭଗବାନଙ୍କ ଆଗରେ, କାରଣ ଭଗବାନ ଏଥିରେ ବହୁତ ଖୁସି ହୁଅନ୍ତି। ଅତି ବଡ଼ ଲୋକ ଆଗରେ ଭଗବାନ, ସଂସାରର ତ୍ରିଜଗତର ମାଲିକ ନାହିଁ, ଅନନ୍ତ କୋଟି ବ୍ରହ୍ମାଣ୍ଡର ମାଲିକ, ତାଙ୍କ ଆଗରେ କ'ଣ ବଡ଼ିମା ମଣିଷର ଅଛି, ତାଙ୍କ ସମ୍ପତ୍ତି ମଣିଷ କ'ଣ ଗର୍ବ କରିବ, କ'ଣ ଯୋଗ୍ୟତା ଦେଖେଇବ? ଭଗବାନ ବହୁତ ଖୁସି ହେଇଯାନ୍ତି ଯେତେବେଳେ ଭକ୍ତ ତାର ଅଯୋଗ୍ୟତାକୁ ପ୍ରକାଶ କରେ। ବାରମ୍ବାର ପ୍ରହ୍ଲାଦ ମହାରାଜ ତାଙ୍କର ଶେଷ ପର୍ଯ୍ୟନ୍ତ 42 ଶ୍ଲୋକ ଭିତରୁ ଅଧିକାଂଶ ଶ୍ଲୋକରେ ନିଜର ଜାତିର କଥା ଉଠାଉଛନ୍ତି। କ୍ୱା ଅହମ୍ ରଜ ପ୍ରବହ, ମୋର ଜନ୍ମ ଗତକାଲି ଶୁଣୁଥିଲେ, ନିଜର ଭଗବାନଙ୍କ ପ୍ରତି ଅହେତୁକୀ କୃପା କଥା ସ୍ମରଣ କରୁଛନ୍ତି। ଭଗବାନ ମୋତେ କେମିତି କୃପା କରିଦେଲେ, ଆଉ ଛୁଇଁ ଦେଲେ ନା, ଭଗବାନଙ୍କୁ ଛୁଇଁବା ପାଇଁ ହେଲେ ସତ୍ୱଗୁଣ ଦରକାର, ବ୍ରାହ୍ମଣ ଛୁଇଁ ପାରିବ ଭଗବାନ, ଅର୍ଚ୍ଚା ବିଗ୍ରହକୁ ବ୍ରାହ୍ମଣ ଦୀକ୍ଷିତ ହେଲା ପରେ ଯାଇ ସ୍ପର୍ଶ କରିବ, ଭଗବାନ ଶୁଦ୍ଧ ନା, ବୈଷ୍ଣବ ବ୍ରାହ୍ମଣ ହବ ସେ ସ୍ପର୍ଶ କରିବ, କିନ୍ତୁ ଭଗବାନ ପ୍ରହ୍ଲାଦ ମହାରାଜଙ୍କ ମୁଣ୍ଡରେ ହସ୍ତ ରଖିଦେଇଛନ୍ତି, ସ୍ପର୍ଶ କରିଦେଇଛନ୍ତି, ଆଶୀର୍ବାଦ ଏଭଳି ଦେଲେ ମସ୍ତକରେ ହସ୍ତ ରଖିକି ଦେଇଛନ୍ତି ପ୍ରହ୍ଲାଦ, ସେ କଥା ସ୍ମରଣ ଆସୁଛି ତାଙ୍କର। କ୍ୱାହଂ ରଜ ପ୍ରଭ ତମ ଅଧିକ ଅସ୍ମିନ, ଆମ ପାଖରେ ତମ ଗୁଣ ଅଛି, ମୁଁ ତମ ଗୁଣରେ ଯାତ, ତମ ଗୁଣ ମାନେ ଯେଉଁଠି କାମନା ଆଉ କ୍ରୋଧର ପ୍ରଭାବ ଥାଏ ସେଠି ଜାଣିବାକୁ ପଡ଼ିବ ତମ ଗୁଣର ପ୍ରାଚୁର୍ଯ୍ୟତା ଅଛି, ବହୁଳତା ଅଛି। ଯାତ ସୁର ଇତର କୁଲେ, ଭଗବାନଙ୍କ ଆଗରେ କହୁଛନ୍ତି ପ୍ରଭୁ ଏ ସୁର ମାନେ ଯେଉଁ ଦେବତା ମାନେ ଠିଆ ହେଇଛନ୍ତି ନା, ତାଙ୍କର ଇତର କୂଳରେ ଆମେ ଜନ୍ମ ହେଇଛୁ, ଆମେ ଭଲ ଜାତିର ଲୋକ ନାହିଁ, ଆମେ ଦେବ ବିରୋଧୀ ଲୋକ, ଦେବତାମାନଙ୍କୁ ବିରୋଧ କରିବା, ଯାହାଙ୍କ ପାଇଁ ଆପଣ ଇନ୍ଦ୍ରାରି ବ୍ୟାକୁଲମ ଲୋକ ମୃଡ଼ୟନ୍ତି ଯୁଗେ ଯୁଗେ, ଇନ୍ଦ୍ରଙ୍କର ଅରିକୁ ମାରିବା ପାଇଁ, ଆମମାନଙ୍କୁ ମାରିବା ପାଇଁ ଆପଣମାନେ ଅବତାର ନିଅନ୍ତି, ଆପଣ ଅବତାର ନିଅନ୍ତି, ଆମେ ସେଇ ଜାତିର ଲୋକ। କିନ୍ତୁ ମୋତେ ଆଶ୍ଚର୍ଯ୍ୟ ଲାଗୁଛି, କୋତବା ଅନୁକମ୍ପା, ଆପଣଙ୍କ ଅନୁକମ୍ପା କିଭଳି, ଆପଣ ନ ବ୍ରହ୍ମଣା ନ ତୁ ଭବସ୍ୟ ନବେଇ ରମାୟା, ବ୍ରହ୍ମା ଶିବଜୀ ଲକ୍ଷ୍ମୀଙ୍କ ଉପରେ ଏଭଳି ପ୍ରସାଦ ଆପଣ କରିନାହାନ୍ତି। ଏ ବିଶ୍ୱ ବ୍ରହ୍ମାଣ୍ଡରେ ଭଗବତୀ ଇତିହାସରେ, ଭକ୍ତ ଇତିହାସରେ ଭଗବାନଙ୍କ ଏକ ବିଚିତ୍ର ଲୀଳା, ପ୍ରହ୍ଲାଦଙ୍କ ମୁଣ୍ଡ ଉପରେ ଅସୁର କୂଳରେ ଜନ୍ମ ହେଇ ପ୍ରହ୍ଲାଦଙ୍କ ମସ୍ତକ ଉପରେ ହସ୍ତ ଭଗବାନ ରଖିଥିଲେ ସର୍ବସମ୍ମୁଖରେ, ଲୁକାୟିତ ଭାବରେ ନାହିଁ, ସ୍ୱପ୍ନରେ ନାହିଁ, ସାକ୍ଷାତ। ଏଇଟା ହେଉଛି ଅହେତୁକୀ କୃପା, ହେତୁ ନାହିଁ ୟାର କିଛି, ଏର କାରଣ କିଛି ନାହିଁ, କଜଲେସ୍ ମର୍ସି ଇଂଲିଶରେ କୁହାଯାଏ। ପ୍ରହ୍ଲାଦ ଏଇଟା ସ୍ମରଣ କଲା ପରେ ଭଗବାନ ପ୍ରହ୍ଲାଦଙ୍କୁ ପ୍ରଶ୍ନ କରିବେ, ପ୍ରହ୍ଲାଦ ତୁମେ କ'ଣ ମୋର ବୈଷମ୍ୟତାକୁ ଦେଖୁଛ କି, ମୁଁ ଦେବତାମାନଙ୍କୁ କୃପା କଲିନି ତୁମକୁ କୃପା କଲି। ଏକ ବହୁତ ସୁନ୍ଦର ଶ୍ଳୋକ, ବେଳେ ବେଳେ ଭକ୍ତ ଭଜନ କଲାପରେ ଭଗବାନଙ୍କର ବି ଭଗବାନଙ୍କ ପ୍ରତି ଅଭିମାନ ଆସିଯାଏ ସଂସାର ଲୋକ ବୋଲି। ଆରେ ମୁଁ ଏତେ ଦିନ ଭଗବାନଙ୍କୁ ଡାକିଲି, ଭଗବାନ ମୋତେ ଦର୍ଶନ ଦେଲେନି, ବା ଭଗବାନ ମୋର ମୁଁ ଆଜି ଏତେ ଦୁଃଖ ଭୋଗୁଛି, ମୋତେ ଏଇଭଳି ସଂସାରରେ କ'ଣ ଦୁଃଖ ଭୋଗିବା। ଗୋଟେ ବଡ଼ କଥା କି ଭଗବାନ ଭଗବତ ଅନୁକୂଳତା ଦରକାର। ଭଗବାନ ଦେଖିବେ ତାଙ୍କୁ ଯିଏ ଭଜନ କରୁଛି ତାଙ୍କୁ ନିଜର କରିବେ। ଯେମିତି ମା ମା ଡାକିବ ଛୁଆକୁ, ଛୁଆ ଯଦି ନ ଆସିଲା ମା କ'ଣ କରିବ, ଚାପୁଡ଼ିଟେ ମାରିବ ନା? ମାର ଯେଉଁ ପ୍ରହାରଟି ପିଲା ପ୍ରତି ସେଟା ହଉଛି ପୁତ୍ରକୁ ଅନୁକୂଳ କରିବାର ଭାବନା ତାର ଅଛି, ପୁଅକୁ ନିଜର କରିବାର ଭାବନା ଅଛି। କିନ୍ତୁ ସଂସାର ଲୋକର ତା ନାହିଁ, ଯିଏ ଭଗବତ ଭଜନ କରୁନି ତାକୁ ଯେଉଁ ପ୍ରହାର ଦିଆଯାଉଛି ଭଗବାନ ମାରୁନାହାନ୍ତି, ତାଙ୍କୁ ତାଙ୍କର କର୍ମଫଳ ଦ୍ୱାରା କାଳ ପ୍ରହାର କରୁଛି। ଏତିକି ହେଲା ପାର୍ଥକ୍ୟ। ଭଗବାନଙ୍କୁ ଯେଉଁମାନେ ଭଜନ କରୁଛନ୍ତି ତାଙ୍କ ପ୍ରତି ଯେଉଁ ଦୁଃଖ ଆସୁଛି, କାରଣ ଆମେ ଅମାନ୍ୟା ହେଉଛେ। ଭକ୍ତି ଯୋଗରେ ଯେଉଁ ବିଜ୍ଞାନ ଅଛି, ଭକ୍ତି ଯୋଗରେ ସାଧୁଗୁରୁଙ୍କ ନିର୍ଦ୍ଦେଶ ଯେଉଁ ସେବା କରିବା କଥା, ଅପରାଧରୁ ମୁକ୍ତ ହେବା କଥା ଆମେ ହେଇପାରୁନୁ। ସେଥିପାଇଁ ମା ବେଳେ ବେଳେ ଚାପୁଡ଼ ମାରିବ, ଏଥିରେ କଲ୍ୟାଣତା ଅଛି। କିନ୍ତୁ ପ୍ରାୟତଃ ଯେହେତୁ ଆମେ ବଦ୍ଧ ଭୂମିକାରେ ଅଛେ, ଭଗବାନଙ୍କ ପ୍ରତି ଦୋଷ ଆକ୍ଷେପ କରାଯାଏ। ଯେଭଳି ଭଗବାନ ନୃସିଂହଦେବ କହୁଛନ୍ତି, ପ୍ରହ୍ଲାଦ ମୁଁ ତୁମକୁ କୃପା କରିଦେଲି କିନ୍ତୁ କୃପା ତ ଅସୁରମାନଙ୍କୁ କଲିନି, ଏ ଦେବତାମାନଙ୍କୁ କଲିନି ବୋଲି ତୁମେ କହୁଛ। କହିଲେ ନାଇଁ ନାଇଁ ପ୍ରଭୁ, ଆପଣଙ୍କର ବହୁତ ସୁନ୍ଦର ଶ୍ଳୋକ, ଆପଣଙ୍କର ଉଚ୍ଚ ନୀଚ ନାହିଁ, ଏହି ହେଲେ ପ୍ରଭୁ, ପର ଅବର ନାହିଁ, ସମାଜ ଠାରୁ ଦେବ ସମାଜ, ଅସୁର ସମାଜ, ମନୁଷ୍ୟ ସମାଜ, ପଶୁ ସମାଜ, ସବୁ ସମାଜ ସେଠୁ ଭଗବାନଙ୍କର ବୈଲକ୍ଷଣତା କ'ଣ, ବିଲକ୍ଷଣତାଟା କ'ଣ ପ୍ରଭୁଙ୍କର? ପ୍ରହ୍ଲାଦ ମହାରାଜ କହୁଛନ୍ତି, ପ୍ରଭୁ ନୈସା ପରବରମତି ଭବତ ନନୁ ସ୍ୟାତ୍ ୟନ୍ତୁ ଯଥାତ୍ମ ସୃହୃଦୋ ଜଗତସ୍ତଥାପି ସଂସେବୟା ସୁରତର ରିବତେ ପ୍ରସାଦ ସେବାନ ରୂପ ମୁଦୟୋ ନ ପରାବର ତ୍ୱମ ନ ଏସାମ ପରାବରମତି। ପ୍ରଭୁ ନ ଏସାମ, ମୁଁ ଯେଉଁ ସ୍ତୁତି କଲି ଯେ ଆପଣ ବ୍ରହ୍ମାଙ୍କୁ ଶିବଙ୍କୁ ବ୍ରହ୍ମାଙ୍କୁ କୃପା କଲେନି ମୋତେ କୃପା କରିଦେଲେ, ଏଥିରେ ମୁଁ ଆପଣଙ୍କର ବୈଷମ୍ୟ ଦେଖେଇଲିନି। ନ ଏସାମ ମତି, ମଣିଷର ପର ଆଉ ଅବର ମତି ଅଛି, ଇଏ ଉଚ୍ଚ ଜାତିର, ଇଏ ନୀଚ ଜାତିର, ପଶୁପକ୍ଷୀ ଭିତରେ ବି ଅଛି। ଦେଖୁଛନ୍ତି ନା ପଶୁପକ୍ଷୀମାନେ ଯେଉଁଠୁ ରହିବେ, ଗୋଟିଏ ଗ୍ରୁପରେ ରହିବେ, ବାଘ ବାଘ ସାଙ୍ଗରେ ରହିବେ, ସିଂହ ସିଂହ ସାଙ୍ଗରେ ରହିବେ, ତାଙ୍କର ବି ଅଭିମାନ ଅଛି। ସିଂହ କହିବେ ଆମେ ଜାତିରେ ବଡ଼, ପଶୁପକ୍ଷୀମାନଙ୍କର ବି ଗ୍ରୁପ୍ସ ଅଛି, ଉଚ୍ଚ ନୀଚ ଭାବ ଅଛି, ମନୁଷ୍ୟର ତ ସ୍ୱାଭାବିକ ଅଛି। ଆପଣ ଦେଖୁଛନ୍ତି ନା ସମାଜରେ ଅଫିସର୍ସ କ୍ଲବ ଲେଖା ହେଇଥିବ, ସେଠି ଅଫିସର ମାନଙ୍କ, ସେଠି କିଏ ଗରିବ ଲୋକ ଯାଇପାରିବ? ତା ଭିତରକୁ ଆଲାଉ କରାଯିବ? ଉଚ୍ଚ ନୀଚ ଭାବ ମଣିଷର ଅଛି। ଏଇ ଶିକ୍ଷିତ ଲୋକ ତାକୁ ଭଲ ବ୍ୟବହାର ଦେବାକୁ ପଡ଼ିବ। ଭଗବାନଙ୍କ ଦରବାରରେ ନାହିଁ, ଭଗବାନଙ୍କ ଦରବାରରେ ମହା ମହା ପଣ୍ଡିତ ଯେଉଁ ଦୃଷ୍ଟିରେ ପ୍ରଭୁଙ୍କର, ଶବରୀର ପ୍ରତି ମହାପ୍ରଭୁଙ୍କର ଯେଉଁ ଦୃଷ୍ଟି ଥିଲା, ବାନର ପ୍ରତି ହନୁମାନଙ୍କ ପ୍ରତି ସେଇ ଦୃଷ୍ଟି ଥିଲା, ଜାମ୍ବମାନଙ୍କ ପ୍ରତି ସେଇ ଦୃଷ୍ଟି ଥିଲା। ଦୃଷ୍ଟି ସମାନ, ଉଚ୍ଚ ନୀଚ ଭାବ ନ ଏସା ପରବରମତି ଭବତ ନନୁଷ୍ୟା ଜନ୍ତୁ ଯଥା, ଆପଣଙ୍କର ଜନ୍ତୁ ଜୀବ ଭଳି ପର ଆଉ ଅବରମତି ନାହିଁ। ଇଏ ବ୍ରାହ୍ମଣ, ଇଏ କ୍ଷତ୍ରିୟ, ଇଏ ବୈଶ୍ୟ, ଇଏ ଶୂଦ୍ର, ଇଏ ଧନୀ, ଇଏ ଗରିବ, ସମାଜରେ ଏଗୁଡ଼ିକ ଉଚ୍ଚ ନୀଚ ଅଛି, ପ୍ରଭୁ ଆପଣଙ୍କ ନିକଟରେ ନାହିଁ। ମୁଁ ଯେଉଁ ସ୍ତୁତି କରିଦେଲି ଯେ ଆପଣ ତାଙ୍କୁ କୃପା କଲେନି ମୋତେ କୃପା କରିଦେଲେ, ଏଇଟା ମୁଁ ଯେଉଁ ସ୍ତୁତି କଲି ୟାର କାରଣକୁ ବୁଝାଉଛନ୍ତି। ଜୀବର ପର ଆଉ ଅବର ମତି ଅଛି, ଦେଖୁନାହାନ୍ତି? ଜଣେ ଭଲ ପୋଷାକ ପିନ୍ଧିକି ଆସିଥିବ, ତାକୁ ଦେଖିଲେ ଆମକୁ ଭଲ ଲାଗୁଛି, ହଁ ଏଇଟା ଭଲ ଲୋକଟା, ଏଇଟା ଅପରିଷ୍କାର ଲୋକ, ପରବରମତି ଅଛି। କାରଣ ଶରୀର ଆତ୍ମା ଭିତରେ ଆମ ଶରୀରର ଆମର ତ ଦୁଇ ଭାଗ, ଆମେ ଶରୀର ରହିଛନ୍ତି ଆତ୍ମା ତା ଭିତରେ ରହିଛି, ଆତ୍ମଧର୍ମ ତ ଆମର ଆସିନି। ଆମେ ଶରୀରକୁ ଦେଖୁଛେ, ଯା ଶରୀରଟା ଭଲ ତାକୁ ଭଲ ଲାଗିଲା, ଯେ ଖରାପ ତାକୁ ଖରାପ ଲାଗିଲା। ଆମେ ଶରୀରଟାକୁ ଦେଖୁଛେ ନାକୁ ଆତ୍ମା ଦର୍ଶନ ହଉଛି କି? କୁକୁରକୁ କାହିଁ ଘୃଣା କରୁଛେ, ଘୁଷୁରୀ କାହିଁ ଘୃଣା କରୁଛେ, ତା ଶରୀରଟା ଭଲ ଲାଗୁନି ଆମକୁ? ଭଗବାନଙ୍କର ତା ନୁହେଁ, ଭଗବାନଙ୍କର ପର ଅପର, ଭଗବାନ ତ ଶରୀର ନୁହନ୍ତି ନା, ଭଗବାନଙ୍କ ଶରୀର ଆତ୍ମା ଭିତରେ କିଛି ପାର୍ଥକ୍ୟ ନାହିଁ ନା। ସ୍ୱୟଂ ପରମାତ୍ମା, ନଖରୁ ଶିଖ ପର୍ଯ୍ୟନ୍ତ ତାଙ୍କର ପରମାତ୍ମା, ତାଙ୍କ ଦୃଷ୍ଟିରେ ତାଙ୍କର କଣ ରହିବ? ପରମାତ୍ମା ଦୃଷ୍ଟି, ସବୁ ଜୀବ ହଉଛି ମୋର, ସବୁ ଜୀବ ମୋର। ନୈଷାମ ମତି ପରାବରତ୍ୱମ ଭବତୋ ନନୁ ସ୍ୟାତ୍, ଆପଣଙ୍କର ଏ ଜିନିଷ ନାହିଁ ନିଶ୍ଚିତ ଭାବରେ। ନନୁ ସ୍ୟାତ୍, ପରାବରମତି ନାହିଁ, ଏ ଉଚ୍ଚ ଲୋକ ସୁଦାମା ଯେଉଁ ବେଶ ପିନ୍ଧିକି ଯାଇଥିଲେ କେବଳ ଭଗବାନଙ୍କର ଯୋଗମାୟା ଶକ୍ତି ହିଁ। ସୁଦାମା ତ ବହୁତ ଛିଡ଼ା ବସ୍ତ୍ର ପିନ୍ଧିକି ଯାଇଛନ୍ତି। ଚୈଲଖଣ୍ଡେ ନ ତାନ ବଧ୍ୱା ଭର୍ତ୍ତୁ ପ୍ରାଦାତ ଉପାନୟତ, ଗୋଟେ ଛିଡ଼ା ବସ୍ତ୍ରରେ ପୁଣି ଧରିକି ଯାଇଛନ୍ତି ଉପାନ ଉପାୟନକୁ। ଭଲ ଭଲ ଲୁଗାରେ ଟିକେ ନେଇକି ଯାଇଥାନ୍ତ ହେଲା, ଘରେ ଗୋଟିଏ ଭଲ କପଡ଼ା ନାହିଁ ସୁଦାମାର, କାହିଁ ଦ୍ୱାରକା ପୁରୀ ଯେଉଁଠି ଅନନ୍ତ କୋଟି ବ୍ରହ୍ମାଣ୍ଡର ଅଧିପତି ରହୁଛନ୍ତି, ଏତେ ଅନ୍ତର ନିର୍ମଳ ସୁଦାମା ଆଉ ତାର ପତ୍ନୀର, ଯେଉଁ ଯାଚିତ୍ୱ ଚତୁରମୃଷ୍ଟି ଚାରି ମୁଠା ଯେଉଁ ମାଗିକି ଆଣିକି ତଣ୍ଡୁଳ ଦେଇଛନ୍ତି, ତାକୁ ଭଲ ବସ୍ତ୍ର ଦେଇଥାନ୍ତ ଭଲା। ଚୈଲ ଖଣ୍ଡିଆନ ତାନ ବଧୁଆ, ଜୀର୍ଣ୍ଣ ଯେଭଳି ବସ୍ତ୍ର ପିନ୍ଧିଛନ୍ତି ସୁଦାମା ସେଇ ବସ୍ତ୍ରରେ ଯାଇଛି। ଆଉ ଭଗବାନଙ୍କର ବସ୍ତ୍ର କିଭଳି, ପ୍ରଭୁଙ୍କର ଶରୀର କିଭଳି, ବସ୍ତ୍ର କିଭଳି? ଭଗବାନ ସେଦିନ ସବୁଠୁ ଭଲ ପୋଷାକରେ ଥିଲେ, ଭଗବାନଙ୍କ ପୋଷାକ ଦିନ ଖରାପ ନଥାଏ, କିନ୍ତୁ ବହୁତ ଆନନ୍ଦର ପ୍ରଭୁ ଥିଲେ, କାହିଁକିନା ରୁକ୍ମିଣୀଙ୍କ ପାଖରେ ବସିଛନ୍ତି। ଭଗବାନ ଯେତେବେଳେ ରୁକ୍ମିଣୀଙ୍କ ପାଖକୁ ଯାଆନ୍ତି, ପୁରା ପୂର୍ଣ୍ଣ ଐଶ୍ୱର୍ଯ୍ୟବାନ, ପୂର୍ଣ୍ଣ ମନ ପୁରା ଭଗବାନଙ୍କର ଠିକ ଥାଏ ନା, ରୁକ୍ମିଣୀ ଭାରି ଅଭିମାନୀ, ସାଙ୍ଗେ ସାଙ୍ଗେ ତାଙ୍କ ମାନ ଚାଲି ଆସିବେ। ପ୍ରଭୁଙ୍କର ବସ୍ତ୍ର ଦେଖନ୍ତୁ ସୁଦାମାଙ୍କର, ପର ଅପର ଦୃଷ୍ଟି ଭଗବାନଙ୍କର ନାହିଁ, ଭଗବାନଙ୍କ ସର୍ବ ଦୃଷ୍ଟି ନାହିଁ ନା, ଆତ୍ମା ଦୃଷ୍ଟି ସବୁବେଳେ ଆତ୍ମା ତ ଆତ୍ମାକୁ ଦର୍ଶନ କରନ୍ତି, ସର୍ବ ସହିତ କଣ ଅଛି? ବିଲୋକ୍ୟ ଦୋରା ପ୍ରିୟା ପର୍ଯ୍ୟଙ୍କ ଆସ୍ତିତ୍ୱ, ଦୂରରୁ ଦେଖିଦେଲେ ପ୍ରିୟାଙ୍କର ପଲଙ୍କରେ ବସିଛନ୍ତି, ପ୍ରିୟାଙ୍କ ପଲଙ୍କ ସୁଦାମା ଯାଇ ସିଧା ଯାଇକି ପହଞ୍ଚନ୍ତି ଭଗବାନଙ୍କର ଯୋଗମାୟାଙ୍କର ଏଭଳି ଶକ୍ତି, ସିଧା ରୁକ୍ମିଣୀଙ୍କ ଦ୍ୱାରା ପହଞ୍ଚନ୍ତି। 16,108 ନିବାସ, କେଉଁ ନିବାସକୁ ଯାଇଥାନ୍ତେ, କେଉଁଠି ଖୋଜିଥାନ୍ତେ, ସୁଦାମାଙ୍କୁ ଛାଡ଼ିଥାନ୍ତା କିଏ? କିନ୍ତୁ ବ୍ରାହ୍ମଣ ଉପବିତଟା ଦେଖାଯାଉଛି ତ, ଭଗବାନ ନେଇକି ସିଧା ଭଗବାନଙ୍କର ଶକ୍ତି ଯୋଗମାୟା ନେଇକି ରୁକ୍ମିଣୀଙ୍କ ଦ୍ୱାର ଦେଶରେ ଠିଆ ହେଇକି ଦେଖୁଛନ୍ତି ସୁଦାମା। ଇଏ ଯେଉଁ ବସ୍ତ୍ର ସୁଦାମା ଆନନ୍ଦ, ମୋ ସଖା ଏତେ ଆନନ୍ଦରେ ରହିଛି, ଏତେ ସମ୍ପତ୍ତି, ଆଜ୍ଞା କାହିଁକି ଆସିଛନ୍ତି, କଣ କରୁଛନ୍ତି ସବୁ ଭୁଲିଗଲେଣି। ବ୍ରହ୍ମାନନ୍ଦ ଗତ ଯଥା, ବ୍ରହ୍ମାନନ୍ଦରେ ମଗ୍ନ ହେଇଗଲେ ବ୍ୟକ୍ତି ଯେଭଳି ଶରୀର ସଂସାର ସବୁକିଛି ବୁଝିଯାଏ, ସୁଦାମା ଦ୍ୱାରକାପୁରର ଐଶ୍ୱର୍ଯ୍ୟକୁ ଦେଖି ଏତେ ଆନନ୍ଦ ହଉଛନ୍ତି, ମୋ ସଖା ଆଜି ଏତେ ଆନନ୍ଦ। ଆରେ ନିଜର କି ଅବସ୍ଥା, ନିଜର ପିନ୍ଧିବାକୁ ବସ୍ତ୍ର ନାହିଁ, ଜୀର୍ଣ୍ଣ ମଲିନ ବସ୍ତ୍ର କ୍ଷୁଦ୍ର, କିନ୍ତୁ ସଖାର ଭଗବାନଙ୍କ ସୁଖରେ ଏତେ ସୁଖୀ, ନିଜ ସ୍ତ୍ରୀ କଥା ହିଁ ଭୁଲି ଯାଇଛନ୍ତି, କଣ ମାଗିବାକୁ ପଡିବ, କଣ ଆନନ୍ଦ, ସେ ଆନନ୍ଦ ଭିତରେ ଭଗବାନ ଦେଖିଦେଲେ ଦୂରରୁ ଦୂରରୁ ଚାହୁଁଛନ୍ତି ପ୍ରଭୁ। ମୁଁ ଏଇ ପ୍ରସଙ୍ଗରେ କହୁଛି, ଭଗବାନ ସ୍ୱରକୁ ଦେଖନ୍ତିନି, ତଙ୍ଗ ବିଲୋକ୍ୟ ଦୂରାତ ଅଚ୍ୟୁତମ ପ୍ରିୟ ପର୍ଯ୍ୟଙ୍ଗାସ୍ତିତମ, ଦୂରରୁ ଦେଖିଦେଲେ ପ୍ରିୟଙ୍କର ରୁକ୍ମିଣୀଙ୍କର ପଲଙ୍କରେ ବସିଥିବା କୃଷ୍ଣ ଦେଖିଦେଲେ, ଆରେ ମୋ ସୁଦାମା ତ, ସୁଦାମାଙ୍କର ଶରୀର ପୁରା ପରିବର୍ତ୍ତନ ହେଇଯାଇଛି, ବାଳକ ବେଳେ ଯାହା ଦେଖା ହେଇଥିଲା ଆଉ ଦେଖା ହେଇନି, କିନ୍ତୁ ଭଗବାନ ସାଙ୍ଗେ ଜାଣିଦେଲେ ଭଗବାନ କ'ଣ ଚିହ୍ନିବା ପାଇଁ ଡେରି ଲାଗେ ନା କ'ଣ? ସେ ଆତ୍ମାକୁ ଦେଖନ୍ତି ନା, ଶରୀର ରୂପଟା ପରିବର୍ତ୍ତନ ହେଉଛି। ଲୋକମାନେ ପ୍ରଶ୍ନ କରନ୍ତି, ଆରେ ପକ୍ଷୀ ପଶୁ ଡାକିଦେଲେ ଭଗବାନ କେମିତି ଶୁଣୁଛନ୍ତି? ଆରେ ଶରୀରଟା ପକ୍ଷୀର ପଶୁର ନା, ଆଉ ଆତ୍ମାଟା କାହାର? ଆତ୍ମାଟା ତ ତାଙ୍କର। ସେ ଆତ୍ମାକୁ ଚିହ୍ନିଛନ୍ତି ନା ଶରୀରକୁ ଚିହ୍ନିଛନ୍ତି? ତୁମେ ଗୋରା ହୁଅ କି କଳା ହୁଅ କି ଯିଏ ବି ହୁଅ, ତାଙ୍କର ତ ଆତ୍ମା ସହିତ କାମ। ଦୂର ଦେଖିଦେଲେ ସହସା ଉତ୍ଥାୟ, ସାଙ୍ଗେ ସାଙ୍ଗେ ଉଠି ପଡ଼ିଲେ। ଗୋଟେ ମୁହୂର୍ତ୍ତ ରୁକ୍ମିଣୀଙ୍କ ପାଖରୁ କିଛି ରୁକ୍ମିଣୀ କିଛି ନ ଜଣେଇ ଉଠିକି ଆସିଲେ, ଆଉ ରୁକ୍ମିଣୀଙ୍କ ଆଗରେ ଭଗବାନ ଆଲିଙ୍ଗନ କଲେ। ଦୁଭ୍ୟା ପରିଗ୍ରହଣ ମୁଦା, ଦୁଇ ବାହୁରେ ମୁଦା, ପୁରା ଆନନ୍ଦରେ ସୁଦାମାଙ୍କୁ ଅଭିଷେକ କରିଦେଲେ ଜଳରେ। ଆଗେ ନେତ୍ରାଭ୍ୟା ପୁଷ୍କର କ୍ଷଣମ ଧାର ଧାର ଲୋତ, ପ୍ରଭୁଙ୍କର ପ୍ରେମାଶ୍ରୁ ବୋହୁଛି। ସୁଦାମାଙ୍କର ଶରୀର ଭିଜିଗଲା। ଜୀବ ଗୋସ୍ୱାମୀ ଲେଖୁଛନ୍ତି, ପ୍ରେମାଶ୍ରୁ ପୁଷ୍କର କ୍ଷଣମ ପଦ୍ମଲୋଚନ, ସିଏ ତାଙ୍କର ଅଶ୍ରୁ ବାହାରିବା କ'ଣ, ସେ ତ ସବୁଥିରେ ବଡ଼। ଆଉ ସୁଦାମାଙ୍କୁ ଅଭିଷିକ୍ତ କରିଦେଲେ। ଏଇଟା ଆଜ୍ଞା ସବୁ ସମସ୍ତେ ଦେଖିଛନ୍ତି। ଦାସଦାସୀ ମାନେ ରୁଣ୍ଡ ହେଇଗଲେ, ଆରେ ଇ କେଉଁଠିକାର ଗୋଟେ ଭିକାରୀ ବ୍ରାହ୍ମଣ ଆସିଛି, ତାକୁ କ'ଣ କୃଷ୍ଣ ଏତେ ସମୟ କୁଣ୍ଡେଇ କନ୍ଦା କନ୍ଦା କଟା ଚାଲିଲାଣି? କେହି କିଛି ବୁଝିପାରୁନାହାନ୍ତି, ରୁକ୍ମିଣୀ ବୁଝିପାରୁନାହାନ୍ତି। ପୂଜା ସେବା ସରିଲା ପରେ ପୁରନାରୀମାନେ ଭଗବାନଙ୍କୁ ଦେଖେଇକି ପଚାରୁଛନ୍ତି, କି ମନେନମ କୃତମ କୁନ୍ୟମ ଅବଧୂତେଣ ଭିକ୍ଷୁଣା ଶ୍ରିୟା ହିଁ ନେଲେ ଲୋକ ଅସ୍ମିନ୍। ଆରେ ଏଇ ଲୋକଟାକୁ ଭଗବାନ କାହିଁକି ଏମିତି ଆଲିଙ୍ଗନ କଲେ? କିମ୍ ଅନୈନମ କୃତମ ପୁଣ୍ୟମ, ଏଇ ଅବଧୂତଟା ଭିକାରୀଟା ଭିକ୍ଷୁଣା ଅବଧୂତ ବେଶଧାରୀ ବ୍ରାହ୍ମଣ କ'ଣ ପୁଣ୍ୟ କରିଛି? କାହିଁ ତ ପୁଣ୍ୟ କିଛି ଜଣାପଡ଼ୁନି। ପୂର୍ବର ପୁଣ୍ୟ ଥିଲେ ଏବେ କ'ଣ ଗୋଟେ ବସ୍ତ୍ର ମିଳନ୍ତା ନାହିଁ? ଦ୍ୱାରକାବାସୀ ମାନେ ସୁଦାମା କହୁଛନ୍ତି, ପୂର୍ବର କିଛି ପୁଣ୍ୟ ନାହିଁ, ପୁଣ୍ୟ ଥିଲେ କ'ଣ ବସ୍ତ୍ର ଖଣ୍ଡେ ମିଳିନଥାନ୍ତା? କି ମାନେ ନାମ କୃତମ ପୁଣ୍ୟମ ଅବଧୀତ ଭିକ୍ଷୁଣା ଶ୍ରିୟା ହିନେ ଲୋକେ ଅସ୍ମିନ୍ ଗହିତେନ ଅଧମେନ ଚ। ଭଗବାନ ଗୋଟା ବାଣ ମାରିଲା ଭଳିଆ ଲାଗେ, ଆରେ ମୋ ସୁଦାମା ସଖାକୁ ଏମାନେ କହୁଛନ୍ତି ଇଏ ଗହିତ ନିନ୍ଦିତ କର୍ମ କରିଛି, ସେନା ବସ୍ତ୍ର ମିଳୁନି, ଅଧମ। ପୁରଜନ ବିସ୍ମୟ ଅପମୋଦନାର୍ଥମ, ପୁରଜନ ଲୋକମାନଙ୍କର ବିସ୍ମୟକୁ ଭାଙ୍ଗିବା ପାଇଁ ଭଗବାନ ଆରମ୍ଭ କଲେ ପ୍ରବଚନ। ବାଲ୍ୟକାଳର କଥା ସୁଦାମା ତୁମର ମନରେ ଅଛି ନା, ଆମେ ବାଲ୍ୟକାଳରେ କେମିତି ଥିଲେ? ଏସବୁ ପ୍ରବଚନ ସମସ୍ତେ ଶୁଣୁଛନ୍ତି। ଏ କଥା ମୋର କହିବାର ଥିଲା, ଭଗବାନ ରୂପକୁ ଦେଖନ୍ତିନି, କିଏ ମୋଟା କିଏ ପତଳା, କିଏ ବାବାଜୀ କିଏ ଗୃହୀ, କିଏ ପୁରୁଷ କିଏ ସ୍ତ୍ରୀ, କିଏ ପଶୁ କିଏ ପକ୍ଷୀ। ପ୍ରହ୍ଲାଦ ମହାରାଜ ବହୁତ ସୁନ୍ଦର ଉପମା ଦେଉଛନ୍ତି, ପ୍ରଭୁ ଆପଣ ମୋତେ ଯେଉଁ କୃପା କରିଛନ୍ତି, ମୋ କୂଳକୁ ଦେଖି କୃପା କରୁନାହାନ୍ତି, ବା ଯାହାକୁ କୃପା କରନ୍ତି ଏ ପର ଅବର ଦୃଷ୍ଟି ଆପଣଙ୍କର ନାହିଁ। ଏ ଉଚ୍ଚ ଏ ବଡ଼ ଲୋକ ଆକୁ କୃପା କରିବି ନା ନା, ଏ ସଂସାର ଦୃଷ୍ଟି, ପ୍ରଭୁଙ୍କର ଦୃଷ୍ଟି ଏଇଟା ନାହିଁ। ନୈସା ପରାବରମତି ଭବତୁ ତନୁଷ୍ୟା ଜନ୍ତୁ ଯଥା ଆତ୍ମ ଜଗତମ ସ୍ତଥାପି। ଭଗବାନଙ୍କର କାହିଁକି ଦୁଇଟା ମତି ନାହିଁ? ଭଗବାନ କାହାକୁ ବିରୋଧ କରନ୍ତିନି। ଭଗବାନ ଯଦି ବିରୋଧ କରିବେ, ଭଗବାନ କାହାକୁ ଶତ୍ରୁ କରନ୍ତିନି। ଭଗବାନ ଯାହା ପ୍ରତି ଶତ୍ରୁତା ଆଚରଣ କରିବେ, ତାହେଲେ ଭଗବାନ ନିଜ ପ୍ରତି ଶତ୍ରୁତା ଆଚରଣ କଲେ ନା, କାରଣ ସମସ୍ତଙ୍କ ଅନ୍ତରେ ସିଏ ଅଛନ୍ତି ନା ପରମାତ୍ମା ରୂପରେ। ଜଗତ ଆତ୍ମସ୍ତୁ ସୃହୃତମ, ଜଗତର ଆତ୍ମା ରୂପରେ ଆପଣ ସୃହୃତ, ଆପଣ କାହା କାହାକୁ ଉଚ୍ଚ ଦୃଷ୍ଟିରେ ଦେଖନ୍ତିନି, କାହାକୁ ନିଚ ଦୃଷ୍ଟିରେ ଦେଖନ୍ତିନି। ଭଗବାନ ଆପଣ ଭାବନ୍ତୁନି, ଦୁର୍ଯ୍ୟୋଧନକୁ ନିଚ ଦୃଷ୍ଟିରେ ଦେଖୁଥିଲେ, ଅର୍ଜୁନଙ୍କୁ ଉଚ୍ଚ ଦୃଷ୍ଟିରେ ଦେଖୁଥିଲେ। ଭଗବାନ ଚାହିଁଲେ ଦେଖିପାରିବେନି, ତାଙ୍କର ଦୃଷ୍ଟି ସମାନ। ଭଗବାନଙ୍କର ଶତ୍ରୁ କେହି ନାହାନ୍ତି, ଭଗବାନଙ୍କୁ ଅସୁରମାନେ ଶତ୍ରୁ ଭାବନ୍ତି। ଭଗବାନ ରାବଣଙ୍କୁ ଶତ୍ରୁ ମନେ କରୁନଥିଲେ, ରାବଣ ଭଗବାନ ରାମଚନ୍ଦ୍ର ମହାପ୍ରଭୁଙ୍କୁ ଶତ୍ରୁ ବୋଲି ଜ୍ଞାନ କରୁଥିଲେ, ନହେଲେ ସେ କ'ଣ ବାରମ୍ବାର ବାରମ୍ବାର ଦୂତ ପଠେଇ କହିଥାନ୍ତେ ତୁମେ ସୀତାଙ୍କୁ ଫେରେଇ ଦିଅ ବୋଲି? ଯେତେ ଅସୁରମାନେ କମ୍ପ୍ଲେନ୍, ଅସୁରମାନଙ୍କର ନାହିଁ କମ୍ପ୍ଲେନ୍, ମଣିଷମାନଙ୍କର ଅଛି। ଭଗବାନ ଏଇଟା କାହିଁ କଲେ? ଯେମିତି କମ୍ପ୍ଲେନ୍ ବକ୍ସ ସବୁ ଡିପାର୍ଟମେଣ୍ଟରେ ଥୁଆ ହେଉଛି, ଭଗବାନ ଯାହା କରିକି ଗଲେ ଅସୁରମାନଙ୍କର କମ୍ପ୍ଲେନ୍ ନାହିଁ, କମ୍ପ୍ଲେନ୍ ମଣିଷର, ଭଗବାନ ଏଇଟା କାହିଁ କଲେ, ଭଗବାନ ଭୁଲ କରିଛନ୍ତି, ମଣିଷର କମ୍ପ୍ଲେନ୍। ରାମାୟଣରେ କେହି କିଛି କମ୍ପ୍ଲେନ୍ ଦେଇପାରିବେନି, କିନ୍ତୁ ଦୁଇଟା ଜିନିଷର ସମସ୍ତଙ୍କର କମ୍ପ୍ଲେନ୍, ଭଗବାନ ରାମଚନ୍ଦ୍ର ମହାପ୍ରଭୁ ଠିକ୍ କରୁନାହାନ୍ତି, ଏଇ ଦୁଇଟା କରିଦେଲେ। କିନ୍ତୁ ଯାହା ପ୍ରତି ସେ ଜିନିଷଟା କରିଛନ୍ତି ସେ ତ ଠିକ୍ କହୁଛନ୍ତି, ତୁମେ କାହିଁକି ତୁମର ମତି କାହିଁକି ଉଚ୍ଚ ନୀଚ ଭାବ ଆସୁଛି, କାରଣ ଭଗବାନ ଯେହେତୁ ସତ୍ୟ, ସେ ଯେକୌଣସି କର୍ମ କରନ୍ତି ସତ୍ୟ। ଭଗବାନ ଲର୍ଡ ଇଜ୍ ଅଲୱେଜ୍ ଇନ୍ ଆବସୋଲ୍ୟୁଟ୍ ପ୍ଲାଟଫର୍ମ, ହିଜ୍ ଅଲ୍ ଆକ୍ଟିଭିଟିଜ୍, ହିଜ୍ ଅଲ୍ ଲୀଲାଜ୍ ଆର୍ ଅନ୍ ଦି ଆବସୋଲ୍ୟୁଟ୍ ପ୍ଲାଟଫର୍ମ, ସେଟା ଆବସୋଲ୍ୟୁଟ୍, ସେଠି ଉଚ୍ଚ ନୀଚ ନାହିଁ, ସବୁ ଆବସୋଲ୍ୟୁଟ୍। ଯେଭଳି ଲୋକମାନଙ୍କର ଦୁଇଟା କମ୍ପ୍ଲେନ୍, ସୀତା ମାତାଙ୍କୁ ଛାଡ଼ିଦେବା ଗର୍ଭବତୀ ହିସାବରେ, ଏଇଟା ଭୁଲ। ଭାଇ ତୁମର ତୁମେ ଶରୀରର ବୁଦ୍ଧି ହିସାବରେ କଥା କହୁଛ, ସେ ପରମାତ୍ମା, ସେ କୌଣସି ଭୁଲ କରିନାହାନ୍ତି। ଯଦି ସୀତାମାତା କମ୍ପ୍ଲେନ୍ କରିଥାନ୍ତେ, ବାଲ୍ମୀକି ରାମାୟଣ ପଢ଼ି ସୀତାମାତା ବହୁତ ଖୁସି ଅଛନ୍ତି, କହିଲେ ଲକ୍ଷ୍ମଣ ଯଦି ମୂର୍ଚ୍ଛା ଯାଇଛନ୍ତି, ମୂର୍ଚ୍ଛାରେ ଉଠି କହିଛନ୍ତି, ଲକ୍ଷ୍ମଣ ତୁମେ ଗୋଟେ କାମ କରିବ, ତୁମ ଭାଇଙ୍କୁ ଯାଇ କହିଦବ ମୋ ପାଇଁ ଭାଇଙ୍କର କଳଙ୍କ ମୋ ପ୍ରତି ଆସିଛି ନା, କଳଙ୍କଟା ସ୍ତ୍ରୀ ପାଇଁ ଯଦି ସ୍ୱାମୀଙ୍କୁ ଆସେ ତାହେଲେ ଏଟା ସ୍ତ୍ରୀର କର୍ତ୍ତବ୍ୟ, ସେ ସ୍ୱାମୀଙ୍କର ଯଶକୁ ବଢ଼େଇବ, ସେଥିପାଇଁ ମୁଁ ବହୁତ ଆନନ୍ଦରେ ଏଟାକୁ ଗ୍ରହଣ କରିନେଲି। କିନ୍ତୁ ଗୋଟିଏ ଜିନିଷ, ମୋତେ କଳଙ୍କ ଦେଇଛନ୍ତି ଅଯୋଧ୍ୟାବାସୀମାନେ, କିନ୍ତୁ କଦାପି ଅଯୋଧ୍ୟାବାସୀମାନଙ୍କୁ ଅଲଗା ଦୃଷ୍ଟିରେ ଶ୍ରୀରାମଙ୍କୁ ମୋର ଅନୁରୋଧ, ସେ ଦେଖିବେନି, ତାଙ୍କୁ ପୁତ୍ର ଭଳି ଦେଖିବେ। ଯିଏ କମ୍ପ୍ଲେନ୍ କରିଥିଲେ ସୀତାମାତାଙ୍କ ନାଁରେ, ସୀତାମାତା ତାଙ୍କ କୃପା କରୁଛନ୍ତି, କିନ୍ତୁ ମଣିଷର କମ୍ପ୍ଲେନ୍ ରାମଚନ୍ଦ୍ର ମହାପ୍ରଭୁଙ୍କ ଉପରେ। ଭଗବାନ କେବେ ଭୁଲ କରିପାରେ, ଭଗବାନଙ୍କର ପରାବର ମତି ନାହିଁ। ଅଯୋଧ୍ୟାବାସୀମାନେ ଠିକ କହୁଛନ୍ତି ସୀତାମାତା ଭୁଲ କରିଛନ୍ତି, ନାଇଁ ନାଇଁ ନାଇଁ, ଭଗବାନଙ୍କ ଦୃଷ୍ଟି ସମାନ, ତାଙ୍କ ଦରବାରରେ କୌଣସି ଭୁଲ ହୁଏନି। ବାଳିଙ୍କୁ ମାରିବା ଏଟା ଭୁଲ ନା ନାହିଁ, ସମସ୍ତଙ୍କର କମ୍ପ୍ଲେନ୍। ଭଗବାନ ବାଳିଙ୍କୁ ପଛରେ ମାରିଦେଲେ, କ'ଣ ଆଗରେ ମାରିପାରିନଥାନ୍ତେ, ତାହେଲେ ଭଗବାନ କାହିଁକି, ଭଗବାନ ଯଦି ପଛୁଆ ମାରିବେ ଆଗରେ ମାରିପାରିବେନି, ବାଳି ଅନ୍ତରରେ କିଏ ଅଛନ୍ତି, ବାଳି ଅନ୍ତରରେ ଅଛନ୍ତି କିଏ, ଶକ୍ତି ବାଳି କାହା ନିକଟରୁ ପାଉଛି, ବାଳି କ'ଣ ଭଗବାନ ଆଉ ଗୋଟେ କେଉଁ ଭଗବାନଙ୍କ ଦୁର୍ବଳ ଆଣିଛି କି, ସଂସାର ଆଉ ଜଣେ ରାମଙ୍କ ଛଡ଼ା କୃଷ୍ଣଙ୍କ ଛଡ଼ା ଆଉ କ'ଣ କିଏ ଭଗବାନ ଅଛନ୍ତି କି, ସେ ବାନର ଏତେ ବଳବାନ ଯେ ତାକୁ ପଛୁଆ ମାରିଲେ ଆଗୁଆ ମାରିପାରିବେନି। ଆଉ ଭଗବାନ ବି ଅଜବ ଲୀଳା କରୁଛନ୍ତି, ସେ ବି ଏମିତି ଗୋଟେ ଲୀଳା କରିଦେଇ ଚାଲିଯିବେ, ମଣିଷ ତାର ଖାଲି କମ୍ପ୍ଲେନ୍ ବଂଶରେ, ଭଗବାନଙ୍କ ଲୀଳା ଯେତିକି ନ ଶୁଣିବ ତାର ଖାଲି କମ୍ପ୍ଲେନ୍ ବଂଶରେ ଲେଟର ଡାଳୁଥିବ, ଭଗବାନ ଏହା କଲେ। ଆରେ ଯିଏ ବୁର୍ବକ ଲୋକ, ଏସବୁ ବୁର୍ବକ ଲୋକଙ୍କର କାମ, ଆରେ ଭଗବାନ ଯେହେତୁ ସତ୍ୟ, ପରମ ସତ୍ୟ, ସତ୍ୟ ନାହିଁ ପରମ ସତ୍ୟ, ତାଙ୍କର ସବୁ ଲୀଳା ପରମ ସତ୍ୟ। ଭଲ ଭାବରେ ପଢ଼ନ୍ତୁ, ଭଗବାନଙ୍କର କୌଣସି ପରାବର ମତି ନାହିଁ। ବାଳିକୁ ପଛରେ ମାରିଲା ପରେ ବାଳି ତ ଗୋଟେ ଅଧ୍ୟାୟ ବିଳାପ କରିକି ପୁରା ଗାଳି ଦେଇଛନ୍ତି ଭଗବାନ, ବହୁତ ଭାବରେ ଭଗବାନଙ୍କୁ। ରାମାୟଣ ଆପଣ ପଢ଼ିବେ, ବାଲ୍ମୀକି ରାମାୟଣ, ସୁନ୍ଦର ଭାବରେ ବାଳି କହିଲେ ଏଟା ପୁରୁଷତ୍ଵ କାମ ନୁହେଁ, ତୁମେ ଜଣେ ରାଜା ହେଇକି ତୁମ ଜୀବନରେ କଳଙ୍କ ଲଗେଇଲ, ବହୁତ କଠୋର କଠୋର ବଚନ କହିଛି। ଆରେ ତୁମର ଯଦି ତୁମ ସ୍ତ୍ରୀ ଦରକାର ଥିଲା ମୋତେ କାହିଁ କହିଲନି, ମୁଁ ତା ବେକରେ, ରାବଣଙ୍କ ବେକରେ, ମାନେ ମୁଁ ଭଗବାନଙ୍କ ଆଗରେ ସେ ନିଜକୁ ପ୍ରତିପାଦନ କରୁଛି, ମୁଁ ବି ଏତେ ବଡ଼ ଲୋକ, ମାନେ ମୁଁ ତୁମଠୁ ବଡ଼ ଲୋକ, ମୁଁ ରାବଣକୁ ବାନ୍ଧିକି ତୁମ ଆଗରେ ଆଣିକି ଥୋଇଦେବି, ଯେମିତି ରାମ ନ ଆଣିପାରିବେ, ବୁଝୁଛନ୍ତି ନା, ଏ ହେଉଛି ବଳିର କ୍ୟାପାସିଟି, ବଳିର ବାଳିର ଷ୍ଟାଣ୍ଡାର୍ଡ ହଉଛି ଏଇଆ। ମୁଁ ରାବଣଙ୍କୁ, ଆପଣ ଯଦି ମୋତେ କହିଥାନ୍ତେ, ମୁଁ ବାଳିକୁ ବାନ୍ଧିକି ଆଣି ଆପଣ ଆଗରେ ପକେଇ ଦେଇଥାନ୍ତି, ତା ମାନେ ଆପଣ ଯେଉଁଟା ନ ପାରିଥାନ୍ତେ ମୁଁ ସେଟା କରିଦେଇଥାନ୍ତି। ବାଳିର ଫଲ୍ଟକୁ ଲୋକ ଦେଖୁନାହାନ୍ତି, ଯାହାଙ୍କ ପାଖରୁ ବଳ ପାଇଛି ତାଙ୍କ ଆଗରେ ଚ୍ୟାଲେଞ୍ଜ, ଭଗବାନ ତଥାପି ପରାବର ଦୃଷ୍ଟି କରୁନାହାନ୍ତି। ଗୋଟିଏ ଅଧ୍ୟାୟ ବାଳି ଭଗବାନଙ୍କୁ ପୁରା ଭର୍ସନା କରିଛି, ତାପରେ ରାମଚନ୍ଦ୍ର ମହାପ୍ରଭୁ ତାଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି, ବାଳି ସାନ ଭାଇର ସ୍ତ୍ରୀକୁ କ'ଣ କୁହାଯାଏ ମୋତେ କୁହ, କନ୍ୟା ତୁମର କନ୍ୟା ତୁଲ୍ୟ, ତୁମେ ତାଙ୍କ ପ୍ରତି ଯେଉଁ ବ୍ୟବହାର କରିଛ ରୁମାଙ୍କ ପ୍ରତି ଠିକ କରିଛ? ଏ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ଇକ୍ୱାକ ବଂଶର ରାଜା, ଇକ୍ୱାକ ବଂଶର ରାଜା ଶାସନ କରିବେ, ସେ ସବୁ ପ୍ରାଣୀକୁ ସୁରକ୍ଷା ଦେବ, ଏଇଟା ମୋର କର୍ତ୍ତବ୍ୟ ରାଜା ହିସାବରେ ମୁଁ କରିଛି, ମୋର କିଛି ଭୁଲ ଅଛି? ଆଉ ତୁମେ ଯେଉଁ ପାପ କରିଥିଲ ତାର ଦଣ୍ଡ ବହୁତ ତୁମକୁ ଭୋଗିବାକୁ ପଡ଼ିଥାନ୍ତା, ତୁମକୁ ଯମରାଜ ଦଣ୍ଡ ଦେଇଥାନ୍ତା, କିନ୍ତୁ ତୁମେ ମୋର ବାଣ ଦ୍ୱାରା ଶୁଦ୍ଧ ହେଲ ଏବଂ ଶେଷରେ ଭଗବାନ ପଛୁଆ କାହିଁକି ମାରିଲେ? ଭଗବାନ ଗୋଟେ ଅଧ୍ୟାୟ ପ୍ରବଚନ ଦେଲେ, ଆରେ ତୁମେ ହେଲ ବାନର, ତୁମେ ହେଲ ବାନର ଜାତିର ଲୋକ, ବାନର ମାନଙ୍କୁ ମାରିବାର ଗୋଟେ ନିୟମ କ'ଣ ଅଛି? ସେ ଚଞ୍ଚଳ ଲୋକ ଶାଖା ମୃଗ, ଗୋଟିଏ ମୃଗ ଭୂମିରେ ଚରନ୍ତି, ଇଏ ହେଉଛନ୍ତି ଶାଖା ମୃଗ, ଗୋଟେ ଶାଖାର ଆଉ ଗୋଟେ ଶାଖା। ବାନର ଜାତିର ଲୋକ ସେମାନଙ୍କୁ କ'ଣ ସିଧା ମାରିବା କି? ଡେଇଁକି ପଳେଇବେ କୁଆଡେ? ବାନର ଦୃଷ୍ଟି ହେଲେ ପଛୁଆ ମାରିବାକୁ ପଡେ। ତୁମ ମରା ହେଇଛି, ଅସୁବିଧା କ'ଣ ହେଇଛି କୁହ। ଆଜ୍ଞା, ବାଳିର ଦୁଇଟି ଶ୍ଳୋକ ଅଛନ୍ତି, ବାଳି ଶେଷକୁ କହିଛି, ପ୍ରଭୁ ମୁଁ ଯେତେବେଳେ ଆସୁଥିଲି ମୋତେ ତାରା ମନା କରିଥିଲେ, ତୋତାହଂ ବଧା ଆକାଂକ୍ଷାଂ ବାର୍ୟମାଣ ଅପି ତାରୟା। ଲୋକ ପଢ଼ୁନାହାନ୍ତି, କେବଳ ପର ଅବରମତି, ସେ ଯେମିତି ସଂସାରରେ ଇଏ ବଡ଼ ସିଏ ଖରାପ, ସେ ସେଇଭଳି ଭଗବାନଙ୍କ ଆଗରେ ବି ଦୋଷ ଦେଖୁଛନ୍ତି। ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର ମହାପ୍ରଭୁଙ୍କର ବି ଦୋଷ ଦେଖୁଛନ୍ତି, କୃଷ୍ଣଙ୍କର ବି ଦୋଷ ଦେଖୁଛନ୍ତି। ଆରେ ଭଗବାନଙ୍କର ପର ଅବରମତି ନାହିଁ, ଭଗବାନଙ୍କର କରୁଣା ସମସ୍ତଙ୍କ ପ୍ରତି ସମାନ, ଯାହା ପ୍ରତି କଂସ ପ୍ରତି ନ୍ୟାୟ ହେଇଛି ଭଗବାନଙ୍କ ଦରବାର ବା ଅନ୍ୟାୟ ନାହିଁ, କାହା ପ୍ରତି ଅନ୍ୟାୟ ଭଗବାନ କରୁନାହାନ୍ତି, ସମସ୍ତଙ୍କ ପ୍ରତି ନ୍ୟାୟ କରିଛନ୍ତି। କହିଲେ ବାର୍ଯ୍ୟମାନ ଅପି ତାରୟା, ତାରା ମୋତେ ମନା କରୁଛି, ଆରେ ସେ ଜଗତର ନାଥ ଜଗନ୍ନାଥ ଶ୍ରୀରାମ ରୂପରେ ଆସିଛନ୍ତି, ତୁମେ ଯାଉନି ଯୁଦ୍ଧ କରିବା ପାଇଁ, କିନ୍ତୁ ବଦ୍ଧ ଆକାଂକ୍ଷା ମୁଁ ଆପଣଙ୍କ ହାତରେ ମରିବି। ଦେଖନ୍ତୁ ବାଳି ଏଟା ଜାଣିକି ଆସିଛି, କିନ୍ତୁ ଗାଳି ଗଲା। ସୁଗ୍ରୀବେଣମ ସମ୍ରାତା ଦ୍ୱନ୍ଦ୍ୱ ଯୁଦ୍ଧ ଉପାଗ୍ରତ, ମୋର ଭାଇ ସୁଗ୍ରୀବ ସହିତ ଦ୍ୱନ୍ଦ୍ୱ ଯୁଦ୍ଧରେ ଉପାଗତ ହେଲି, ତୋଦାହଂ ବଦ୍ଧ ଆକାଂକ୍ଷା ବାର୍ଯ୍ୟମାଣ ଅପି ତାରୟା, ତାରା ମୋତେ ମନା କରୁଛି ତୁମେ ଯାଉନି, କିନ୍ତୁ ମୁଁ ଜାଣିଲି ନା ମରିବାକୁ ପଡ଼ିବ ଦିନେ, କିନ୍ତୁ ରାମଙ୍କ ହାତରେ ମରିବ। ରାମଜୀ କହିଲେ ତୁ ଜାଣିକି ଆସିଲୁ ମୋତେ ଏତେ ଗାଳି ଦେଲୁ କାହିଁକି, ମୋତେ କାହିଁ ଦୋଷ ଦେଲୁ ଗୋଟେ ଅଧ୍ୟାୟରେ ପୁରା? କହିଲେ ପ୍ରଭୁ ଦୋଷ ଏଇଥିପାଇଁ ଦେଲି, ସରାକ୍ଷି ତପ୍ତମ ବିଚେତେ ସମୟା ପ୍ରଭାସିତ ସ୍ତମ ଜାତନା ବିଭୁ। ଆପଣ ଯେଉଁ ସ୍ୱର ମାରିଲେ, ଏ ସ୍ୱରରେ ମୋର ଜ୍ଞାନ ସବୁ ଲୁପ୍ତ ହେଇଗଲା, ଏତେ ଯାତନା ହଉଥିଲା, ମୁଁ ସେ ଯାତନା ପୀଡ଼ାରେ କ'ଣ କହିଦେଇଛି ପ୍ରଭୁ? କିନ୍ତୁ ଆକାଂକ୍ଷାରେ ଆସିଥିଲେ ଆପଣଙ୍କ ହାତରେ ମରିବି, ସେଇଟା ମୋର ସଫଳ ହେଇଗଲା, ସ୍ୱର ପୀଡ଼ାରେ ମୁଁ ଯାତନାରେ ଆପଣଙ୍କୁ ଏ କଥା କହିଦେଇଛି। ଦେଖନ୍ତୁ, ବାଳିଙ୍କର କମ୍ପ୍ଲେନ୍ ନାହିଁ, ସୀତାଙ୍କର କମ୍ପ୍ଲେନ୍ ନାହିଁ, କମ୍ପ୍ଲେନ୍ ମଣିଷ, ଭଗବାନ ନ୍ୟାୟ କଲେ ଭଗବାନ ଅନ୍ୟାୟ କଲେ। ଯିଏ ବୁଦ୍ଧିମାନ ଏଥିରୁ ଶିଖିବ ଏ ଜିନିଷ, ପ୍ରଭୁ ଯେଉଁ ପରିସ୍ଥିତିରେ ଯେଉଁ ଅବସ୍ଥାରେ ଆମକୁ ରଖିଛନ୍ତି ଠିକ୍ ରଖିଛନ୍ତି, କାରଣ ଭଗବାନଙ୍କର ମତି ସବୁ ଜୀବ ପ୍ରତି ସମାନ, ସବୁ ଜୀବ ପ୍ରତି। ନୈସା ପରାବର ମତି ଭବତ ତନୁଷ୍ୟା ଜନ୍ତୁ ଯଥା ଆତ୍ମସୃହୃତ, ଜୀବ ବୋଲି ଭଗବାନ ନୁହନ୍ତି, ଆତ୍ମସୃହୃତ ଜଗତୋସ୍ ତଥାପି। କିନ୍ତୁ ଆମେ ଦେଖୁଛେ ନା ଭଗବାନ ବେଳେବେଳେ ଶତ୍ରୁ ଭଳି ଜଣାପଡ଼ୁଛନ୍ତି, ରାବଣର ଶତ୍ରୁ ଭଳି, କଂସର ଶତ୍ରୁ ଭଳି, ଶିଶୁପାଳର ଶତ୍ରୁ ଭଳି, ଏଇଟା କାହିଁକି ତାନେ କରୁଛନ୍ତି? ତାଙ୍କ ହୃଦୟ କାହିଁ ପରିବର୍ତ୍ତନ କରୁନାହାନ୍ତି? କି ଯୁକ୍ତି କରିପାରେ ଏ ଜିନିଷ, କାହିଁ ଭଗବାନ ତାଙ୍କ ହୃଦୟକୁ ପରିବର୍ତ୍ତନ କରୁନାହାନ୍ତି? ତାର ବି ଉତ୍ତର ଅଛି, କଂସର ଅନ୍ତରେ ବି କୃଷ୍ଣ ଅଛନ୍ତି ନା, ଶିଶୁପାଳ ଅନ୍ତରେ ବି କୃଷ୍ଣ ଅଛନ୍ତି ନା, ସବୁ ଅସୁରଙ୍କ ଅନ୍ତରେ ସେ କୃଷ୍ଣ ରାମ ଅଛନ୍ତି, ତାଙ୍କୁ ପରିବର୍ତ୍ତନ କାହିଁ କରୁନାହାନ୍ତି? ସେମାନେ କାହିଁ ଭଗବାନଙ୍କର ଶତ୍ରୁ ରୂପରେ ଆଚରଣ କରୁଛନ୍ତି? ଚୈତନ୍ୟ ଭାଗବତରେ ତାର ସିଦ୍ଧାନ୍ତ ଦିଆଗଲା, କଂସାଦିର ଆତ୍ମା କୃଷ୍ଣ ତବେ ହିଂସେ କେନେ, କଂସାଦିର ଆତ୍ମା କୃଷ୍ଣ ତବେ ହିଂସେ କେନେ, ପୂର୍ବ ପରାଧ ଅଛି
ଦାସେ ଜିହ୍ୱା ଦୋଷର କାରଣେ କେହ ତିକ୍ତ ବାସେ ଜୁହା ଦୋଷର କାରଣେ।
ରାବଣ କୃଷ୍ଣ ଅନ୍ତରରେ ବି ଏ ରାବଣ କଂସ ଆଦି ଅସୁରମାନଙ୍କ ଅନ୍ତରରେ ଯାହାଙ୍କୁ ସଂସାର ଲୋକ କହୁଛନ୍ତି ଭଗବାନ ଶତ୍ରୁ ରୂପରେ ଆଚରଣ କରିଛନ୍ତି, ଯେଭଳି ଦୁର୍ଯ୍ୟୋଧନ ଜଣାପଡ଼ୁଛନ୍ତି ଭଗବାନ ଦୁର୍ଯ୍ୟୋଧନ ପ୍ରତି ଅନ୍ୟାୟ କରିଛନ୍ତି, ତାଙ୍କ ଅନ୍ତରରେ ବି କୃଷ୍ଣ ଅଛନ୍ତି, ତାହେଲେ ସେମାନେ କାହିଁକି ଭଗବାନ ତାଙ୍କର ଅନ୍ତର କାହିଁ ପରିବର୍ତ୍ତନ କରୁନାହାନ୍ତି? ନା ପୂର୍ବର ଅପରାଧ, କଂସ ପୂର୍ବରୁ କଣ ଥିଲା? କଂସର ପୂର୍ବ ଅଛି ନା ଅପରାଧ ଅଛି ନା? ହିରଣ୍ୟାକ୍ଷର ପୁତ୍ର କାଳନେମି ଥିଲା, ଦୈବାସୁର ସଂଗ୍ରାମରେ ତାର ଭଗବାନ ଆମକୁ ଏଇଭଳି ଅନ୍ୟାୟ କରିଛନ୍ତି, ଭଗବାନଙ୍କ ସହିତ ମୁଁ ଯୁଦ୍ଧ କରିବି, ତାଙ୍କ କାମନାକୁ ପୂର୍ଣ୍ଣ କରୁଛନ୍ତି, ପୂର୍ବ ଅପରାଧ ଅଛି। ରାବଣ କୁମ୍ଭକର୍ଣ୍ଣ ହିରଣ୍ୟାକ୍ଷ ହିରଣ୍ୟକଶିପୁ ଏସବୁ ପୂର୍ବର ଅପରାଧ, କିନ୍ତୁ ଭଗବାନ ତାଙ୍କୁ ଶତ୍ରୁ ରୂପରେ ଦେଖିନାହାନ୍ତି। ଭଗବାନ ଯଦି ଦୁର୍ଯ୍ୟୋଧନକୁ ଶତ୍ରୁ ରୂପରେ ଦେଖିଥାନ୍ତେ ତାହେଲେ ସମ୍ଧି ବସିଥାନ୍ତେ କି? କେବେ ନାହିଁ। ଭଗବାନ ଅକ୍ରକୁ ଦେଖିଲେ ବୁଝୁନାହାନ୍ତି, ଭଗବାନ ଅକ୍ରକୁ ପଠେଇଲେ, ଅକ୍ର ତୁମେ ଟିକେ ଯାଅ, ତୁମେ ତ ଯାଇଥିଲ ମୋତେ ଆଣିବା ପାଇଁ, କଂସ ତୁମକୁ ପଠେଇଥିଲା, ବର୍ତ୍ତମାନ ମୁଁ ତୁମକୁ ପଠଉଛି, ଯାହା ଟିକେ ଧୃତରାଷ୍ଟ୍ରକୁ ବୁଝେଇକି ଆସିବ, ଯୁଦ୍ଧ ଟିକେ ପୁଅକୁ ଟିକେ କଣ୍ଟ୍ରୋଲ କରୁ। ଆଜ୍ଞା ଧୃତରାଷ୍ଟ୍ର ବି ସେୟା କହିଲା, ଜନାମି ଧର୍ମ ଜନାମି ଧର୍ମମ ନଚମେ ପ୍ରବୃତ୍ତି ଜନାମି ଅଧର୍ମମ ନଚମେ ନିବୃତ୍ତି। ଧର୍ମ କ'ଣ ମୁଁ ଜାଣେ କିନ୍ତୁ ଆଚରଣ କରିପାରିବି, ଅଧର୍ମ କ'ଣ ମୁଁ ଜାଣେ କିନ୍ତୁ ଛାଡ଼ିପାରିବି, ଦୋଷକାର ସେ କୃଷ୍ଣଙ୍କର ପଣସ ଖାଇବେ ଅଠା ବୁଳିବେ କୃଷ୍ଣଙ୍କ ମୁଣ୍ଡରେ ଆଉ କ'ଣ? ବୁଢ଼ା କହୁଛି କାହାର ଦୋଷ କି? ଶିବ ହୃଦୟରେ ମୋର ଅଛନ୍ତି, ହୃଦୟ ସ୍ଥିତି ଏଇନା ସେ ମୋ ହୃଦୟରେ ଅଛନ୍ତି, ସେ ଯାହା ଯେମିତି ମୋତେ ନଚୁଛନ୍ତି ମୁଁ ସେମିତି ନାଚୁଛି ଆଉ। ଅକୁର କହିଲା ଗଲା, ଏତେ ବାଟ ଘୋଡ଼ା ଚଢ଼ି ଚଢ଼ି ଆସିଲେ ମୋର ଫଳ ମିଳିଗଲା, ମୋତେ ଜାନାତି ଧର୍ମମ ନଚମେ ପ୍ରବୃତ୍ତି ଜାନାତି ଅଧର୍ମମ ନଚମେ ନିବୃତ୍ତି, ମୁଁ ଜାଣିଛି ଅଧର୍ମ କ'ଣ ତଥାପି ଛାଡ଼ିପାରିବି, ମୁଁ ଜାଣିଛି ଧର୍ମ କ'ଣ କିନ୍ତୁ କରିପାରିବି, ଦୋଷ କାହାର ନା? ଦୋଷ ସେ ତ ଭିତରେ ଅଛନ୍ତି, ସେମାନେ ଯେମିତି କହୁଛନ୍ତି ମୁଁ ସେମିତି ଚାଲିଛି ଆଉ, କରି କରାଉଥାଉ ମୁଇଁ ଆଉ, ସେ ତ ସବୁ କରୁଛନ୍ତି ଆଉ। ଲୋକମାନେ ଏତେ ସହଜ ଏଗୁଡ଼ିକ ସବୁ ନେଇଯାଆନ୍ତି, ଭଗବାନ ତ ସବୁ କରୁଛନ୍ତି ଆଉ। ଆରେ ଭଗବାନ ସବୁ କରୁନାହାନ୍ତି, ତୁମର କର୍ମଫଳ ସବୁ କରଉଛି, ଭଗବାନ ନ୍ୟୁଟ୍ରାଲ ଅଛନ୍ତି। ସେ ଜଣେ ଭକ୍ତ ତାଙ୍କୁ ସେ ମତେ ପ୍ରଶ୍ନ ପଚାରିଲେ, ପ୍ରଭୁ ଏହାର ଉତ୍ତର କ'ଣ ଦିଆଯିବ? ଗୋଟେ ଲୋକ କହିଲା ଆଜ୍ଞା ମଦ ଛଡ଼ା, ସେ କହିଲା କିଏ କରୁଛି? ଭଗବାନ କରୁଛନ୍ତି ନା, ସବୁ ତ ଭଗବାନ କରୁଛନ୍ତି, ତାର ଉତ୍ତର କ'ଣ ଦିଆଯିବ? ବୋଲେ ଉତ୍ତର ତୁମକୁ ପ୍ରେଜେଣ୍ଟ ମାଇଣ୍ଡ ଖର୍ଚ୍ଚ କରିବାକୁ ପଡିବ। ତାକୁ ପଚାରିବା ବିବାହ ଅଛି ନା ନା, ହଁ ତୁମର ପୁଅ ଅଛି ନା ନା, ହଁ ପୁଅ ଅଛି। ଆଚ୍ଛା ତୁମେ ଚାହିଁ ମାନେ ତମ ପୁଅ ମଦ ଖାଉ ବୋଲି ତମ ପୁଅକୁ ମଦ ବୋଟଲ କିଣି ଆଣି ଦଉଛ କି? ତୁମ ପୁଅ ଗୋଟେ ମଦୁଆ ହେଇଯାଉ ବୋଲି ତୁମେ ଚାହୁଁଛ କି? ତୁମେ ଚାହୁଁ ନା ତୁମ ପୁଅଟା ଗୋଟେ ମଦୁଆ ହେଇଯାଉ, ଭଗବାନ କେମିତି ଚାହିଁବେ ମୋତେ କୁହ? ଏଇଟା ତ ଆନ୍ସର। ତୁମେ ଚାହୁଁ ତୁମ ଛୁଆଟା ନଷ୍ଟ ହେଇଯାଉ ବୋଲି, ଭଗବାନ ଚାହିଁବେ ଜଣେ ମଦ୍ୟପ ହେଇକି ରାସ୍ତାରେ ପଲ ବୋଲି ଉଲଗ୍ନ ହେଇକି ତାର ପରିବାର ଉଜୁଡ଼ି ଯାଉ ବୋଲି? ଭଗବାନ ଉପରେ କାହିଁ ଦୋଷ ଦଉଛି ଜୀବ? ଜୀବ ତାର କର୍ମ ଫଳ। ଏଇ କଥାରେ ମୁଁ କହୁଥିଲି, ଭଗବାନଙ୍କର ଶତ୍ରୁ ମିତ୍ର ନାହିଁ, ଭଗବାନଙ୍କ ଶତ୍ରୁ ଉପରେ ଯେହେତୁ ଦେଖନ୍ତୁ ଭଗବାନ ଯେଯଥା ମାଙ୍କ ପ୍ରପଦ୍ୟନ୍ତେ, ଆଚ୍ଛା ଦୁର୍ଯ୍ୟୋଧନ ମତେ ଶତ୍ରୁ ଉପରେ ଦେଖୁଛି, ମୁଁ ତାକୁ ଶତ୍ରୁ ଭଳିଆ ଆଚରଣ। ଦୁର୍ଯ୍ୟୋଧନ ଭଗବାନଙ୍କର ଶତ୍ରୁ ନଥିଲେ, କଂସର ଭଗବାନଙ୍କର ଶତ୍ରୁ କିଏ? ଯିଏ ଭକ୍ତର ଶତ୍ରୁ ସିଏ ହଉଛି ଭଗବାନଙ୍କର ଶତ୍ରୁ। ପାଣ୍ଡବମାନଙ୍କର ଯେହେତୁ ଶତ୍ରୁ ହଉଛି ଦୁର୍ଯ୍ୟୋଧନ, ଭଗବାନଙ୍କର ସେ ହେଇଥିଲା ଶତ୍ରୁ। ଦେବକୀ ବସୁଦେବଙ୍କର ଯେହେତୁ ଶତ୍ରୁ ହଉଛନ୍ତି କଂସ, ଭଗବାନଙ୍କର ଶତ୍ରୁ। ଭଗବାନଙ୍କର ଶତ୍ରୁ କେହି ନାହାନ୍ତି, କାରଣ ଭଗବାନ ଯଦି କାହାକୁ ଶତ୍ରୁତା କରିବେ ତାହେଲେ ସେ ନିଜ ସାଙ୍ଗରେ ନିଜ ଶତ୍ରୁତା କଲା। ଭଗବାନ ଶତ୍ରୁତା ଆଚରଣ କରନ୍ତି ବି ନା, କଣ ଶତ୍ରୁତା ଆଚରଣ କରନ୍ତି? ସେ ତ ମରିଥାନ୍ତେ, ଆରେ ଖରାପ କର୍ମ କରିକି ମରିଥାନ୍ତେ। ଭଗବାନ ଅର୍ଜୁନଙ୍କୁ ସେ ନେଇ ବୁଝାଉଛନ୍ତି ନା, ଅର୍ଜୁନ ଏତେ ଦୁଃଖ କାହିଁ କରୁଛ? ନା ଏମାନେ ସବୁ ମରିଯିବେ। ଆରେ ବୋକା, ଏମାନେ ମରିଥାନ୍ତେ ଆଉ 100 ବର୍ଷ ପରେ କି 10 ବର୍ଷ ପରେ, ଏ ପିତାମହ ଭୀଷ୍ମ ମରିବେ, ସମସ୍ତେ ମରିବେ, ଏମାନେ ମରିଥାନ୍ତେ କିନ୍ତୁ ଆଜି ଗୋଟେ କେଡ଼ ବଡ଼ ସ୍ଥାନରେ ମରିବେ, କୁରୁକ୍ଷେତ୍ରରେ ମରିବେ, ଆଉ ମୋ ବାଣରେ ସବୁ ମରିବେ, ମୋ ଦ୍ୱାରା ଆରେଞ୍ଜମେଣ୍ଟ ହେଇଛି, କାହିଁ ଦୁଃଖ କରୁଛ? ବଂଶାଂଶୀ ଜୀର୍ଣ୍ଣାନି ଯଥା ବିହାୟ, କପଡ଼ା ଚେଞ୍ଜ କରିବାକୁ ଫଟା କପଡ଼ାଟାକୁ ଚେଞ୍ଜ କରିବା ପାଇଁ କିଏ ମନ ଦୁଃଖ କରେ? ଆରେ ଏ ସବୁ ଫଟା କପଡ଼ା ପିନ୍ଧୁଛନ୍ତି, ପିତାମହ ଭୀଷ୍ମଙ୍କର ଚିରା କପଡ଼ା, ବୁଢ଼ା ବୟସ 400 ବର୍ଷ ହେଲାଣି, ଆଉ କଣ କେତେଦିନ କପଡ଼ା ପିନ୍ଧିବେ? ଚେଞ୍ଜ କରା ହବ? ଦ୍ରୋଣଙ୍କର, ଭୀଷ୍ମଙ୍କର, ସମସ୍ତଙ୍କର। ଅର୍ଜୁନ ଯଦି ପ୍ରଶ୍ନ କରିବେ, ଆଜ୍ଞା ବସ୍ତ୍ର ସିନା ଜୀର୍ଣ୍ଣ ହେଲେ ତାକୁ ଚେଞ୍ଜ କରାହବ, ଏଠି ତ ବହୁତ ଯୁବକମାନେ ଅଛନ୍ତି, ତାଙ୍କ ବସ୍ତ୍ର ଫାଟିନି, ତାକୁ କେମିତି ଚେଞ୍ଜ କରିବେ? ଆରେ ନୂଆ କପଡ଼ା ବି ଆଜ୍ଞା ଚିରୁଛି, କର୍ମ ଫଳ ହିସାବରେ ସ୍ୱରଟା ମିଳିଛି, କର୍ମ ଫଳ ହିସାବରେ ସ୍ୱର ମିଳିଛି। ଯେମିତି ଠାକୁର ପୂଜା ପାଇଁ ଗୋଟେ ପାଞ୍ଚି ଆସୁଛି, କେତେ ପଇସା ହିସାବରେ? ଆଉ ପିନ୍ଧିବା ପାଇଁ ସେ 5 ମିଟର କେତେ, 60 ମିଟର କେତେ, ପଇସା ହିସାବରେ କିଣା? ସେଗୁଡ଼ା କର୍ମଫଳ ହିସାବରେ ସ୍ୱର ମିଳିଛି। କିଏ ମାତୃଗର୍ଭରୁ ମରିଯାଉଛି, କିଏ ଜନ୍ମ ହେଇକି 5 ଦିନ ପରେ ମରୁଛି, କି ଯୁବକ ଅବସ୍ଥାରେ ଚାଲ ଲାଗୁଛି, କି ଶିଶୁ ଅବସ୍ଥାରେ ଚାଲ ଲାଗୁଛି, କର୍ମଫଳ। ତେଣୁ ଏଠି ଯେଉଁମାନେ ଆସିଛନ୍ତି ତାଙ୍କୁ ତାଙ୍କ ନୂଆ ବସ୍ତ୍ର ମୁଁ ଦେବି, ମୁଁ ତାଙ୍କୁ ନୂଆ ବସ୍ତ୍ର ଦେବି, ଇଏ ହେଲା ଭଗବାନଙ୍କର ଗୋଟେ ଆଶୀର୍ବାଦ। ପରବରମତୀ ଭଗବାନ କରୁନାହାନ୍ତି, ସମସ୍ତଙ୍କୁ ନୂଆ ବସ୍ତ୍ର ଦେଇଛନ୍ତି, ସମସ୍ତଙ୍କୁ ଉଦ୍ଧାର କରିଛନ୍ତି। ଜୀବର କମ୍ପ୍ଲେନ୍ କହିଲେ, ପ୍ରଭୁ ପ୍ରହ୍ଲାଦ କହୁଛନ୍ତି ଆପଣଙ୍କର କୌଣସି ପର ଅବରମତି ନାହିଁ। ଭଗବାନ ଗୋଟେ ଅଦ୍ଭୁତ ଲୀଳା କରିଛନ୍ତି ଦଶମ ସ୍କନ୍ଧ ଭାଗବତ ପରେ, ଅହଂ ଚ ନାରଦମ୍ କୌଣ। ସୁଖଦେବ କହୁଛନ୍ତି ମୁଁ ବି ସେ ଲୀଳାରେ ଥିଲି। ସୁଖଦେବ ଗୋସ୍ୱାମୀ ନିଜେ ଭଗବାନ ଯେଉଁଆଡ଼େ ଯାଉଥିଲେ, ଦ୍ୱାରକାରେ ଥିଲାବେଳେ ଝୁଣ୍ଡ ଝୁଣ୍ଡ ହେଇକି ସାଧୁମାନେ ସବୁ ପଛରେ ପଛରେ ବୁଲୁଥିଲେ, ଭଗବାନ ଦେଖିବା କେଉଁ ଲୀଳା କରିବେ, କେଉଁ ଲୀଳା ଭଗବାନ କରୁଛନ୍ତି ଦେଖିବା। ଅର୍ଜୁନ ସୁଭଦ୍ରାଙ୍କୁ ହରଣ କରି ନେଇଯାଇଛନ୍ତି, ସବୁ ସାଧୁମାନେ ଯାଉଛନ୍ତି, ଦେଖିବା ବଳରାମ କଣ କରିବେ, ରାଗା ରାଗିକି ଦେଖିବା କଣ ମଜା ହଉ, ଚାଲ ଦେଖିବା କଣ କୃଷ୍ଣ କହିବେ। ସୁଖଦେବ ଗୋସ୍ୱାମୀ ଏଇ ଲୀଳାରେ ଥିଲେ। ଦେଖନ୍ତୁ ଭଗବାନ କେତେ ବାଲାନ୍ସିଭ ନେଚର ଭଗବାନଙ୍କର, କୌଣସି ଜୀବକୁ କଷ୍ଟ ଦେବାକୁ ଚାହାନ୍ତି, ସମସ୍ତେ ତାଙ୍କର ନା କାହାକୁ କଷ୍ଟ ଦେବେ। ସେ ପ୍ରଥମେ ଭଗବାନ ଦେଖେଇଲେ ମୋର ଶତ୍ରୁ ନାହାନ୍ତି, କେହି ମିତ୍ର ନାହାନ୍ତି, ପ୍ରମାଣ ପ୍ରଥମ ଲୀଳାରେ ଦେଖିଛନ୍ତି। କାହା ଲୀଳାରେ? ପୁତୁନା ଲୀଳାରେ ବା, ଶତ୍ରୁକୁ ମାତୃଗତି ଦେଲି, ଆଉ ଯଶୋଦା ଯଶୋଦା ବକ୍ଷରେ ମୁଁ ପରେ ଶୋଇବି, ମୋ 6 ଦିନ ହେଇଛି, କୋଉଠି ଯଶୋଦା ବକ୍ଷରେ ମୁଁ ଶୋଇଲିନି ନା କଣ? ଛୁଆଟା ଯେତେବେଳେ ଟିକେ ବଢିଯିବ, ସେ ମା ତାର ଶୋଇଲା ବେଳେ ତା ବକ୍ଷରେ ସେ ଶୋଇବ, 6 ଦିନ ଶିଶୁ ପୁତନା ବକ୍ଷରେ ଭଗବାନ ଆଗେ ଶୋଇ, ପୁତନାର ସ୍ତନ୍ୟକୁ ଧରିଛନ୍ତି ନା ଭଗବାନ, ପୁତନା ଉଡି ଉଡି ବିଶାଳ ରୂପରେ ଯାଉଛି, କଂସର ଉଦ୍ୟାନକୁ ଯାଇ ଭାଙ୍ଗିଲା, କଂସ ସେଠି ଗୋଟେ ରିଜର୍ଭ କରିକି ରଖିଥିଲା, ହେଲା ଏଠି କେହି ପଶିପାରିବନି, କେବଳ ମୁଁ ଆସିକି ଭୋଗ କରିବି। ଭଗବାନ କହିଲେ ପୁତନା ତୁ ଯା ସେଇଟାକୁ ଆଗେ ଭାଙ୍ଗେ, ତା ଉଦ୍ୟାନଟାକୁ ଭାଙ୍ଗ, ସେଇଠି ପଡ଼ିଲା ପୁତନା, ପୁତନା ପଡ଼ିଛି ସେଇଠି, ଭଗବାନ ତା ଉପରେ ଖେଳୁଛନ୍ତି। ବକ୍ଷ ଦେଶରେ ଭଗବାନ, ଯୋଗୀମାନେ କୋଟି କୋଟି ଜନ୍ମ ତପସ୍ୟା କରିକି ଯାହାଙ୍କ ହୃଦୟ ଭିତରେ ମନରେ ଆଣିପାରୁନାହାନ୍ତି, ସାକ୍ଷାତ ପରମ୍ରହ୍ମ ଭଗବାନ ଶ୍ରୀକୃଷ୍ଣ ପୁତନା। ଆଉ ପୁତନା କଣ କରୁଛି ନା, ଭଗବାନ ଯେତେବେଳେ ସ୍ତନ୍ୟପାନ କରୁଛନ୍ତି, ପୁତନା ଛାଟୁଛି ଭଗବାନ, କିଭଳିଆ ବାଳକରେ କିଭଳିଆ ବାଳକରେ, ଦୁଇ ଜଣ ଆଚାର୍ଯ୍ୟ ଉତ୍ପ୍ରେକ୍ଷା ଦଉଛନ୍ତି, ଆରେ ଭଗବାନ ଧରିବା ଶିଖିଛନ୍ତି, ଛାଡ଼ିବା ଶିଖି ନାହାନ୍ତି, ଯାହାକୁ ଥରେ ଧରିବେ ଆଉ ଛାଡ଼ିବେନି, ଧରିଛନ୍ତି ଯେ କଣ ଛାଡ଼ିବେ। ଆରେ ପୁତନା ତୁ ଏତେ ହତଭାଗିନି, ତୋ ବକ୍ଷରେ ବା ପ୍ରଭୁଙ୍କୁ ତୁ ପାଇଛୁ, ତୁ ଛାଟିକି ଫୋପାଡ଼ି ଦଉଛୁ, ପୁତନା ଖାଲି କଷ୍ଟ ହଉଛି ନା। ଭଗବାନ ପ୍ରଥମ ଲୀଳାରେ ଶିଖେଇଲେ, ଦେଖ ମୋର ଶତ୍ରୁକୁ ମୁଁ କେଉଁ ଗତି ଦଉଛି, ଧାତୃ ଗତି। ଯଶୋଦା ମାତାଙ୍କର ଧାତ୍ରୀ ହେଲେ, ଧାଇ ମା ଗୋଲକକୁ ଚାଲ, ଭଗବାନଙ୍କର ଜିନିଷ ନାହିଁ, ପର ଅପର ଆମର ଅଛି। ଇଏ ହଁ, ଇଏ ବେଶୀ ପଇସା ଦେଲା, ଇଏ ଭଲ ଲୋକଟା, ଇଏ ପଇସା ଦେଇପାରିଲାନି, ଇଏ ଗରିବ ଲୋକଟା, ଏଇଟା ଗୋରା ଲୋକ, ହଁ ଏଇଟା ଭଲ, ଇଏ ମୋତେ ସମ୍ମାନ ଦଉଛି, ଇଏ ଭଲ। ଭଗବାନ ଏସବୁ କିଛି ଦେଖନ୍ତି, ସମ୍ମାନ ଅସମ୍ମାନ, କଣ ସମ୍ମାନ ଅସମ୍ମାନ କହୁନାହାନ୍ତି। ଦୁର୍ଯ୍ୟୋଧନ ଯାହା କଲା ବାନ୍ଧିବା ନାହିଁ, ଗୋଡ଼େଇଲା ଭଗବାନ, ଗାଳି ଗୁଲଜ ଥୋଡ଼େ କଲା, ପୁଣି ଭଗବାନ ସମୁଦି ବାନ୍ଧିଲା, ଭଗବାନଙ୍କୁ ଗାଳି କଣ ସ୍ପର୍ଶ କରିବ ନା କଣ, ଶରୀରଟାକୁ ଗାଳି ଲାଗୁଛି, ମନକୁ ଗାଳି ଲାଗୁଛି, ସେଥିରେ ଶରୀର କିଛି, ସେ ତ ପରମାତ୍ମା, ତାଙ୍କର କୌଣସି କ୍ଷତି ନାହିଁ, ସେ କିଛି ଧରନ୍ତିନି। ମିଥିଳା ବିଦେହନଗରରେ ଜନକପୁରରେ ଦେଖନ୍ତୁ ଭଗବାନ କେତେ ସୁନ୍ଦର, ପରବର ଦୃଷ୍ଟି ନାହିଁ। ସୁଖଦେବ କହୁଛନ୍ତି ମୁଁ ସେଇଠି ଥିଲି, ମୁଁ ଦେଖିଛି ସେ ଲୀଳାକୁ। ଦୁଇ ଜଣ ରାଜା ବହୁଳାଶ୍ୱ ଯାଉଛନ୍ତି, ପ୍ରଭୁ ମୋ ପାଖକୁ ଆସ। ଦେଖିଦେଲେ ମିଥିଳାପୁରରେ ପ୍ରବେଶ କରୁଛନ୍ତି, ଆଉ ସେ ଜଣେ ବ୍ରାହ୍ମଣ ଅଛନ୍ତି ଶ୍ରୁତଦେବ। ବହୁଳାଶ୍ୱ ଯାଉଛନ୍ତି ପ୍ରଭୁ ମୋ ଘରକୁ ଆସନ୍ତୁ, ଶ୍ରୁତଦେବ ଯାଉଛନ୍ତି ପ୍ରଭୁ ମୋ ଘରକୁ ଆସନ୍ତୁ। ଭଗବାନ କାହା ଘରକୁ ଯିବେ ଆପଣ କୁହନ୍ତୁ? ଦେଶର ରାଜା ଡାକୁଛନ୍ତି, ଆଉ ଜଣେ ଗରିବ ବ୍ରାହ୍ମଣ ଡାକୁଛନ୍ତି, ଭଗବାନ କାହା ଘରକୁ ଯିବା ଉଚିତ କୁହନ୍ତୁ? ଉଚିତଟା କୁହନ୍ତୁ ଆଗେ। ଭଗବାନ ପୋଷ୍ଟରେ ଆପଣ ଥିଲେ ଆପଣ କୁଆଡ଼େ ଯାଇଥାନ୍ତେ କୁହନ୍ତୁ? ଆରେ ଭଗବାନ ଉଡ଼ାରେ ପଡ଼ିଲେ ନା, ଆରେ ନମ ବ୍ରାହ୍ମଣ ଦେବାୟ ଗ୍ରହମ, ଇଏ ବ୍ରାହ୍ମଣ, ପୁଣି ନରାଣ ମରାଧିପ, ଆରେ ମୁଁ ତ ରାଜା, ତ ହଉଛି ମୋର ଅଂଶ। ଯଦି ୟା ଘରକୁ ଯିବି ସିଏ ମନ ଦୁଃଖ କରିବ, ଯଦି ତା ଘରକୁ ଯିବି ଇଏ ମନ ଦୁଃଖ କରିବ। ସୁଖଦେବ କହୁଛନ୍ତି ଆମେ ସମସ୍ତେ ସେଠି ଅଛୁ, ନାରଦ କଣୁ ଧୌମ ସବୁ ପୁରା ଘେରିକି ରହିଛୁ, ଦେଖିବା ପ୍ରଭୁ କଣ କରିବେ। ଦୁଇ ଜଣ ବ୍ୟାକୁଳ, ଜଣେ ରାଜା ଡାକୁଛନ୍ତି, ଜଣେ ବ୍ରାହ୍ମଣ ଡାକୁଛନ୍ତି, ଭଗବାନଙ୍କର ପରାପର ଦୃଷ୍ଟି ନାହିଁ। ଇଏ ରାଜା ୟା ଘରକୁ ଆଗେ ଯିବି, ଇଏ ବ୍ରାହ୍ମଣ ୟା ଘରକୁ ପଛେ ଯିବି, ନାଇଁ ନାଇଁ। ଭଗବାନ କେତେ ସୁନ୍ଦର, ବିଶ୍ୱନାଥ ଚକ୍ର ଠାକୁର ବହୁତ ସୁନ୍ଦର ଟିକା ଲେଖିଲେ। ଭଗବାନ କଣ କଲେ, ଭଗବାନ ତମ ଭଗବାନ ତଦବି ପ୍ରତ୍ୟମ ଦ୍ୱୟୋ ପ୍ରିୟ ଚିକିତ୍ସା। ଭଗବାନ କହିଲେ ଦି ଜଣକୁ ଆନନ୍ଦ ଦେବି। ଭଗବାନଙ୍କୁ ଏମିତି ଆପଣ ଭାବୁଛନ୍ତି କି? ପ୍ରହ୍ଲାଦଙ୍କ ସ୍ତୁତି, ଓ ଜନ୍ତୁ ଯଥା, ଯେଭଳି ଜୀବର ପରାପର ଦୃଷ୍ଟି ଅଛି, ଆପଣଙ୍କର ପରାପର ଦୃଷ୍ଟି ନାହିଁ। ଦେଖୁଛନ୍ତି ନା, ଜନ୍ମ ହେଲେ ଦେବକୀ ବସୁଦେବ, ଇଏ ବି ତପସ୍ୟା କରିଛନ୍ତି କୃଷ୍ଣ ସୁତାପା, ସେଣେ ନନ୍ଦ, ଗୋଟିଏ କୃଷ୍ଣ ଭଗବାନଙ୍କୁ ପାଇବା ପାଇଁ ଦି ଜଣ ତପସ୍ୟା ଲଗେଇଛନ୍ତି। ଭଗବାନ କମ ହଇରାଣରେ ପଡ଼ିଛନ୍ତି କି ଭକ୍ତ ପାଇଁ? ବଡ ବେଳେ ବେଳେ ଏମିତି ହେଇଛି, ତାଙ୍କର ବାପା କିଏ ମା କିଏ ଆଡ୍ରେସ ଭଗବାନଙ୍କର ନାହିଁ, ଭଗବାନ ଗୋଟେ ଗୋଟେ ଅସୁବିଧାରେ ପଡ଼ିଯାଇଛନ୍ତି। ଗୋବର୍ଦ୍ଧନ ଟେକିଲା ପରେ, ଆମର ଯେ ଗୋବର୍ଦ୍ଧନ ପୂଜାରେ କଥା ପଡ଼ିଥିଲା, ଗର୍ଗ ସଂହିତାରେ ଅଛି, ଗୋବର୍ଦ୍ଧନ ତାହେଲେ ଧାରଣ କରିସାରିଲେ ଗୋପମାନେ ସମସ୍ତେ ମିଶିଗଲେ, ବିପଦରୁ ରକ୍ଷା ପାଇଲେ, କିନ୍ତୁ କୃଷ୍ଣଙ୍କ ନାଁରେ ଗୋଟେ କମ୍ପ୍ଲେନ୍ ଦେଲେ, କହିଲେ ନନ୍ଦ ମହାରାଜ ଏ ପୁଅକୁ ତୁମେ ସିଧା ତେଜପୁତ୍ର କର। ପୁଅକୁ କାହିଁ ତେଜପୁତ୍ର କରିବ, ତୁମକୁ ରକ୍ଷା କରିଛନ୍ତି ଅଘ ବକ ପୁତନା। କହିଲେ ନା ନା, ଏ ପୁଅଟା କୋଉଠୁ ତୁମେ ଧାରା ଆଣିଲା ଭଳିଆ ଜଣାପଡ଼ୁଛି, ତୁମେ ଦି ଜଣ ତ ଗୌରବର୍ଣ୍ଣ, ତୁମ ପୁଅଟା କାହିଁ କଳା? ତୁମେ ଯଦି ତମ ପୁଅକୁ ନ ଛାଡ଼ିବ ଆମେ ବ୍ରଜ ଛାଡ଼ିକି ପଳେଇବୁ। ନନ୍ଦ ମହାରାଜ କହିଲେ ବଡ ଅସୁବିଧା କଥା, ଦେଖୁଛନ୍ତି କି ଭଗବାନ କି ଅଡୁଆରେ ପଡୁଛନ୍ତି, ଜନ୍ମ ହେଲା ଦେବ କି ବସୁ ତମ ପାଖରେ, ସିଏ ବି ତପସ୍ୟା କରିଛନ୍ତି। ଇଏ ଧରା ବସୁ ନନ୍ଦ ଆଉ ଯଶୋଦା, ଇଏ ବି ଦେବତା ଥିଲେ, ଇଏ ବି ପୂର୍ବରୁ ତପସ୍ୟା କରିଛନ୍ତି, ଦୁଇ ଜଣ ଯାକ ତପସ୍ୟା କରୁଛନ୍ତି, ଆମର ପୁଅ ହଉ, ଭଗବାନ କଣ କରିବେ? ଭଗବାନ ଦି ଜାଗାରେ ଆସିବେ, ଦି ଜାଗାରେ କୃଷ୍ଣ ହେଇଗଲେ ପୁଣି ଅଡୁଆ ହବନି, ଲୋକ ଆହୁରି ପାଗଳ ପଶିବେ, କିଏ କୃଷ୍ଣ? ଏ ଭଗବାନ ବର୍ତ୍ତମାନ ଭଗବାନ ଶ୍ରୀକୃଷ୍ଣ ହୁଅନ୍ତୁ, ଭାରତବର୍ଷର 100-200 କୃଷ୍ଣ ହେଇଗଲେ, ଯଦି ଭଗବାନ ଏକ କୃଷ୍ଣ ହଉ 200 ହେଲେ, ଭଗବାନ ଯଦି ଦୁଇଟା କୃଷ୍ଣ ହେଇଯାନ୍ତେ ତାହେଲେ ସବୁ ମଣିଷ କୃଷ୍ଣ ହେଇଥାନ୍ତେ। ଭଗବାନ ଚାଲା ଚାଲା କାମ କଲେ, ବସୁଦେବ ଧରିକି ଆସୁଛନ୍ତି ନା, ବସୁଦେବ ଭଗବାନ ଶ୍ରୀକୃଷ୍ଣଙ୍କ ପାଖରେ ନଉ ନଉ, ନନ୍ଦ ନନ୍ଦଙ୍କ ପାଖରେ ଯୋଉ କୃଷ୍ଣ ଅଛନ୍ତି, ଯଶୋଦା ମାତା ତ ମୂର୍ଚ୍ଛିତ ହେଇକି ରହିଛନ୍ତି, ଇଏ ଚିନ୍ତାରେ ପଡ଼ିଗଲେଣି, ଆରେ ବାବା ବସୁଦେବ ଆସିକି ଦେଖିଦେବ ଏଠି ଗୋଟେ କୃଷ୍ଣ ଅଛନ୍ତି, ବଡ ଅଡୁଆ ହବନି କି? ଭଗବାନ ସିଧା ଆସିଲେ, ଯେତେବେଳେ ଉଠେଇଛନ୍ତି ବସୁଦେବ, ସେ କୃଷ୍ଣ ଆସିଲେ, ତାଙ୍କ ସାଙ୍ଗରେ ମିଶିଲେ, ଦୁଇ ଜଣଙ୍କ ମନୋଭାବ ପୂର୍ଣ୍ଣ ହେଇଗଲା। ଇଏ ତ ଡରୁଛନ୍ତି, ଦେବକୀ କହୁଛନ୍ତି ତୁମେ ଶୀଘ୍ର ଶୀଘ୍ର ନିଜ ରୂପକୁ ଲୁଚେଇ ଦିଅ। ଭଗବାନ କହିଲେ ଠିକ ଅଛି, ଭୟ କରୁଛ ମୋତେ ନେଇକି ନନ୍ଦ ପାଖରେ ଛାଡ଼ି ଦିଅ। ସେଠି ଗଲା ବେଳକୁ ଏକ ନନ୍ଦ ମହାରାଜ ପ୍ରସୂତି ଗୃହରେ ସମସ୍ତେ ଶୋଇଛନ୍ତି, ଯଶୋଦା ମାତା ତାଙ୍କର ଶୋଇଛନ୍ତି, ସମସ୍ତେ ବାହାର ଲୋକ ଶୋଇଛନ୍ତି। ବସୁଦେବ ଗଲେ ସେଠି ଧରିଲେ, କନ୍ୟାଟାକୁ ଧରି ଚାଲିଲେ, ଜମଜ ଜନ୍ମ ହେଇଥିଲେ ଗୋଟିଏ କନ୍ୟା ଗୋଟିଏ ପୁତ୍ର ନନ୍ଦ ମହାରାଜ, ହରିବଂଶ ଆଦି ଶାସ୍ତ୍ରମାନଙ୍କ ହିସାବରେ ଭଗବାନ କଣ କମ ଅସୁବିଧାରେ ପଡ଼ିଛନ୍ତି ନା କଣ? ବହୁତ ବାଲାନ୍ସ, ପରାପର ଦୃଷ୍ଟି ହେଇଯିବ ନା, ବସୁଦେବ ଦୁଃଖ କରିବେ, ନନ୍ଦ ଦୁଃଖ କରିବେ। ଯେତେବେଳେ ବୃନ୍ଦାବନରେ 10 ବର୍ଷ ରହିଗଲେ, 11 ବର୍ଷ ରହିଗଲେ, ଦେଖନ୍ତୁ ଭଗବାନଙ୍କର ମନ ପଡ଼ିଗଲା, ଆରେ ମୋ ପାଇଁ କେତେ କଷ୍ଟ ପାଇଛନ୍ତି, ମୁଁ ତ ନନ୍ଦ ଯଶୋଦାକୁ ବହୁତ ଆନନ୍ଦ ଦେଲିଣି, ମୋ ପାଇଁ ବସୁଦେବ ଦେବ କେତେ କଷ୍ଟ ସହିଛନ୍ତି, ମୁଁ ତାଙ୍କୁ ଟିକେ ଆନନ୍ଦ ଦେଇନି, ମୁଁ ଯିବି। ଆସିଲେ ମଥୁରା। ଏଠି ଆସିକି ଏଠି ପୁଣି ରହୁ ରହୁ 100 ବର୍ଷ ରହିଗଲେ, ରହିଛନ୍ତି ପୁଣି ଅନ୍ତର ଅନ୍ତର ବ୍ୟଥାରେ। ନନ୍ଦ ଯଶୋଦା ମତେ କେତେ ଭଲ ପାଆନ୍ତି, ଗୋପୀମାନେ କେତେ ତାଙ୍କୁ ଛାଡ଼ି ଦେଇକି ଆସିଛି, ପୁଣି ଉଦ୍ଧବକୁ ପଠାଉଛନ୍ତି। ଭଗବାନ କମ୍ ଅସୁବିଧାରେ ପଡ଼ିଛନ୍ତି ଭକ୍ତମାନଙ୍କ ପାଇଁ। କେହି ମୋତେ ପରାବର ଦୃଷ୍ଟିରେ ନ ଦେଖନ୍ତୁ, ମୁଁ ସମସ୍ତଙ୍କ ପାଇଁ ସମାନ। ସମାହଂ ସର୍ବଭୂତେଷୁ ନମେ ଦୁଃଶ୍ୟାସ୍ତି ନମେ ପ୍ରିୟ, ଗୀତାରେ କହିଲେ ମୁଁ ସମସ୍ତଙ୍କ ପ୍ରତି ସମାନ, ମୁଁ କାହାକୁ ଦ୍ୱେଷ କରେ ନା, ମୋର କେହି ଶତ୍ରୁ ନାହାନ୍ତି କି ପ୍ରିୟ ନା, କେହି ନାହାନ୍ତି। ଏଇ କଥା କହୁଥିଲି ବା, ଗୋବର୍ଦ୍ଧନ ଉଠେଇ ଦେଲା ପରେ କହିଲେ ସମସ୍ତେ ଗୋପମାନେ କହିଲେ କୃଷ୍ଣଙ୍କୁ ତ୍ୟାଗ କର। ନନ୍ଦ ମହାରାଜ କହିଲେ ମୁଁ କୃଷ୍ଣ କାହିଁ ତ୍ୟାଗ କରିବି, ଆରେ କୃଷ୍ଣ ପାଉଛନ୍ତି, ତୁମେ ଜାଣିନା କି କଳା ହେଲେ କ'ଣ ହମ ଇବା ଭଗବାନ। କହିଲେ ତୁମେ କେମିତି ଜାଣିଲ ନା, ଆମେ ତାହେଲେ ନାମକରଣ କଲୁ। ଗର୍ଗାଚାର୍ଯ୍ୟ କହିଲେ ନାରାୟଣ ଗୁଣ ସମୟ, କହିଲେ ତୁମେ ନାମକରଣ କଲାବେଳେ ଆମକୁ ତ କାହିଁ ଡାକିନା, ଖାଇବା ପିଇବାକୁ ଦେଇନ କି, ଆମେ ନାମକରଣ ତ ଶୁଣିନ ଗର୍ଗାଚାର୍ଯ୍ୟ କତୁରୁ, ତୁମେ ମିଛ କଥା କହୁଛ, ଏ ପୁଅକୁ କେଉଁଠୁ ଆଣିଛ। ଆଜ୍ଞା ଭଗବାନ ସବୁ ଶୁଣିଲେଣି, ଭଲ ହେଲା ଆଙ୍କୁ 7 ଦିନ ଇନ୍ଦ୍ର ମାରିଥାନ୍ତା, ସମସ୍ତେ ସଫା କରିଥାନ୍ତା ବ୍ରଜକୁ। ମୁଁ ଟେକା ଟେକି କରିକି ରଖିଲି, ମୋ ନାଁର କମ୍ପ୍ଲେନ୍ ପୁଣି ବ୍ରଜରୁ ମୋତେ ବାହାର କରିବେ, ମୋ ଜାଗାରେ ରହିକି ମୋ ଘରୁ ମୋତେ ବାହାର କରିବେ। ଗଲ ହଉ, ଗଲେ ଆମେ ଯିବା ଏଠିକି ବର୍ଷଣା। ବର୍ଷଣା ଗଲେ ବୃଷଭାନ ରାଜାଙ୍କୁ କହିଲେ, ତୁମ ଘର ଏତେ ବଡ଼ ଝିଅଟା କାହିଁ ରଖିଛ, ମ ତା ବାହାଘର ନା କାହିଁ, ଗୋପମାନେ ସବୁ ଗୋଡ଼ିଆ ବୁଦ୍ଧି ତ ସବୁ ଢୁକିଲା ଆଉ କ'ଣ, ବାହାଘର ଶୀଘ୍ର, ଆଜି ତାର ଝିଅର ବିବାହ ହବ, ଏତେ ବଡ଼ ଝିଅଟା ହେଲାଣି କ'ଣ ଘର ରଖିଛ। ବୋଲେ ମୋ ଝିଅ ମୋର ଘରେ ଅଛି, ନା ନା ସେ କୃଷ୍ଣ ନନ୍ଦଙ୍କର ପୁଅ ନୁହେଁ, ସେ କଳାବର୍ଣ୍ଣର, ନନ୍ଦ ହେଉଛନ୍ତି ଗୋରାବର୍ଣ୍ଣ, ଆମର ସନ୍ଧ୍ୟା ଆସୁଛି, ସେ ତାଙ୍କ ପୁଅ ନୁହେଁ, ତୁମେ ସେଠି ମୋଟେ ବିବାହ କରିବନି, ସେ କୋଉ ଜାତିର ହେଇଥିବ, ଆମ ଗୌଡ଼ ଜାତିର ନୁହନ୍ତୁ, ଆଭିର ଜାତିର ନୁହନ୍ତୁ। ହେଲେ ବୃଷଭାନୁ ରାଜା ସେତେବେଳେ କହିଲେ, ମୋ ଗୃହକୁ ଯେତେବେଳେ ଗର୍ଗାଚାର୍ଯ୍ୟ ଆସିଥିଲେ ସେ ଏକଥା କହିକି ଯାଇଛନ୍ତି, ଆରେ କୃଷ୍ଣ ସ୍ୱୟଂ ଭଗବାନ, ରାଧା ତାଙ୍କର ଶକ୍ତି, ସେଠିକି ଲୀଳା କରିବା ପାଇଁ ଆସିଛନ୍ତି। ଏଇଟା କହିଲା ପରେ ଆଙ୍କର ମୁଣ୍ଡ ଟିକେ ଥଣ୍ଡା ହେଲା, ଆମେ ତ ଓଲଟା ବୁଝୁଛୁ, ସିଏ କାହିଁକି କଳା, ବା ମା ମା ବାପା ଗୋରା, ପୁଅ କାହିଁକି କଳା, ସେଠୁ ଶାନ୍ତ ହେଇ ଭଗବାନ କେତେ ବାଲାନ୍ସ କରିକି ଲୀଳା କରିଛନ୍ତି। କେହି ପରବର ଦୃଷ୍ଟିରେ ନ ଦେଖନ୍ତୁ, ଏଇ କଥା ମୁଁ କହୁଥିଲି, ଶ୍ରୁତଦେବ ଡାକୁଛନ୍ତି, ଆଉ କିଏ ଡାକୁଛନ୍ତି, ଭୋଳାଶ୍ୱର ଡାକୁଛନ୍ତି, ରାଜା ଡାକୁଛନ୍ତି, ବ୍ରାହ୍ମଣ ଡାକୁଛନ୍ତି, ଭଗବାନ ଭଗବାନ ତମ ଅଭିପ୍ରେତ୍ୟ ଦ୍ୱୟ ପ୍ରିୟ ଚିକିତ୍ସା, ଦି ଜଣଙ୍କର ପ୍ରିୟା ଚିକିତ୍ସା କରିବି, ଦି ଜଣଙ୍କର ମୁଁ ପ୍ରିୟ କରିବି। କଣ କଲେ, ଉଭୟ ଆବିଶତ ଗେହମ ଉଭୟ ବ୍ୟାମ୍ତମ ଲକ୍ଷିତ, ଦି ଜଣ ଜାଣିନାହାନ୍ତି, ଦି ଜଣଙ୍କ ଘରେ ପଶିଲେ। ଆଚ୍ଛା ଭଗବାନଙ୍କ ସାଙ୍ଗରେ ମୁନି ଋଷି ମାନେ ଥିଲେ ନା ନାହିଁ, ଯଦି ଭଗବାନ ଦୁଇ ଜଣ ଭଗବାନ ହେଲେ, ଭଗବାନ ଶ୍ରୀକୃଷ୍ଣ ଉଭୟ ଅଲକ୍ଷିତ, ଦୁଇ ଜଣଙ୍କ ଅଲକ୍ଷିତରେ ଗଲେ। ବିଶ୍ୱନାଥ ଚକ୍ର ଠାକୁର ବହୁତ ସୁନ୍ଦର ଟିକା କରିଛନ୍ତି, ମୁଁ ତ କହିବିନି, ଖାଲି କଥା ଆଗରେ କହିଦେଉଛି, ବହୁଳାଶ କଣ ଭାବୁଛି, ମୁନିମାନଙ୍କୁ ଦୁଇ ଭାଗ କରିଦେଲେ, ଶୁକଦେବ ଦୁଇ ହେଇଗଲେ, ନାରଦ ଦୁଇ ହେଇଗଲେ, କାହା ଦୁଇ ଜଣଙ୍କର ପ୍ରିୟ ଚିକିତ୍ସା, ଦୁଇ ଜଣ ମୋତେ ନ ଭାବନ୍ତୁ, ସେ ରାଜା ବୋଲି ତାକୁ କୃପା କଲେ, ଇଏ କହିବେ ବ୍ରାହ୍ମଣ ବୋଲି କୃପା କଲେ, ନା ମୁନିମାନେ ବି ଦୁଇ ଦୁଇ ଜଣ ହେଇଗଲେ, ଶୁକଦେବ ଦୁଇ, ନାରଦ ଦୁଇ, ଯେତେ ଜଣ ଥିଲେ ସବୁ କଣ ଦୁଇ, ସବୁ ଦୁଇ ଦୁଇ ହେଇଗଲେ, ଆଉ ଭଗବାନ ବି ଦୁଇ ହେଇଗଲେ। କିନ୍ତୁ ଦୁଇ ହେଇଗଲା ପରେ ଅଲକ୍ଷିତ, ଉଭୟ ଅଲକ୍ଷିତ, ଶ୍ରୁତଦେବ କଣ ଭାବୁଛି, ଶ୍ରୁତଦେବ କଣ ଭାବୁଛି ନା, ମୁନି ଋଷିମାନଙ୍କ ସହିତ ଭଗବାନ ଶ୍ରୀକୃଷ୍ଣ ମୋ ଘରକୁ ଯାଉଛନ୍ତି, କିନ୍ତୁ ବହୁଳାଶ୍ୱର ରାଜା ଘରକୁ ଗଲେ, ବହୁଳାଶ୍ୱର ରାଜା କଣ ଭାବୁଛି, ବହୁଳାଶ୍ୱର ରାଜା କଣ ଭାବୁଛି ନା, ପ୍ରଭୁ ମୋ ସହିତ ମୋର ଘରକୁ ମୁନି ଋଷିମାନଙ୍କ ସହିତ ଯାଉଛନ୍ତି, ଶ୍ରୁତଦେବ ଘରକୁ ଗଲେ, କେବଳ ସେତିକି ଲଢୁଆ ହେଇଯିବ ନା, କିଏ ଦେଖା ଦେଖି କରି କହିଦେବନି କି, ଦିଟା କୃଷ୍ଣ ହେଲେ ଲଢୁଆରେ ପଡ଼ିବେନି, ଘରଟା ପାଖରେ ରାଜା ଘର ବ୍ରାହ୍ମଣ ଘର ପାଖରେ, ଯଦି କିଏ ଦେଖିଦେଇ କହ ଏଠି ଗୋଟେ କୃଷ୍ଣ ଅଛନ୍ତି, ସେଠି ଗୋଟେ କୃଷ୍ଣ ଅଛନ୍ତି, ପୁଣି କୃଷ୍ଣ ଅଡୁଆରେ ପଡ଼ିବେ। ବିଶ୍ୱନାଥ ଚକ୍ର ଠାକୁର କହୁଛନ୍ତି, ଦି ପ୍ରକାର ଲୋକ ବି ସୃଷ୍ଟି କରିଦେଲେ ଭଗବାନ, ସେଠି ଭଗବାନ କେତେ ପରବର ଦୃଷ୍ଟି, ସ୍ତୟପି ଦ୍ୱେ ଦ୍ୱେ ପ୍ରକାଶ ଆବିର୍ଭୂତାମ, ଏକ କୃଷ୍ଣ ସଂଯୁକ୍ତ ହୃଷ୍ଟା, ଅନ୍ୟ କୃଷ୍ଣ ବିଯୁକ୍ତ ହୃଷ୍ଟା। କୃଷ୍ଣ ବିଯୁକ୍ତ ବିଶାର୍ଣ୍ଣ ଦୁଇ ପ୍ରକାର ଲୋକ ସୃଷ୍ଟି କରିଦେଲେ। ଦେଖନ୍ତୁ ଦୁଇ ଜଣ ବ୍ରାହ୍ମଣ ପାଇଁ, ବ୍ରାହ୍ମଣ ଆଉ ରାଜାଙ୍କ ପାଇଁ ଦୁଇ ଜଣ ଯାକ ମୋତେ ସମାନ ଦୃଷ୍ଟିରେ ଦେଖନ୍ତୁ, ମୁଁ ସମସ୍ତଙ୍କ ପ୍ରତି ସମାନ। ଆଜି ଭଗବାନ ମୁନି ଋଷିମାନଙ୍କୁ ଦୁଇ କରିଦେଲେ, ନିଜେ ଦୁଇ ହେଇଗଲେ, ଜନତାଙ୍କୁ ଦୁଇ ଭାଗ କରିଦେଲେ, ଦୁଇ ପ୍ରକାର ଲୋକ ସେଠି ହେଇଗଲେ ମିଥିଳାପୁରରେ। କୃଷ୍ଣ ସଂଯୁକ୍ତା ହୃଷ୍ଟା, ଯିଏ କୃଷ୍ଣଙ୍କୁ ଦେଖୁଛନ୍ତି ଯିଏ ଆନନ୍ଦିତ ହଉଛନ୍ତି, ଆଉ କୃଷ୍ଣ ବିଯୁକ୍ତା ବିସର୍ଣ୍ଣ। ଯେଉଁ ଲୋକମାନେ ଯାଉଛନ୍ତି ଶ୍ରୁତଦେବଙ୍କ ଘରକୁ, ସେ ଦେଖୁଛନ୍ତି ଶ୍ରୁତଦେବଙ୍କ ଘରେ କୃଷ୍ଣ ନାହାନ୍ତି, ସେ କିଛି କେହି ନାହାନ୍ତି, ଏକୁଟିଆ ଶ୍ରୁତଦେବ ବସିଛି, ସେ ବିସର୍ଣ୍ଣ ନେଇକି ଆସୁଛନ୍ତି। କିନ୍ତୁ ଶ୍ରୁତଦେବ ଘରରେ ଥିବା ଲୋକମାନେ ତ ଯାଉଛନ୍ତି କୋଉଠିକି, ଭୁବନେଶ୍ୱର ରାଜାଙ୍କ ଘରକୁ, ସେ ଦେଖୁଛନ୍ତି ସେଠି ନାହାନ୍ତି, ସେଠି କୃଷ୍ଣ ନାହାନ୍ତି। ଯିଏ କୃଷ୍ଣ ସଂଯୁକ୍ତ ହୃଷ୍ଟ, ସେ ଭୁବନେଶ୍ୱର ପାଖରେ ଥିବା ଲୋକମାନେ କୃଷ୍ଣଙ୍କୁ ଦେଖୁଛନ୍ତି, କିନ୍ତୁ ସେ ଯେତେବେଳେ ଯାଉଛନ୍ତି ସେଠି କୋଉଠିକି, ଶ୍ରୁତଦେବଙ୍କ ପାଖକୁ, ଶ୍ରୁତଦେବଙ୍କ ପାଖରେ ଦେଖିପାରୁନାହାନ୍ତି। ଆଉ ଶ୍ରୁତଦେବଙ୍କ ପାଖରେ ଯେଉଁମାନେ କୃଷ୍ଣଙ୍କୁ ଦେଖୁଛନ୍ତି, ସେମାନେ ଭୁବନେଶ୍ୱର ରାଜା ପାଖକୁ ଗଲା ବେଳକୁ ତାଙ୍କୁ ଦେଖାଯାଉନି, ସେ କହୁଛନ୍ତି ଇଏ ବିଷୟ ନେଇକି ବସୁଛନ୍ତି। ଭଗବାନ ଏଭଳି ଲୀଳା କରିଛନ୍ତି, କାରଣ କାହାର ପର ଅବର ଦୃଷ୍ଟି ନ ଆସୁ, ଜୀବର ଏଇ ଦୃଷ୍ଟି ଅଛି ନା, ଜୀବ ଯେଭଳି ଦେଖୁଛି, ଯେ ଯଥା ମାଂ ପ୍ରପଦ୍ୟନ୍ତେ ତାଂ ସତେଇବ ଭଜାମ୍ୟ। ଆପଣ ଯଦି ଭଗବାନଙ୍କ ପୁଅ ରୂପରେ ଚିନ୍ତା କରିବେ, ଭଗବାନ ଆପଣଙ୍କ ପାଇଁ ପୁଅ ଭଳିଆ କାମ କରିବେ, ସ୍ୱାମୀ ରୂପରେ ଚିନ୍ତା କରିବେ ସ୍ୱାମୀ ଭଳି କାମ କରିବେ, ଯେ ଯଥା ମାଂ ପ୍ରପଦ୍ୟନ୍ତେ ଲଗାନ୍ତୁ। କିଭଳି ଆମେ ଚିନ୍ତା କରୁଛେ ସେ ହିସାବରେ ଫଳ ମିଳିବ, ଭାବନା ହିସାବରେ ଫଳ, ଏଥିରେ ଭଗବାନଙ୍କର ଦୋଷ ନାହିଁ। ଭଗବାନ ଗୀତାର ବାପ ସ୍ପଷ୍ଟ କହିଲେ, ସମହଂ ସର୍ବଭୂତେଷୁ, ଏଇ ଶ୍ଳୋକର ଟୀକାରେ ବିଶ୍ୱନାଥ ଠାକୁର ଲେଖୁଛନ୍ତି, ପରବର୍ତ୍ତୀ ଶ୍ଳୋକରେ, ଏ ଶ୍ଳୋକ ନାହିଁ, ୟଦ୍ କରୋସି ଯଦସ୍ନାସି ଯଦ୍ଦୁହସି ଯଦାତି ଦସ ଯତ୍ ତପସ୍ୟସି କୁନ୍ତେୟ ତତ୍ ଗୁରୁସ୍ମ ଅର୍ପଣ। ଯିଏ ମୋତେ ସବୁକିଛି ଅର୍ପଣ କରିବ, ମୋ ପାଇଁ ସବୁକିଛି କରିବ, ଅର୍ଜୁନ ପଚାରିଲେ ଲାଭ କ'ଣ, ଆପଣଙ୍କ ପାଇଁ ସବୁ କର୍ମ କଲେ, ଆପଣଙ୍କୁ ଭୋଜନ ଦେଇକି ଭୋଜନ କଲେ, ଲାଭ କ'ଣ ହବ, ମଣିଷ ତ ଲାଭ ଦରକାର। ଅର୍ଜୁନ ମଣିଷ ପାଇଁ ପଚାରିଦେଲେ, ଆପଣଙ୍କ ପାଇଁ କର୍ମ କଲେ, ଆପଣଙ୍କୁ ଭୋଜନ ଦେଲେ, ଆପଣଙ୍କ ପାଇଁ ତପସ୍ୟା କଲେ, ଲାଭ କ'ଣ ହବ। ଶୁଭାଶୁଭ କର୍ମ ଫଳେଇ ମୋକ୍ଷ ସେଇ କର୍ମ ବନ୍ଧ ନାହିଁ, ଶୁଭ ଅଶୁଭ କର୍ମ ଫଳରୁ ମୁକ୍ତ ପାଇଯିବ ସନ୍ନ୍ୟାସ। ଲାଷ୍ଟରେ ସେ କହିବେ ସନ୍ନ୍ୟାସ ସ୍ଥିତିକି ଲାଭ କରିବ, ଶାନ୍ତି ଲାଭ କରିବ। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ସେ ଟୀକାରେ ଲେଖିଲେ, ତାହେଲେ ଆପଣଙ୍କର ଏଠି ବି ଦୁଇଟା ଦୃଷ୍ଟି ରହିଲା, ଯିଏ ଆପଣଙ୍କର ସେବା କରିବ ତାର କର୍ମଫଳ ଧ୍ୱଂସ ହବ, ଯିଏ ନ କରିବ ହବନି, ତାହେଲେ ଆପଣଙ୍କର ଦୁଇଟା ଦୃଷ୍ଟି ରହିଲା। କହିଲେ ନା ନା, ଏଟା ମୋର ଦୋଷ ନାହିଁ, ଯଥା ଅଗ୍ନେ ସ୍ୱସେବକ ସୁଏବ ତମସିତା ଆଦି ଦୁଃଖମ ଅକୁର୍ବତୋପି ନ ବୈଷମ୍ୟମ। ଆପଣ ନିଆଁ ଗୋଟେ ଜାଗାରେ ଜଳୁଛି, ଶୀତ ଦିନ ଆସିଲା, ଅଗ୍ନି ଗୋଟେ ଜାଗାରେ ଜଳୁଛି, ଆପଣ ଅଗ୍ନି ପାଖକୁ ଗଲେ ଆପଣଙ୍କୁ ତାପ ମିଳିବ ଆଉ ଆଲୋକ ମିଳିବ। ଅଗ୍ନିଦେବ କ'ଣ ଆପଣଙ୍କୁ ମନା କରୁଛନ୍ତି କି, ଯିଏ ଗଲେ ତାକୁ ମିଳିବ? ଆମର କାମ ହେଲା ଆମ ଅଗ୍ନିଦେବ ପାଖକୁ ଯିବା। ଭଗବାନ ଯେ କେବଳ ଦେବତାମାନଙ୍କୁ କୃପା କରନ୍ତି, ଅସୁରମାନଙ୍କୁ କୃପା କରନ୍ତିନି ତା ନୁହେଁ, ପ୍ରହ୍ଲାଦ ପକ୍ଷପାତି, ସେଇ କୂଳରେ ରାବଣ ତ, ବିଭୀଷଣ କେଉଁ କୂଳରେ କି, ସେଇ କୂଳରେ। ତାହେଲେ ପ୍ରଶ୍ନ କାହିଁକି ଲୋକ କରୁନାହାନ୍ତି, ସୁପର୍ଣ୍ଣେଖା କୁମ୍ଭକର୍ଣ୍ଣ ରାବଣ ଇଏ ଗୋଟେ ପକ୍ଷରେ ରହିଲେ ବିଭୀଷଣ କାହିଁକି ଭଗବାନଙ୍କର ପ୍ରିୟ ହେଲେ, କଣ ରାବଣ ଆସିଥିଲେ କଣ ରାମଜୀ ମନା କରିଦେଇଥାନ୍ତି କି? ଏଟା ରାବଣର ଦୋଷ, ଏଟା ରାବଣଙ୍କର ଦୋଷ, ରାମଙ୍କର ଦୋଷ ନାହିଁ। ବିଭୀଷଣକୁ ଯାହା ଦେଇନାହାନ୍ତି, ଯାହା ସ୍ୱପ୍ନର ବିଭୀଷଣ ଚିନ୍ତା କରିନଥିଲା, ବା ସମାଜ ଚିନ୍ତା କରିପାରିବନି, ବିଶ୍ୱ ଚିନ୍ତା କରିପାରିବନି, ମଣିଷ ଚିନ୍ତା କରିପାରିବନି, ଭଗବାନ ତାଠୁ ବଡ଼ ଆସନ ରଖିଥିଲେ କା ପାଇଁ, ରାବଣ ପାଇଁ। ବିଶ୍ୱ ଇତିହାସରେ କେହି ଚିନ୍ତା କରିପାରିନଥାନ୍ତେ ଭଗବାନ, ଭଗବାନଙ୍କର ଶରଣରେ ରାବଣ ଆସିଥିଲେ ଭଗବାନ ତାଙ୍କୁ କ'ଣ ଦେଇଥାନ୍ତେ। ଲକ୍ଷ୍ମଣ ସେ ପଚାରିଲେ ନା ଆପଣ ଏତେ ବଡ଼ ଦାନୀ ନା କ'ଣ, ଏଇଟା ଅସୁରଟା ସାଙ୍ଗେ ସାଙ୍ଗେ ଆସିକି ଆପଣଙ୍କର ଖାଲି ଜୁହାର ହୁଁ ଆପଣ କହିସାରିଲେନି, ମୁଁ ଅଭୟ ଦେଇଦେଲିନି। ଏ ଛଦ୍ମ ବେଶରେ ଆସିଛି, ମନ୍ତ୍ରୀ ଥିଲା, ତାର ଭାଇ ରାବଣର, ସୁଗ୍ରୀବ ବିରୋଧ କରୁଛନ୍ତି, ଲକ୍ଷ୍ମଣ ବିରୋଧ କରୁଛନ୍ତି, ଭଗବାନ କହିଲେ ନା ଏଟା ମୋର ବ୍ରତ, ଯିଏ ମୋର ଶରଣ ନବ ମୋର ବ୍ରତ ହେଲା ମୁଁ ତାକୁ ରକ୍ଷା କରିବି। କହିଲେ ଆପଣ ଦାନ କ'ଣ କରିବେ? ଯେ ଶରଣାଗତକୁ ଆପଣ ଦାନ କରନ୍ତି ନା, ଆପଣ କ'ଣ ଦାନ କରିବେ? ସେ ଆଜି ଶରଣ ହେଇଗଲା। କହିଲେ ତାର ହଉଛି ଲଙ୍କାପୁରୀ ତାର, ଏହାର ରାବଣ ମରିନେଇ ଭଗବାନ ଲଙ୍କାପୁରୀଟାକୁ ଫିକ୍ସ କରିସାରିଲେଣି ବିଭୀଷଣର ଗୋଟେ ପ୍ରଣାମରେ। ଲକ୍ଷ୍ମଣ ରାଗିଗଲେ, କହିଲେ ଆଜି ଯୁଦ୍ଧ ନ ହୁଏ ରାବଣ ପଳେଇ ଆସେ, ଆପଣ ତାକୁ କ'ଣ ଦେବେ? ରାବଣ ଏଭଳି ଯଦି ଶରଣ ଯିବ, କହିଲେ ରାବଣ ଯଦି ମୋର ଶରଣ ଯାଏ ଅଯୋଧ୍ୟାପୁରୀ ସିଂହାସନରେ ଭରତ ବସିବେନି କି ଇଖ୍ୱାକୁ ବଂଶର କେହି ବସିବେନି, ମୁଁ ରାବଣଙ୍କୁ ରାଜା କରିବି ଇଖ୍ୱାକୁ ବଂଶର ସିଂହାସନ। ଏଥିରେ ରାମଙ୍କର ଭୁଲ ନା ରାବଣଙ୍କର ଭୁଲ? ଭଗବାନଙ୍କର ବିଭୀଷଣ ପ୍ରତି ରାବଣ ପ୍ରତି ପରବର ଦୃଷ୍ଟି ଅଛି? ଯାହା ସ୍ୱପ୍ନର ସମାଜ ଚିନ୍ତା କରିପାରିବନି, ଶାସ୍ତ୍ର ଚିନ୍ତା କରିପାରିବନି, ଦେବତାମାନଙ୍କୁ ତ ଛାଡ଼ନ୍ତୁ, କେହି ବିଶ୍ୱବ୍ରହ୍ମାଣ୍ଡ ଚିନ୍ତା କରିପାରିବେନି, ଭଗବାନ ରାବଣ ପାଇଁ ସେ ସିଂହାସନ ରଖିଥିଲେ। ହେଲେ ମୁଁ ବସିବିନି, 14 ବର୍ଷ ପରେ ରାବଣ ଅଯୋଧ୍ୟା ସିଂହାସନରେ ବସିବ, ଭଗବାନଙ୍କର କ'ଣ ଭୁଲ ଅଛି? ଅଗ୍ନିଦେବ ପାଖକୁ ଆମେ ଯିବା ଦରକାର, ଯିଏ ଯିବ, ଅଗ୍ନିଦେବ ତ ମନା କରୁନାହାନ୍ତି। କଳ୍ପବୃକ୍ଷ ପାଖକୁ ଯିଏ ଯିବା ଦରକାର, ଯିଏ କଳ୍ପବୃକ୍ଷ ପାଖକୁ ଗଲା ସେ ମାଗିଲା, ସେ ଦେବେ? ଆମେ ଯାଉନେ ଏଟା ଆମର ଭୁଲ, ଆମେ ଭଗବାନଙ୍କୁ ଭଜନ କରୁ ନା ଆମର ଭୁଲ, ଭଗବାନଙ୍କର କିଛି ଭୁଲ ନାହିଁ। ସେ ସେଇ କଥା କହୁଛନ୍ତି, ସଂସେବୟା ସୁରତର ରିବା ବତତେ ପ୍ରସାଦ ସେବାନ ରୂପ ମୁଦୟ ନତ ପରାବରତ୍ୱମ। ପ୍ରଭୁ ସେବା ହିସାବରେ ଯିଏ ଯେଭଳି ଭାବରେ ଆପଣ ଯେଉଁ ମୋତେ କୃପା କରିଦେଲେ, ବ୍ରହ୍ମାଙ୍କୁ ଶିବଙ୍କୁ ରାମାଙ୍କୁ ଏ କୃପା କରିନାହାନ୍ତି, ମୁଁ ଯେଉଁ କହିଲି ମୁଁ ବୈଷମ୍ୟ ଦେଖେଇଲିନି, ଯିଏ ଯେଭଳି ସେବା କରିଛି ଆପଣ ତଦ୍ରୁପ ଭାବରେ ତାକୁ ସେଇଭଳି ସେବା ଦିଅନ୍ତି, ଏଥିରେ ବୈଷମ୍ୟତା ନାହିଁ, ପରାବରମତି ନାହିଁ, ଉଚ୍ଚ ନୀଚ ନାହିଁ। ଉଚ୍ଚ ନୀଚ ଏ ଜଗତରେ ଅଛି, ଭଗବାନଙ୍କ ନିକଟରେ ନାହିଁ। ଉଚ୍ଚ ନୀଚ ଥିଲେ ସପରି କେବେ ହେଲେ ଭଗବାନଙ୍କର ପ୍ରିୟ ହେଇନଥାନ୍ତା, ସପରି କେବେ ପ୍ରିୟ ହେଇନଥାନ୍ତା। ବ୍ରାହ୍ମଣର ଲାତକୁ ଭଗବାନ ଯେତିକି ଆଦର କରିନାହାନ୍ତି, ସପରିର ଉଚ୍ଚିଷ୍ଟକୁ ସେତିକି ଭଲ ପାଇଛ, ଭୋଜନ କରିଛନ୍ତି, ଭଗବାନଙ୍କର ପରାପରମତି ନାହିଁ। ନୀଚ ଜାତିର କୁରୂପ ବୃଦ୍ଧା ପରାପରମତି ଶତ୍ରୁ ମିତ୍ର ନା। କହିଲେ ଆପଣ କିଭଳି? ପ୍ରହ୍ଲାଦ କହୁଛନ୍ତି, ପ୍ରଭୁ ଆପଣ ସୁରତରୁ ରିବ, ସୁରତରୁ ମାନେ ଦେବଲୋକରେ ଯେଉଁ ତରୁ ଥାଏ ସ୍ୱର୍ଗରେ କଳ୍ପବୃକ୍ଷ, କଳ୍ପବୃକ୍ଷ ନିକଟକୁ ଯିଏ ଯିବ ଯାହା ମାଗିବ ତାହା ଦେବେ, ଆମେ ନ ଯିବାଟା ଆମର ଭୁଲ। ଭଗବାନଙ୍କୁ ଭଗବାନ ତ କହିନାହାନ୍ତି ତୁମେ ମୋତେ ଡାକନି, ସ୍ତ୍ରୀ ଡାକିପାରିବନି, ପୁରୁଷ ଡାକିପାରିବନି, ବ୍ରାହ୍ମଣ ଡାକିପାରିବନି, ଏ ଶୂଦ୍ର ଡାକିପାରିବନି, ଭଗବାନ ତା ମନା କରିନାହାନ୍ତି। ଭଗବାନ ଲାଷ୍ଟ ସେଥିପାଇଁ କହିଥିଲେ ସର୍ବଧର୍ମାନ ପରିତ୍ୟଜ ମାମେକମ୍ ଶରଣମ୍ ବ୍ରଜ। ଏଠି ସର୍ବଧର୍ମାନ ପରିତ୍ୟଜ କାହା ପାଇଁ କହିଲେନି? ଗୋଟେ ସ୍ପେସିଫିକ କାଟାଗୋରି ଲୋକମାନଙ୍କ ପାଇଁ କହିନାହିଁ, ସମସ୍ତଙ୍କ ପାଇଁ ଏଇଟା କହିଛନ୍ତି, ହିନ୍ଦୁ ହଉ, ମୁସଲମାନ ହଉ, ଖ୍ରୀଷ୍ଟିଆନ ହଉ, ଯିଏ ବି ହଉ, ତାଙ୍କୁ ମୁଁ ତାଙ୍କୁ ସୁରକ୍ଷା ଦେଖେ, ବ୍ରାହ୍ମଣ ହଉ, କ୍ଷତ୍ରିୟ ହଉ। ଆପଣ ହଉଛନ୍ତି କିଭଳି? ନା ସୁରତରୁ ଭଳି। ଆଉ ଆପଣ ଯେଉଁ କୃପା କରନ୍ତି ସେବାନ ରୂପ, ଆମର ଈଶା ଆସୁଛି, ଆରେ ତାର ବେଶୀ ଧନ ହେଇଗଲା, ତାକୁ ବେଶୀ ସମ୍ମାନ ମିଳିଲା, ତାକୁ ବେଶୀ, ଆରେ ତାକୁ କାହିଁକି ମିଳିଛି, ତାକୁ ଦେଇଛି କିଏ ସେବାନ ରୂପ? ସେ ପ୍ରଭୁଙ୍କୁ ଯେଭଳି ସେବା କରିଛି ପ୍ରଭୁ ତାର ରିପେ ଦେଇଛନ୍ତି, ଆମେ ତ ଈର୍ଷାନ୍ୱିତ ହେବା ଆବଶ୍ୟକ ନାହିଁ। ବର୍ତ୍ତମାନ ଏତିକି କହିସାରିଲା ପରେ ଭଗବାନ ପ୍ରଶ୍ନ ପଚାରୁଛନ୍ତି, ପ୍ରହ୍ଲାଦ ନନୁ ମତ୍ ସଂସେବୟା ତ୍ୱୟି ମମ ସମ୍ୟକ୍ ପ୍ରସାଦ ଇତି ଅତ୍ର ସୁରତର ଦୃଷ୍ଟାନ୍ତ ଏନମ୍ ମତ୍ ମମ ବୈଷମ୍ୟମ୍ ପର୍ଯ୍ୟହାସ୍ୟ। ବହୁତ ସୁନ୍ଦର କଲ ପ୍ରହ୍ଲାଦ, ଯେ ସୁରତରୁ ଦୃଷ୍ଟାନ୍ତ ଦେଲ, କଳ୍ପବୃକ୍ଷ ଦୃଷ୍ଟାନ୍ତ ଦେଲ, ୟାଦ୍ୱାରା ମୋ ପ୍ରତି ଗୋଟେ ଆକ୍ଷେପ ଆସୁଥିଲା ତୁମ ସ୍ତୁତିରେ, ଯେ ମୁଁ ଅସୁରକୁ କୃପା କରିଦେଲି, ଦେବତାଙ୍କୁ କୃପା କଲିନି, ଏ ବୈଷମ୍ୟଟାକୁ ତୁମେ କାଟିଦେଲ, ଠିକ ଅଛି ମୁଁ ବୁଝିଗଲି, କିନ୍ତୁ ମୋର ସାଧନାର, ମୋର ଭଜନ କରିବାର କାରଣଟା କ'ଣ, ମୋତେ ପ୍ରାପ୍ତିର କାରଣଟା କ'ଣ, କ'ଣ କଲେ ମୋତେ ପ୍ରାପ୍ତି ହୁଅନ୍ତି, ମୋତେ ସେଟା ବୁଝେଇଲ। ପ୍ରହ୍ଲାଦ ଭଗବାନ ବର୍ତ୍ତମାନ ଭଗବାନଙ୍କୁ ସ୍ତୁତି କରିଛନ୍ତି, ବହୁତ ଇଏ ଅବଶ୍ୟ ବାହାର ଲୋକ ପାଇଁ ଟିକେ କଷ୍ଟ ଲାଗିପାରେ, କିନ୍ତୁ ଭକ୍ତମାନଙ୍କ ପାଇଁ ବହୁତ କ୍ଲିଅର ଆଇଡିଆ।
एवं जनम निपतिता प्रववाही कूपे कामाभिकाम मनु यह प्रपत प्रपतन प्रसंगत कृत्वात्मसात सुरसिना भगवान गृहीत स्वयं कथन विसृजे तव भृत्य सेवा एवं निपतित प्रभव अहि कूपे एवं एभली भावे संसार रे मो सहित समस्ते गोटे कूपरे पड़ी प्रभाव जन्म जन्म आम क्योंकि आम जन्म हूँ भुवनेश्वर रही किए कह कटक रही किए कह अमेरिका रही ना जन्म भल जगह रही जन्मर स्थान उद्भव स्थान है मातृगर्भ एटी बेड फेड उपरे सोइचे सेटी मळ मूत्र भितरे सोइ जासचे सेते विनिमय कोप विनिमूत्रय कोप सजंतु जंतु संभव भाई आमर के दिले मातृगर्भ रे विष्टा विष्टार कीट मान एटी आसी भाई बंधु करचे सेटी सेटी सोइ जासचे मनुष्य जन्म को इज्जत जन्म नाही हरि भजन कले केवल इज्जत आपणकर रहिला ये जन्मर किसी मूल्य नहीं से लिखले संसारे पड़ी आओ नपाओ लाज तू आश्रा कर गोविंद को भजन कर संसार पड़ी आओ लाज संसार को आसा गोटे लाजर कथा नौ मास दस मास गोटे गर्भ भितर पुणी भल जगार रही था मल मूत्र कफ बात पितर गोटे मुणा भितर रही ପୁଣି ଆସିବା ଏଠିକି ଏଠିକୁ ଆସିବା ପୁଣି ଆରମ୍ଭ ହେଲା ଜୀବନର ଦୁଃଖ ଇତିହାସ ଏଠି ଖାଲି କେବଳ ଟଙ୍କା ପଇସା କେମିତି ସୁଖ ପାଇବେ ଯେ ହୋଲ୍ ଲାଇଫ୍ ଷ୍ଟ୍ରଗଲିଂ ଫର୍ ଏକ୍ଜିଷ୍ଟାନ୍ସ ଆମ ପାଇଁ କିଛି ବ୍ୟବସ୍ଥା କରାଯାଇନି ଆମକୁ ବ୍ୟବସ୍ଥା କରିକି ଚଳିବାକୁ ପଡିବ କିନ୍ତୁ ପଶୁପକ୍ଷୀ ପାଇଁ ସବୁ ବ୍ୟବସ୍ଥା କରାଯାଇଛି କୁଆ ଯେତେ କୁଆ ଏଠି ଅଣ୍ଡା ଦେଉଛନ୍ତି ଆଗେ କୋଉଠି ଡଷ୍ଟବିନ୍ ଦେଖିକି ଅଣ୍ଡା ଦେଉନାହାନ୍ତି କୋଉଠି ଡଷ୍ଟବିନ୍ ଅଛି ତାଙ୍କ ସିଜିନ୍ ଆସିଲା ସେ ଛୁଆ ଜନ୍ମ କରିଦେବେ ଖାଇବା ପାଇଁ ଭଗବାନ ରଖିଛନ୍ତି ମଣିଷକୁ ସବୁ ଯୋଗାଡ଼ କରିବାକୁ ପଡିବ ଗ୍ୟାସ ଚୁଲା ଡାଲି ଚାଉଳ ପୁଣି ସେ ସ୍ତ୍ରୀ ରୋଷେଇ ନକଲା ଝଗଡ଼ା ହେଲା ଉପାସ ମଣିଷ ଜନ୍ମ ଏହା କୋଉ ଇଜ୍ଜତ ମାନେ ବିଚାର କରି ଜଣେ ଜଣେ ବିଜ୍ଞ ଲୋକ ବିଚାର କରି ଦେଖିବା ଏଟା କୋଉ ଇଜ୍ଜତଦାର ଲୋକର ଜନ୍ମ ନୁହେଁ ତ ଗୋଟେ ଇଣ୍ଡିପେଣ୍ଡେଣ୍ଟ ଲାଇଫ ଝାଡ଼ା ଲାଗିଲା ମାନେ ଝାଡ଼ା ଲାଗି ଦୌଡ଼ୁ ପୁଣି ଝାଡ଼ା ଯିବା ପାଇଁ ଲାଟିନ୍ ଦରକାର ରାସ୍ତାରେ କେଉଁଠି ବସିପାରୁ ପୋଲିସ ଏଣେ ବାଡ଼େଇବ ଆଗରୁ ତ ସବୁ ଭଲ ଥିଲା ଏବେ ପରିସ୍ରା ଯଦି ଚାଲିବ କେଉଁ ଟାଉନ୍ ବଜାର ପିଟିବ ଲୋକ ପରିସ୍ରା ଯିବା ପାଇଁ ବି ଦରକାର ଗୋଟେ ଟାଇମ୍ ଦରକାର ପ୍ଲେସ୍ ଦରକାର ସାର୍କମ୍ଷ୍ଟାନ୍ସ ଦରକାର ଯୁଆଡ଼େ ଯିବ ଲାଇନ୍ ଦରକାର ଯୁଆଡ଼େ ଯିବ ଗୋଟେ ଟିକେଟ୍ କାଟି ତ ପଇସା ତ ପୁଣି ଲାଇନ୍ ଠିଆ ହବ ଏପଟ ସେପଟ ହେଲେ ପୁଣି ଦିଦି ଧକ୍କା ଖାଇବ କୋଉ ଇଜ୍ଜତଦାର ଜନ୍ମ ଇଏ ଯେ ପଶୁପକ୍ଷୀ ଆପଣ ବିଚାର କରି ଦେଖିବେ କଣ ମଣିଷ ଜନ୍ମରେ ଅଛି ଜନ୍ମ ଗୋଟେ ଅହି ଅହି ଗର୍ତ୍ତରେ ହେଇଛି ସାପ ମାନେ ଅଛନ୍ତି ଏଠି ବେଶୀ କହୁଛନ୍ତି ଏବଂ ଜନ ନିପତିତ ପ୍ରଭାବ ଅହି କୂପେ ପ୍ରଭୁ ମୁଁ ପ୍ରହ୍ଲାଦ ମୋ ସହିତ ଏ ବ୍ରହ୍ମାଣ୍ଡର ସମସ୍ତେ ପ୍ରଭାବ ଜନ୍ମ ହେଇଛନ୍ତି ଗୋଟେ କୂପରେ ସେ କୂପରେ କିଏ ଅଛନ୍ତି ନା ଅହି ସର୍ପ ଏଇଠି ସର୍ପ ସ୍ୱଭାବର ଲୋକ ସେମାନେ ଜନ୍ମ ହେଇଛନ୍ତି ନା ଆମର ଆଉ ଆପଣ ଯାହାକୁ ବନ୍ଧୁ ବାନ୍ଧବ ଭଲ ମନ୍ଦ କହୁଛନ୍ତି ସବୁବେଳେ ତାଙ୍କୁ ଟିକେ ହସି କଥାବାର୍ତ୍ତା କରୁଛନ୍ତି ନା ଫଁ କିଣିବେ ସାଙ୍ଗେ ସାଙ୍ଗେ ବିଷ ଉଗାଡ଼ିବେ ବିଷ ସର୍ପ ସେ କହିଲେ ନା କଣ ଆମେ ଛୁଆଟି ବେଳେ ପଢ଼ୁଥିଲୁ ସେ ଦୁର୍ଜନ ସାପ ଥରେ ମାରିବ ଦୁର୍ଜନ ତୁ ପଦେ ପଦେ ଚାଣକ୍ୟ ଲେଖିଲେ ସର୍ପ ଥରେ ମାରିବ ତାର ପଳେଇଯିବ ଦୁର୍ଜନ ପାଖରେ ରହିକି ଜୀବନ ସାରା ଫଣା ଟେକିକି ମାରିଥିବ ସେ ବିଷ ଝଡ଼ିବ ତାକୁ ଗୁଣିଆ କି ନାହିଁ ଏମାନଙ୍କ ସଙ୍ଗରେ ଆମର ଜନ୍ମ ଏଇ ସ୍ତ୍ରୀ ପୁତ୍ର କନ୍ୟା ବନ୍ଧୁ ବାନ୍ଧବ ଭାଇ ଏମାନଙ୍କ ଅହି ଭିତରେ ପଶିଛ ସର୍ପ ସ୍ୱଭାବରେ ସମସ୍ତେ କ୍ରୁର ସ୍ୱଭାବରେ କେମିତି କ୍ରୁର ହେଲେ ନା କାମନା ସମସ୍ତଙ୍କର କାମନା ଅଛି ତାଙ୍କ କାମନା ପୂର୍ଣ୍ଣ ନକଲେ ଦେଖିବେ ତାଙ୍କ ଫଳ ଟେକିବେ ତାଙ୍କ କାମନାକୁ ପୂର୍ଣ୍ଣ କରିବାକୁ ପଡିବ ଭାଗବତରେ କେତେ ସୁନ୍ଦର ସୁନ୍ଦର ପ୍ରସଙ୍ଗ ସବୁ ଏ ଜନ୍ମ ଉପରେ ରଖାଯାଇଛି କେତେବେଳେ ଗର୍ତ୍ତ କୁହାଯାଇଛି କେତେବେଳେ ସାଗର କୁହାଯାଇଛି କେତେବେଳେ ଅନ୍ଧକୂପ କୁହାଯାଇଛି ମଣିଷ ଜନ୍ମଟା କେତେବେଳେ ଭଲ ଜାଗାରେ କୁହାଯାଇନି ହଁ ମଣିଷର ଜନ୍ମ ଗୋଟେ ରାଜପ୍ରସାଦରେ ହେଇଛି କେତେବେଳେ କୌଣସି ମହାତ୍ମା ଏ କଥା କହିନାହାନ୍ତି ମଣିଷ ଏଇଥିରେ ସାର୍ଥକ ହୁଏ, ତାର ଜନ୍ମଟା ଏଇଥିରେ ସାର୍ଥକ ହୁଏ ଯେତେବେଳେ ପ୍ରଭୁଙ୍କୁ ଭଜନ କରେ। ଆଜି ଏଇଥିରେ ଏଇ ମଳମୂତ୍ରରୁ ଜାତ ହେଇଥିବା ଜୀବ ଆଜି ଦେବତାମାନଙ୍କର ପୂଜ୍ୟ ହେଇଯାଏ, ଦେବତାମାନଙ୍କର ବନ୍ଦୀ ହେଇଯାଏ, ସଚିତ ଆନନ୍ଦମୟ ପରମାତ୍ମା ତାଙ୍କୁ ଆଲିଙ୍ଗନ କରିଦିଅନ୍ତି ଏଇ ମଳମୂତ୍ର ସ୍ୱରୂପ। ଯଦି କେବଳ ପ୍ରଭୁଙ୍କ ଭକ୍ତିରେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ। ହେ ପ୍ରହ୍ଲାଦ, ମୋ ସାଧନର ମୋତେ ପ୍ରାପ୍ତିର ସାଧନଟା କ'ଣ କହିଲେ ଦେଖିବା, କେମିତି ମୋତେ ମିଳିଛନ୍ତି, ମୁଁ କେମିତି ପ୍ରାପ୍ତ ହୁଏ। କହିଲେ ପ୍ରଭୁ ଆପଣ ମୋତେ କିଭଳି ପ୍ରାପ୍ତ ହେଇଛନ୍ତି ବା ସଂସାର ସବୁ ଲୋକଙ୍କୁ ଏଇଭଳି ପ୍ରାପ୍ତ ହୁଅନ୍ତି, ମୁଁ ମୋର କଥା କହୁଛି। ଏବଂ ଜନ ପ୍ରଭବ ହି ପ୍ରଭବ ହି କୂପେ ନିପତିତ ପ୍ରଭବ ହି କୂପେ କାମାଭି କାମ ଅନୁଜ ପ୍ରପନ୍ନ ପ୍ରସଙ୍ଗାତ। କାହିଁକି ଅହି କୂପରେ ପଡ଼ିଛି, କାମ ଅନୁ କାମାଭି ଅନୁ କାମନାରେ ଯେତିକି କାମନା ଅଛି ନା ସେ କାମନା ପାଇଁ ସ୍ୱରଟା ମିଳିଛି, ସେଇଟାକୁ ଫୁଲଫିଲ୍ କରିବା ପାଇଁ ଡିଜାୟାର ଗୁଡ଼ିକୁ ଫୁଲଫିଲ୍ କରିବା ପାଇଁ ଏ ବଡ଼ିଟା ମିଳିଛି। ଜନ୍ମଟା କ'ଣ କି ଆଉ ଆମେ ବୁଝିପାରୁନି, କି ମରିଗଲା ବେଳକୁ କାନ୍ଦୁଛେ ବା ଆମର ମରଣ ଆସିଲା ବେଳକୁ ଆମେ କାନ୍ଦୁଛେ, କିଛି କାନ୍ଦିବାର ତୋର ଆଶ୍ଚର୍ଯ୍ୟ ନାହିଁ। ଆମର ଯେତିକି କାମନା ଅଛି କର୍ମଫଳ ହିସାବରେ ସେତିକି ଭୋଗିବା ପାଇଁ ସ୍ୱରଟା ମିଳିଛି, ବାସ୍ ସେଟା ଫିକ୍ସଡ୍ ଡେଟ୍ ଅଛି, ପିରିୟଡ୍ ଅଛି, ସେଟା ସରିଯିବ, କର୍ମଫଳଟା ସରିଗଲା, କ'ଣ ହେଇଗଲା ମୃତ୍ୟୁ। ପୁଣି ଏଇଠି ସେଇ କର୍ମ କଲା ଭିତରେ ଯୋଉ କାମନା ଗୁଡା ଚାଲିଗଲା ତାକୁ ଫୁଲଫିଲ୍ କରିବା ପାଇଁ ଆଉ ଗୋଟେ ବଡି। ଆମେ ଭକ୍ତ ହେଇକି ଯଦି ବର୍ତ୍ତମାନ ଆମେ ଗୋଟିଏ ପଏଣ୍ଟକୁ ନ ଆସିପାରିବା, ନିଷ୍କାମ ନ ଆସିପାରିବା, ନ ଧନମ ନ ଜନମ ନ ସୁନ୍ଦରୀ କବିତାଙ୍ଗ ବା ଜଗଦୀଶ କାମ ହୁଏ, ଭକ୍ତି ନଷ୍ଟ ହବନି, କିନ୍ତୁ ପୁଣି ଜନ୍ମ ହବାକୁ ପଡିବ, ଜନ୍ମ ହବାକୁ ପଡିବ। ଡିଜାୟାର ଫ୍ରି ନ ହେଇପାରିଲେ, କାମନା ମୁକ୍ତ ନ ହେଇପାରିଲେ ଶରଣ ମିଳିବ, ଶରଣ ମିଳୁଛି ତ କେବଳ କାମନା ପାଇଁ। କାମାନୁ କାମାଭି କାମାନୁଜ ପ୍ରପତନ ପ୍ରସଙ୍ଗା, ପୁଣି ଯୋଉ କାମ ପାଇଁ ଶରଣ ମିଳିଲା ଏଠି କାମନାକୁ ଭୋଗୁଛ, ପୁଣି ଏଠି କାମନା ବି ତିଆରି ଚାଲିଛି। କାହିଁକି ତିଆରି ହଉଛି, କାହିଁକି ଭୋଗୁଛ ନା ପ୍ରସଙ୍ଗା, ପ୍ରକୃଷ୍ଟ ଆସକ୍ତି ରହିଛି ଆମର, ଏଇ ଜିନିଷ ଆମର ଦରକାର, ମୁଁ ଏଭଳି ଭୋଗିବି, ଏଭଳି ଧନୀ ହେବି, ଏଭଳି ଏ କାମ କରିବି, ଯୋଉ କର୍ମର ଭୋଗିବା ପାଇଁ ଯୋଉ ପ୍ରବଣତାଟା ରହିଲା ଆମର, ଆଟିଚ୍ୟୁଡ୍ ରହିଲା, ତା ପାଇଁ କର୍ମିକ ରିଆକ୍ସନ ଗୁଡାକ ତିଆରି ହଉଛି, କର୍ମ ଫଳ କିଛି ତିଆରି ହଉଛି। କାମନାଟାକୁ ପୂର୍ଣ୍ଣ କରିବା ପାଇଁ ଏନି ହଁ ମୁଁ ଏଟାକୁ ଡିଜାୟାରଟାକୁ ଫୁଲଫିଲ୍ କରିବି, ସେଥିପାଇଁ ପ୍ରକୃତି ଉପରେ ଜୀବ ଉପରେ ଭଗବାନଙ୍କର ନିୟମକୁ ଆମେ ଭାଙ୍ଗୁଛେ, ଭାଉଲେଟ୍ କରିକି ଆମେ ଗୋଟେ ଆରମ୍ଭ କରୁଛେ, ଆମର କାମନାକୁ ଭୋଗ କରୁଛେ। ଯେତେବେଳେ କିଛି ରିଆକ୍ସନ ହେଇଗଲା ପୁଣି ଆଉ ଗୋଟେ ଶରୀର ମିଳିଲା, ପୁଣି ସେ କାମନା ସେ ଶରୀରରେ ପୁଣି ଗୋଟେ କାମନାକୁ ଭୋଗିବ, ପୁଣି କାମନା ତିଆରି ହବ। କିନ୍ତୁ ଗୋଟେ ସୁନ୍ଦର କଥା କହିଲେ ପ୍ରଭୁ, ଭକ୍ତି ଏଇଭଳି ଭାବରେ ହୁଏ, କୃତ୍ୱାତ୍ମ ସାତ୍ସୁରସିନା ଭଗବାନ ଗୃହୀତ ସ୍ୱହମ କଥାନ ବିସୁଜେ ତବ ଭୃତ୍ୟ ସେବା। ପ୍ରଭୁ ଆପଣଙ୍କ ଭକ୍ତି କେବଳ ହୁଏ ଗୋଟେ ଭୃତ୍ୟ ସେବାରେ, ଆପଣଙ୍କର ଯେ ଭୃତ୍ୟ ଆପଣଙ୍କର ଯେ ଭକ୍ତ କଥା କୃତ ଆତ୍ମ ସାତମ ସୁରସିଣା ଭଗବାନ ଗୃହୀତ, ହେ ଭଗବାନ ମୋତେ ସୁରର୍ଷି ନାରଦ ମୁନି ମୋତେ ଆତ୍ମସାତ କରିଦେଇଥିଲେ। ନାରଦ ମୁନି କେତେବେଳେ ଆତ୍ମସାତ କରିଥିଲେ, ଆତ୍ମସାତ କାହାକୁ କୁହାଯାଏ, ଆପଣ ପ୍ରହ୍ଲାଦ ମହାରାଜଙ୍କ ଚରିତ ଶୁଣିବେ, ଯେତେବେଳେ ଇନ୍ଦ୍ର ଦେଖିଲେ ହିରଣ୍ୟକଶିପୁ ତପସ୍ୟା କରିବା ପାଇଁ ଗଲେଣି, ଶରୀରରେ ବାଲୁକା ସବୁ ଉଇ ମାନେ କ'ଣ ସବୁ ତାଙ୍କର ଅସ୍ଥି ଭିତରେ ସବୁ ପ୍ରବେଶ କଲେଣି, ଗୋଟେ ବାଲୁକା ସ୍ତୁପ ଭଳି ଜଣାପଡ଼ୁଛନ୍ତି ହିରଣ୍ୟକଶିପୁ। ଇନ୍ଦ୍ର ଭାବିଲେ ବର୍ତ୍ତମାନ ମରିଗଲା, ଇନ୍ଦ୍ର ଅମରାବତୀପୁରକୁ ଆକ୍ରମଣ କରିଛନ୍ତି, ସୈନ୍ୟମାନଙ୍କ ଦ୍ୱାରା ଅମରାବତୀପୁରକୁ ହିରଣ୍ୟକଶିପୁର ପୁରକୁ ସବୁ ଲୁଣ୍ଠନ କରି ନେଇଗଲେ। ଆଉ ସେତେବେଳେ କୟାଦୁ ଗର୍ଭବତୀ ଥିଲେ, ଏ ପ୍ରହ୍ଲାଦ ଥିଲେ, କୟାଦୁକୁ ଧରିକି ନେଉଛନ୍ତି, ନାରଦମୁନି ଆସିକି ପହଞ୍ଚିଗଲେ, ନାରଦମୁନି ଦେଖିଥିଲେ ଆରେ 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 ଦେବରାଜ ଇନ୍ଦ୍ର ଆଜି ପର ସ୍ତ୍ରୀର ହସ୍ତକୁ ଧରିନେଲା, ଆରେ ଏଇଟା ବଡ କଥା ନାହିଁ, ଦେବରାଜ ଇନ୍ଦ୍ର ତ ଏମିତି ବେଳେବେଳେ ଭୁଲ କରିଦିଅନ୍ତି, ପଚାରି ଦେଲେ କହିଲେ ଦେବର୍ଷି ଏ ଇନ୍ଦ୍ର ଦେବରାଜ ତୁମେ ଏ ନାରୀକୁ କାହିଁକି ସ୍ପର୍ଶ କରୁଛ, କାହିଁକି ନଉଛ, ଏଟା ତୁମ ପାଇଁ ଶୋଭନୀୟ ନୁହେଁ ନା, ଏହାର ଗର୍ଭରେ ହିରଣ୍ୟକଶିପୁର ବୀର୍ଯ୍ୟ ଅଛି, ଆଉ ହିରଣ୍ୟକଶିପୁର ପୁତ୍ର ଗୋଟିଏ ଦ୍ୱିତୀୟ ହିରଣ୍ୟକଶିପୁ ହବ ନା କ'ଣ ସାଧୁ ହବ ନା କ'ଣ, ମୁଁ ଆକୁ ନଉଛି ସ୍ୱର୍ଗର ଜେଲ୍ ଭିତରେ ରଖିବି, ସ୍ୱର୍ଗରେ ବି ଜେଲ୍ ଅଛି, ସ୍ୱର୍ଗର କାରାଗାର ଭିତରେ ମୁଁ ରଖିବି, ଏ ପ୍ରସବ କରିଦେଲା ମାତ୍ରେ ନାରୀଟି ନାରୀକୁ ଛାଡ଼ିଦେବେ କିନ୍ତୁ ପିଲାଟିକି ମାରିଦେବେ। କହିଲେ ନା, ନାରଦ ମୁନି ତାଙ୍କୁ କହିଲେ, କହିଲେ ଇନ୍ଦ୍ର ତୁମେ ଚାହିଁଲେ ଆକୁ ମାରିପାରିବ, ତାଙ୍କ ଗର୍ଭରେ ଯିଏ ଅଛନ୍ତି ସେ ମହାଭାଗବତ ଉତ୍ତମ, ତୁମେ ଚାହିଁଲେ ଆକୁ ମାରିପାରିବ ନା। ଆଜ୍ଞା, ଇନ୍ଦ୍ର ଏତିକି ଶୁଣିବା ମାତ୍ରେ ପ୍ରଣାମ କଲେ, କାହାକୁ ପ୍ରଣାମ କଲେ, କହିବାକୁ ପ୍ରଣାମ କଲେନି, ନାରଦ ଠିଆ ହେଇଛନ୍ତି, ଇନ୍ଦ୍ର ଗର୍ଭରେ ଥିବା ପ୍ରହ୍ଲାଦଙ୍କୁ ପ୍ରଣାମ କରିକି ଯାଉଛନ୍ତି, ଯେତେ ଶୁଣିଦେଲେ ଏ ଭକ୍ତ ପରିକ୍ରମା କରିକି ଦିବି ଜଜୁ ଗୋଟେ ନାରୀକୁ ପରିକ୍ରମା କରି ପଳେଇଗଲେ। ଏଠି ଧରିଥିଲେ ଜଣେ ଇନ୍ଦ୍ର ମାରିବା ପାଇଁ, ଆଜି ସେଇ ନାରୀକୁ ଧରିଲେ ନାରଦ ମୁନି, କହିଲେ ମା ପଳେଇ ଆସ ମୋର ଆଶ୍ରମ ଭିତରେ ରୁହ, କାରଣ ଦେବତାମାନେ ଯେହେତୁ ତୁମର ସ୍ୱାମୀ ନାହାନ୍ତି, ଦେବତାମାନେ ଯେକୌଣସି ସମୟରେ ଆକ୍ରମଣ କରିକି ଏ ଗର୍ଭରେ ଥିବା ଶିଶୁ ପ୍ରତି ବିପଦ ଆଣିପାରନ୍ତି, ବା ତୁମ ପ୍ରତି ବିପଦ ଆଣିପାରନ୍ତି, ତୁମେ ମୋ ଆଶ୍ରମ ରୁହ, ଆଶ୍ରମ ରଖିଲେ। ପ୍ରହ୍ଲାଦ ମହାରାଜଙ୍କର ନାରଦ ମୁନିଙ୍କ କୃପାରୁ ଏସବୁ ଘଟଣା ଗୁଡ଼ିକ ମନରେ ଅଛି, ଏଇ କଥାଟା ତାଙ୍କର ଅସୁର ବାଳକମାନଙ୍କୁ କହୁଛନ୍ତି। କିଭଳି ଭାଗବତ ଶୁଣିଥିଲେ ନାରଦ ମୁନି, ତାଙ୍କୁ ଭାଗବତ କହିଥିଲେ ମାତୃଗର୍ଭରେ, ସେ କହୁଥିଲେ କାରଣ ମାତୃଗର୍ଭରେ ପିଲା ଶୁଣନ୍ତି କି, ମାତୃଗର୍ଭରେ କେମିତି ଭାଗବତ ଶୁଣିହବ, ଆମର କାନ ଥାଏ ଯେ ବଡ଼ ଲୋକ ହେଲାଣି ତାକୁ ଭଲ ଲାଗୁନି, ମାତୃଗର୍ଭରେ କ'ଣ ଶୁଣିବେ, ମାତୃଗର୍ଭରେ ଚେତନା ଆସେ, ସାତ ମାସ ହେଇଗଲେ ଏକ ଇନ୍ଦ୍ରିୟ ହେଇଯାଏ, ଇନ୍ଦ୍ରିୟ ମାନେ ପୁରା ସେତେବେଳେ ଆକ୍ଟିଭ ହେଇଯାଏ, ତାର ପ୍ରମାଣ ପ୍ରମାଣ ଆପଣଙ୍କୁ ଦିଆଯିବ, ମଟନ ପ୍ରମାଣ, ଏ ଛୁଆ ଗୁଡ଼ା ଦେଖୁଛନ୍ତି ନା, ଏ ଟିକ ଟିକ ଛୁଆ ମାନେ ସବୁ ଏତେ ବଡ଼ ବଡ଼ ଛୁଆ, ସେ ମୋବାଇଲ କଲ୍ ମାରିଦେଉଛନ୍ତି, ଆପଣ ଆଶ୍ଚର୍ଯ୍ୟ ବି ସେମାନେ ଯାହା କାମ କରୁଛନ୍ତି, ଏତେ ଫାଷ୍ଟ ବ୍ରେନ୍ କେମିତି ହେଲା, ଆରେ ମା ଯୋଗୁ, ମା ଗର୍ଭବତୀ ପରେ ସେ ଯୋଉ ମେଟେରିଆଲ ଆକ୍ଟିଭିଟିଜ କରିଛି, ଟିଭି ମୋବାଇଲ ନେଟ୍ ଫିଲ୍ମ ଯାହା ଦେଖିଛି, ତାର ପ୍ରଭାବଟା ଗର୍ଭର ଶିଶୁ ଉପରେ ପଡ଼ିଛି। ଏଇଠି ଏଠି ଛୁଆ ଦେଖୁଛନ୍ତି ଡାନ୍ସ ଡାନ୍ସ ମାରିକି କେତେ ଆକ୍ଟିଭ ହେଇକି ଫାଷ୍ଟ ବ୍ରେନ୍ ଚାଲୁଛନ୍ତି, କେମିତି ଚାଲୁଛନ୍ତି, କେମିତି ଚାଲୁଛନ୍ତି, ଆପଣ ଆଶ୍ଚର୍ଯ୍ୟ, ଆପଣ ଆଶ୍ଚର୍ଯ୍ୟ ହେବେ, ପିଲାମାନେ ମା ମାନେ ଭାରି ଖୁସି, ମୋ ଛୁଆମାନେ ବହୁତ, ଆରେ କଣ ଏମିତି କାହିଁକି ହେଇଛନ୍ତି, କାରଣ କଣ, ତୁମ ଯୋଗୁ, ତୁମ ଯୋଗୁ ହେଇଛନ୍ତି। ଆଜି ଭାଗବତ ଶୁଣିଥିଲେ ମାତୃଗର୍ଭରେ ନାରଦ, ଆଜି ମହାଭାଗବତ ହେଲେ, ତୁମର ପିଲାମାନେ ଟିଭି ଶୁଣିଛନ୍ତି, ଟିଭି ଆକ୍ଟର ହେବେ, ଫିଲ୍ମ ଆକ୍ଟର ହେବେ, ତୁମେ ମନ ଦୁଃଖ କାହିଁ କରୁଛ, ପିଲା ଶୁଣନ୍ତି ମାତୃଗର୍ଭରେ, ତାଙ୍କୁ ଭଗବତ କୃପା ଆତ୍ମସାତ କରିଥିଲା, ନାରଦ ମାନେ ଆତ୍ମସାତ କରିଥିଲା, ତୁମକୁ ଆଜି ଏଇ ଭୌତିକ ଜିନିଷ ଆତ୍ମସାତ କରୁଛି, ପିଲାମାନଙ୍କର ଭବିଷ୍ୟତ ସେଥିପାଇଁ ନଷ୍ଟ ହେଉଛି ନା, ଆଉ ଆମେ ପିଲାମାନଙ୍କୁ ଦୋଷ ଦେଇପାରିବାନି, ବର୍ତ୍ତମାନ ସମାଜକୁ ଦୋଷ ଦେଇପାରିବାନି। ଆଜି ଯୋଉ ଯୋଉମାନେ ଆଜି ଏତେ ଚିନ୍ତା କରୁଛନ୍ତି ପାରିବାରିକ ଜୀବନ ଉପରେ, ସେଥିପାଇଁ ପିତାମାତା ସମ୍ପୂର୍ଣ୍ଣ ରେସ୍ପନ୍ସିବଲ, ବିଶେଷ କରି ମା। କହିଲେ କୃତ ଆତ୍ମସାତ ସୁରସିଣା, ଭକ୍ତି ଆପଣଙ୍କର ଏଇଭଳି ଭାବରେ ହୁଏ, ମୋତେ ସୁରସି ଆତ୍ମସାତ କରିଥିଲେ, ଯେପର୍ଯ୍ୟନ୍ତ ସାଧୁ ଆପଣଙ୍କୁ ଆତ୍ମସାତ ନ କରିବେ, ନିଜର ବୋଲି ନ କହିବେ, ଆତ୍ମସାତ ମାନେ ଅୟମ ମଦୀୟ ଏ ଜୀବ ହଉଛି ମୋର, ଆପଣ ଦେଖୁନାହାନ୍ତି ବାହାର ଦୁନିଆରେ ଗୋଟେ ନେତାର ଲୋକ ଯଦି ମର୍ଡର କରିଦଉଛି ବି, କି ଖରାପ ଭାବିବେ ନା, ମୁଁ କାହାକୁ କ୍ରିଟିସାଇଜ କରି କହୁନି, ଗୋଟେ ନେତାର ଲୋକ ଯଦି ମର୍ଡର କରିଦଉଛି ବି, ସେ ଫୋନ ଲଗେଇ ଦେଉଛି ଛାଡ଼ିଦେ, ସେ ପାର୍ଟି ଛାଡ଼ିଦିଏ, ମର୍ଡର ହେଲେ ଛାଡ଼ିଦିଆ ହେଉଛି, କାହିଁକି ନା ସେ ନିଜ ମଦୀୟ ଲୋକ, ସେ ସଂସାର କେତେ ଫେସିଲିଟିଜ ପାଉଛି, ଭୁଲ ରାସ୍ତାରେ, ଯେହେତୁ ସେ ଗୋଟେ ବଡ଼ ଲୋକ ପାଖରେ ଅଛି, ତାକୁ ସବୁ ଫେସିଲିଟିଜ ମିଳୁଛି, ସେଭଳି ଗୋଟେ ଜୀବର ଭକ୍ତି କେତେବେଳେ ହବ ନା, ଭଗବାନଙ୍କ ଚରଣରେ ଯିଏ ସ୍ଥିର ଅଛନ୍ତି, ଯେଉଁ ଭକ୍ତ ଅଛନ୍ତି, ତାଙ୍କର ଭକ୍ତ ହେବାକୁ ପଡ଼ିବ, ତୁମକୁ ତୁମର ଜୀବନ ସୁରକ୍ଷିତ ହେଇଗଲା। ଆତ୍ମସାତ ଆତ୍ମସାତ ନହେଲେ ଯେତେ ପର୍ଯ୍ୟନ୍ତ ଗୁରୁ ଆମେ କହୁଛେ ଗୁରୁଦେବ କହୁଛେ ନା ଗୁରୁଦେବ ଯେତେବେଳେ କହିବେ ଇଏ ଶିଷ୍ୟ ହଁ ଇଏ ମୋର ଶିଷ୍ୟ ସେଟା ହେଲା ଆତ୍ମସାତ। ଗୁରୁ ଯେତେବେଳେ ଅଙ୍ଗୀକାର କରନ୍ତି ଭକ୍ତ ଯେତେବେଳେ ଅଙ୍ଗୀକାର କରେ ପ୍ରହ୍ଲାଦ ବଳି ମହାରାଜଙ୍କୁ ଭଗବାନ ବଳି ମହାରାଜଙ୍କ ଉପରେ ଯେଉଁ କୃପା କଲେ ଆଜି ଦ୍ୱାରପାଳ ହେଇଗଲେ କାହା ପାଇଁ ଭଗବାନ ଚାହିଁଥିଲେ କଣ ଆଉ କିଛି ଦେଇପାରିନଥାନ୍ତେ ବର ଭଗବାନ ବଳି ମହାରାଜ ତ କହିଥାନ୍ତି ଆପଣ ଗୋଟେ ପଏଣ୍ଟ ଆପଣ ଚିନ୍ତା କରନ୍ତୁ ବଳି ମହାରାଜ କହିଛନ୍ତି କି ଆପଣ ମୋର ଦ୍ୱାରପାଳ ହୁଅନ୍ତୁ ବୋଲି କହିଛନ୍ତି ବଳି କେବଳ ପ୍ରତିଶ୍ରୁତି ଦେଇଥିଲେ ମୁଁ ତିନି ପାଦ ଭୂମି ଦେବି ଦୁଇ ପାଦରେ ଭଗବାନ ସର୍ବସ୍ୱ ନେଇଗଲେ କହିଲେ ବଳି ତୃତୀୟ ଉପକଳ୍ପୟ ତୃତୀୟ ପାଦ ବାହାର କର ଏ ତୃତୀୟ ସ୍ଥାନ ଦେଖା ବଳି ବି ଭୟ କରୁନାହାନ୍ତି ଆପଣ ତୃତୀୟ ପାଦ ଦେଖାନ୍ତୁ ଆପଣ ତୃତୀୟ ପାଦ ଦେଖେଇଲେ ମୁଁ ତୃତୀୟ ପାଦ ସ୍ଥାନ ବି ଦେଇପାରିବି ରାଜ୍ୟ ଚାଲିଯାଇଛି କିନ୍ତୁ ରାଜା ଅଛି ମୁଁ ବଳି ମସ୍ତକୁ ଦେଖେଇଲେ ଆଚ୍ଛା ସେ ତ ମସ୍ତକୁ ଦେଖେଇଲେ ଭଗବାନଙ୍କ ପାଦ ଦେଲେ କଣ ତାଙ୍କୁ କହିଥିଲେ ନା ଯାଇକି ମୋର ଦ୍ୱାରପାଳ ହଉ ବୋଲି ଦ୍ୱାରପାଳ କାହିଁକି ହେଲେ କାହା ପାଇଁ ହେଲେ ବଳି ପ୍ରତି ଭଗବାନଙ୍କର ଯୋଉ ଋଣ ଚାଲି ଆସିଲା ପ୍ରହ୍ଲାଦ କଥା ସ୍ମରଣ କରି ଆରେ ପ୍ରହ୍ଲାଦଙ୍କୁ ଆତ୍ମସାତ କରିଛନ୍ତି ପ୍ରହ୍ଲାଦଙ୍କର ନିଜ ଲୋକ ପ୍ରହ୍ଲାଦଙ୍କ ଠାରୁ ଆକୁ ବଡ ସ୍ଥାନ ଦେବି ଭଗବାନ ସେତେବେଳେ ଋଣୀ ହେଇଗଲେ ସେ ପ୍ରହ୍ଲାଦ ଆସୁଛନ୍ତି ନା ସେତେବେଳେ ପ୍ରହ୍ଲାଦ ଆସି ଦେଖିଲେ ବଳି ବନ୍ଧନରେ ପଡିଛି ଆଉ ଭଗବାନ ବଳିକୁ ବନ୍ଧନ ମୁକ୍ତ କରିଦେଇ କହିଗଲେ ହେ ମହାରାଜ ବର୍ତ୍ତମାନ ସୁତଳ ଲୋକକୁ ଯାଅ ତୁମ ପାଇଁ ସୁତଳ ସ୍ୱର୍ଗ ବି ଯାହି ମୁଁ ତୁମ ପାଇଁ ସବୁ ବ୍ୟବସ୍ଥା କରିଦେଇଛି ଆଉ ମୁଁ ସେଠି ଦ୍ୱାରପାଳ ହିସାବରେ ରହିବି ତୁମ ପାଖରେ ସର୍ବତ୍ର ତୁମେ ମୋତେ ଦେଖିବ ପ୍ରହ୍ଲାଦ ମହାରାଜ ଠିକ ୟାର ପୂର୍ବରୁ ଗତକାଲର ଶ୍ଳୋକକୁ କହିଥିଲେ ପ୍ରଭୁ ଲକ୍ଷ୍ମୀଙ୍କ ପ୍ରତି ଏ କରୁଣା ନାହିଁ ଠିକ ଏଇ ଶ୍ଳୋକ ବ୍ରହ୍ମାଙ୍କ ପ୍ରତି ଏ କରୁଣା ନାହିଁ ଆପଣ ଏ ଅସୁରକୂଳର ଲୋକମାନଙ୍କ ପ୍ରତି କାହିଁକି ଏତେ କରୁଣା କରୁଛନ୍ତି ଆମ ବଂଶ ପ୍ରତି କାହିଁକି ଏତେ କରୁଣା କରୁଛନ୍ତି ବିଶ୍ୱ ଅଭିବନ୍ଦନ ଯୋଉ ଚରଣ କମଳକୁ ବିଶ୍ୱ ଅଭିବନ୍ଦନା କରୁଛି ଆପଣ ଏ ଅସୁରମାନଙ୍କର ଦଳପାଳ ହେବେ ପ୍ରହ୍ଲାଦଙ୍କ ଆଖରେ ଧାରଧାର ଲୁହ ହୋଇଯାଉଛି ଭଗବାନ ସାଙ୍ଗେ ସାଙ୍ଗେ ପ୍ରହ୍ଲାଦଙ୍କୁ କହିଲେ ପ୍ରହ୍ଲାଦ ତୁମର ନାତି ପୋତା ସମସ୍ତଙ୍କୁ ନେଇକି ଯାଅ ସୁତଳ ଯାଅ ଆନନ୍ଦର ରୁହ ମୁଁ ସେଠି ରହିଗଲି ଇଏ କଣ ମାଗିଥିଲେ ବଳି ମାଗିଥିଲେ ନା ପ୍ରହ୍ଲାଦ ମାଗିଥିଲେ କି ମାଗି ନାହାନ୍ତି କିନ୍ତୁ ଭକ୍ତର ସେବା କରିଦେଲେ ଭଗବାନ ଋଣୀ ହେଇଯାନ୍ତି ଆତ୍ମସାତ କୃତ୍ୱା ଆତ୍ମସାତମ ସୁରସିନା ଭକ୍ତ ସେବା ମାନେ ଭଗବାନଙ୍କ ସେବା କେହି ଗ୍ୟାରେଜରେ ଜଣେ ଗ୍ୟାରେଜରେ ଗୋଟେ ହେଡ୍ମିସ୍ତ୍ରୀ ଅଛି ଗୋଟେ ଇଞ୍ଜିନ ଆସିକି ପହଞ୍ଚିଲା ଗୋଟେ ଗ୍ୟାରେଜ ଲୋକ ସେ ଯିବ ସିଧା ଇଞ୍ଜିନକୁ ଖୋଲିବ ହେଡ୍ମିସ୍ତ୍ରୀ ପଚାରିବ ସେ କଣ କରିପାରିବ ମୋତେ କୁହନ୍ତୁ ନା ସଜେଇ ପାରିବ ସେ ନଟ ବୋଲ୍ଟ କୋଉଠୁ ରଖିବ ସେସବୁ ସବୁ ପଇସା ଗ୍ୟାରେଜ ବାଲାକୁ ଦେବାକୁ ପଡିବ ପରଫେକ୍ଟ ମିସ୍ତ୍ରୀ ହେବା ପାଇଁ ଦରକାର ପରଫେକ୍ଟ କାମ କରିବା ପାଇଁ ଦରକାର ସେ ହେଡ୍ମିସ୍ତ୍ରୀ ପଚାରିବ ଆଜ୍ଞା କେମିତି ଏଇଟା ଖୋଲା ହବ କେମିତି ରହିବ କେମିତି କଣ କରିବ ତାହେଲେ ସେ ପରଫେକ୍ଟ ହେଲା ତା ଲାଇଫର ପରଫେକ୍ଟ ଡିଭୋଟି ପରଫେକ୍ଟ ହୁଏ ଡାଇରେକ୍ଟଲି ଭୋଜନ କରିକି ନାହିଁ କାରଣ ଆମେ ଯେହେତୁ ଏଇ ଗୋଟେ ଶରୀର ଅଛି ଏ ଶରୀରର ସବୁବେଳେ ଇମ୍ପରଫେକ୍ଟ ଆମକୁ ଜଣେ ପରଫେକ୍ଟ ଲୋକର ଗାଇଡାନ୍ସ ରହିବାକୁ ପଡିବ ସବୁବେଳେ ପରଫେକ୍ଟ ଲୋକର ଗାଇଡାନ୍ସ ତାହେଲେ ଆମେ ପରଫେକ୍ଟ ହେଇପାରିବା ଏଇ ଆନୁଗତ୍ୟଟାକୁ ଭଗବାନ ବହୁତ ପସନ୍ଦ କରନ୍ତି କାରଣ ଭଗବାନ ପାଖକୁ ଯେଉଁମାନେ ଯିବେ ସେମାନେ କୌଣସି ଇନପରଫେକ୍ଟ ଲୋକ ଯାଇପାରିବେନି ସବୁ ପରଫେକ୍ଟ 100% ପରଫେକ୍ଟ ଲୋକ ଯିବେ କଷି କଷାଇ ଧନ ଦେବେ ନହେଲେ ବାହୁଡ଼ାଇ ଦେବେ ବଣିଆ ଯେମିତି କଷୁଛି ସୁନାକୁ ଭଗବାନ କଷିବେ କାହା ଦ୍ୱାରା କଷିବେ କଷିବେ କାହା ଦ୍ୱାରା ଏଇ ହେଡ୍ମିସ୍ତ୍ରୀ ଦ୍ୱାରା ଗୁରୁଙ୍କ ଦ୍ୱାରା ଭକ୍ତଙ୍କ ଦ୍ୱାରା ଜୀବନର ପ୍ରତି ପଦକ୍ଷେପରେ ଠୁକର ମରା ହେବ ଦେଖିଲେ ନା ଉପମନ୍ୟୁ ଜୀବନରେ କଣ ହେଲା ଉପମନ୍ୟୁଙ୍କ ଜୀବନରେ ପ୍ରତି ପଦକ୍ଷେପରେ ପାହାର ଲଗା ହଉଛି ଉପମନ୍ୟୁ କଣ ଖାଉଛ ଗୁରୁଙ୍କୁ ପଚାରୁନାହାନ୍ତି ଖାଇ ଦଉଛନ୍ତି ଗୁରୁ ଗ୍ରହଣ କରିବାର କଣ ଆବଶ୍ୟକ ଯଦି କେହି ପ୍ରଶ୍ନ କରନ୍ତି ଏଇଟା ଏଭ୍ରି ମୋମେଣ୍ଟ ଅଫ୍ ଆୱାର ଲାଇଫ ୱି ହାଭ୍ ଟୁ ରେକ୍ଟିଫାଇ ଆୱାର ସେଲ୍ଫ ହୁ ୱିଲ୍ ରେକ୍ଟିଫାଇ Who is this person? Guru will rectify every moment of our life, every step of our life. Guru will rectify it. The perfect one.
Upamanyu, kona bhajana karucha, chalesle, patha padhya paayin guru kele gai charao. Abhikya kare tar khai de, guru ga pachara bujir nahi.
Upamanyu, kona bhajana karucha, tuma sarata kai mutta achi, agya abhikya magi khai de uchi. Kale, tumi shishya guru ko sab dava. Kale, haan, agya abhikya kare gani de de. Upamanyu kare bichara kano bhul ki, thik, abhikya kare gani de de la. ପୁଣି ଗୁରୁଦେବ କିଛି ଦିନ ପରେ ଦେଖିଲେ ଆରେ ଯୋଉ ମୋଟାକୁ ସେ ମୋଟା କଣ ଦେହ ଟିକେ ପତଳା ହଉନି କହିଲେ ଉପମନ୍ୟୁ କଣ ଭୋଜନ କରୁଛ ଆଜ୍ଞା ଦ୍ୱିତୀୟବାର ଭିକ୍ଷା କରି ଖାଇଛି କିରେ କଣ ପ୍ରଥମବାର ଭିକ୍ଷାଟା ଗୁରୁଙ୍କର ଦ୍ୱିତୀୟବାର ଭିକ୍ଷାଟା ଶିଷ୍ୟର ଏ ବୁଦ୍ଧି ତ କିଏ ଦେଲା ରେକ୍ଟିଫିକେସନ ପରଫେକ୍ଟ ହବେ ପ୍ରତିଷ୍ଠା ପରେ ଦରକାର ଏଇଟା ନାହିଁ ଏଇଟା ନହେଲେ ଭକ୍ତି ହବନି ଉପମନ୍ୟୁ ଦ୍ୱିତୀୟବାର ଭିକ୍ଷା କରିବ ନା ଦ୍ୱିତୀୟବାର ଭିକ୍ଷା କରିବା ଦ୍ୱାରା ଅଲଗା ଯେଉଁମାନେ ଭିକାରୀ ଅଛନ୍ତି ତାଙ୍କ ବୃତ୍ତିରେ ବାଧା ହେଲାନି ଆମେ ଅନ୍ୟ କାହିଁ କଷ୍ଟ ଦେବା ଏଟା ଶିଷ୍ୟର କର୍ତ୍ତବ୍ୟ ନୁହେଁ କିନ୍ତୁ ଗୁରୁ ଖାଇବା କଥାଟା କହୁନାହାନ୍ତି କେମିତି ଖାଇକି ବଞ୍ଚିବ ଭଗବାନ କାହାକୁ ପରୀକ୍ଷା କରନ୍ତିନି ଏଠି ଭକ୍ତ ପରୀକ୍ଷା କରିକି ପାସ୍ ଏଠୁ ପାସ୍ ହେଇଗଲେ ସେଠି ସେଠି ପରୀକ୍ଷା ପରୀକ୍ଷା ଭଗବାନ କିଛି କରିବେ ଭକ୍ତ ଯଦି ପରୀକ୍ଷା କରିଦେଇଥିବ ସରିଲା ସାର୍ଟିଫିକେଟ ଆପଣ ଦେଖାଉଛନ୍ତି ପରୀକ୍ଷା କିଏ କରିଛି ଟିଚର ପରୀକ୍ଷା କରି ସାର୍ଟିଫିକେଟ ଦେଇଛି ନା ଆଉ ଗଭର୍ଣ୍ଣମେଣ୍ଟ ଆଉ ଥରେ ପରୀକ୍ଷା କରିବ ନା ସାର୍ଟିଫିକେଟ ଦେଖିଦେବ ହଁ ଠିକ ଅଛି ଚାଲ ସିଲାବସ ହିସାବରେ ପାଠ ପଢା ହେଇଥିବ ଗଭର୍ଣ୍ଣମେଣ୍ଟ ସ୍କୁଲ ହେଇଥିବ ଆପଣ ଆର୍ଟିଫାଇଡ୍ ନା କଣ କହୁଛନ୍ତି ଅନୁମୋଦିତ ଗୁରୁ କିନ୍ତୁ ଖାଇବା କଥାଟା କହୁନାହାନ୍ତି ଉପମାନ ବି ପଚାରୁନାହାନ୍ତି ଉପମନ୍ୟୁଙ୍କର ଭୁଲ ନା ଉପମନ୍ୟୁ ପଚାର ଦରକାର ଗୁରୁଦେବ ଖାଇବି କଣ ଗୁରୁ କେବଳ କହୁଛୁ ସବୁ ଆଣିକି ଦବୁ ଦ୍ୱିତୀୟବାର ଭିକ୍ଷା କରିବୁନୁ ଦ୍ୱିତୀୟବାର ଭିକ୍ଷା ବନ୍ଦ କରିଦେଲେ ଇଏ ତା ବୁଦ୍ଧି ଖର୍ଚ୍ଚ କରିଛି ଏଇ ହେଲା ଶିଷ୍ୟର କାମ ଯେତେବେଳେ ଗୁରୁ କିଛି ଚାବି ମାରିଦେବେ ଶିଷ୍ୟ ତାର ତା ବୁଦ୍ଧିଟା ଖର୍ଚ୍ଚ କରିବ ସେ କହିଲେ ଆଚ୍ଛା ଗୁରୁଦେବ ତ ମନା କଲେ ଭିକ୍ଷା କରିବାନି କଣ କରିବା ଗାଈମାନଙ୍କୁ ନଉଛି ଯେତେବେଳେ ସନ୍ଧ୍ୟା ହେଇଯିବ ଗାଈମାନଙ୍କୁ କ୍ଷୀର ପିଇଦେବ ପେଟ ପେଟେ କ୍ଷୀର ପିଲା ତାର ଖାଇବା କଣ ଦରକାର କ୍ଷୀର ପିଲା ତ ଆହୁରି ମୋଟା ହବ ଦିନମାନ ଭୋକ ଗୁରୁ ଦେଖିଲେ ଆରେ ଶରୀର ତ ଟିକେ ହେଲେ ସ୍ଥୂଳ ହଉନି ଏ କ୍ଷୀଣ ହଉନି ଯୋଉ ସ୍ଥୂଳକୁ ସେ ସ୍ଥୂଳ କହିଲେ ଉପମନ୍ୟୁ କଣ ଭୋଜନ କରୁଛ ନା ଆଜ୍ଞା ଗାଈ କ୍ଷୀର ଖାଇଦଉଛି ଏରେ ତମକୁ କିଏ କହିଲା କଥା ଗାଭୀର କ୍ଷୀର ତାର ବତ୍ସମାନଙ୍କ ପାଇଁ ହେଇଛି ସେ ଆଶ୍ରମ ସେବାରେ ଲାଗିବ ତୁମେ କେମିତି ଭୋଜନ କରୁଛ ନା ଆଜ୍ଞା ଆଉ ଖାଇବିନି ବୋକା ଖାଇବୁନ ବୋଲି କହୁଛୁ କେମିତି ଖାଇକି ବଞ୍ଚିବୁ ପଚାରୁନୁ ଉପମନ୍ୟୁଟା ପଚାରି ପାରୁନାହାନ୍ତି କି ଗୁରୁଦେବ କହୁନାହାନ୍ତି ଏଇ ହେଲା କଷଟି କାମ ଏଇ ହେଲା କଷଟି କାମ ଏଇଟା ହଉଛି ଗୁରୁଙ୍କର କାମ ଆଉ ଉପମନ୍ୟୁ ଆଉ ଗୋଟେ ରାସ୍ତା ଦେଖିଦେଲେ କିଛି ଦିନ ଗଲା ଦେଖିଲ ଗୁରୁଦେବ ଦେଖିଲା ଯୋଉ ମୋଟାକୁ ସେ ମୋଟା କହିଲେ ଉପମନ୍ୟୁ କଣ ତୋ ସ୍ୱର ଟିକେ କଣ ଖାଇକି ଆଜିକାଲି ଚଳୁଛୁ କିରେ ନା ଆଜ୍ଞା ଗାଈମାନେ ବାଛୁରୀ ମାନେ ଖାଇସାରିଲା ପରେ ଯାଉ ଫେଣ ଗୁଡ଼ାକ ଲାଗୁଛି ବହୁତ ଗାଈ ଅଛନ୍ତି ସୁଫେଣ ଲାଗିଥିବ ସେ ଫେଣକୁ ଆଜ୍ଞା ଖାଉଛ କହିଲେ ନା ନା ଏଟା ବତ୍ସର ଅଧିକାର ତୋର ଅଧିକାର ନାହିଁ ତୁ ଏ କାମ କରିପାରିବୁନୁ ତତେ କିଏ କହିଲା ନା ଆଜ୍ଞା ଖାଇବିନି ହୁଣ୍ଡା ତତେ ସବୁ ଗୁରୁଦେବ ବନ୍ଦ କରିକି ଗଲେ ତୁ ପଚାରେ ପଚାର ଭୋକ ଲାଗିଲା ଇଏ ତ ଚଣ୍ଡାଳ ଉଦର ହଉଛି ଚଣ୍ଡାଳ ଆଉ ଭୋକ ଲାଗିଲା ମାନେ ସେ କିଛି ବିଚାର କରିବ ଗୁରୁଙ୍କୁ ଭୟରେ ଆଉ ପଚାରୁନାହାନ୍ତି ଏତେ ପୂର୍ବର ଶିଷ୍ୟର ଗୁରୁମାନଙ୍କ ପ୍ରତି ଭୟ ଥିଲା ଉତ୍ତର ଦେବେନି ବା ଗୁରୁ ଯାହା ଆଦେଶ ଦେବେ ପ୍ରଶ୍ନ କିଛି ପଚାରିବେ ଏ ତ ବିଧି ଗୁରୁଦେବ ବି କହୁନାହାନ୍ତି ପରୀକ୍ଷା କରୁଛନ୍ତି ଏଇଠି ତ ପାସ୍ ହେଇଯିବ ଆଉ ଭଗବାନ ବାହାରେ କଣ ଦରକାର ଏଇଠି ପାସ୍ ପରୀକ୍ଷା ଭୋକ ଲାଗିଲା ଏ ଦୁର୍ଦୁରା ଦୁର୍ଦୁରା ନା ଅରଖ ଅରଖ ଦୁର୍ଦୁରା ନା ଅରଖ ଅରଖ ଗଛର ପତ୍ରରୁ ଖାଇଦେଇଛି ଅନ୍ଧ ହେଇଯାଇଛି ଗାଈମାନେ ତାଙ୍କର ଆଶ୍ରମ ଫେରିଗଲେଣି ଅନ୍ଧ ହେଇଯାଇଛି କୂଅରେ ପଡ଼ିଯାଇଛି ଗୁରୁ ପ୍ରତି ଷ୍ଟେପ୍ରେ ରେକ୍ଟିଫାଏ କରିବେ ଆସିଲେ ଗାଈମାନେ ପଳେଇଗଲେଣି ରେ ଉପମନ୍ୟୁ କାହିଁ ତାର ଚିନ୍ତା କରିଦେଲେ ଆୟୁଧ ଧମନ ଚିନ୍ତା କଲେ ଆରେ ଉପମନ୍ୟୁର ସବୁ ଜିନିଷ ମୁଁ ବନ୍ଦ କରିଦେଇଛି ତ ଉପମନ୍ୟୁ ନିଶ୍ଚିତ ବିପଦରେ ପଡ଼ିଥିବ କେଉଁଠି ଉପମନ୍ୟୁ ଉପମନ୍ୟୁ ଶୁଣିଦେଲା ଆରେ ଗୁରୁଦେବ ଡାକୁଛନ୍ତି କୂଅ ଭିତରେ ପଡ଼ିଛନ୍ତି କହିଲେ ଗୁରୁଦେବ ମୁଁ ଅନ୍ଧ ହେଇକି କୂଅ ଭିତରେ ପଡ଼ିଯାଇଛି କହିଲେ ବାପା ଏଇ ମନ୍ତ୍ରଟା ନିଅ, ଏଇ ମନ୍ତ୍ର ଉଚ୍ଚାରଣ କରିବ, ଅଶ୍ୱିନୀ କୁମାର ଆସିବେ ତୁମକୁ ଚକ୍ଷୁ ଦେବେ। ଆଚ୍ଛା ଯିଏ ମନ୍ତ୍ର ଦେଇକି ଅଶ୍ୱିନୀ କୁମାରଙ୍କୁ ଡକେଇ ଦେଇ ଆଣିପାରିବ, ଯିଏ ମନ୍ତ୍ର ଦେଲେ ସିଏ କଣ ଚକ୍ଷୁ ଦେଇପାରୁନଥାନ୍ତି? ସେ କାଇଁ ଦେଲେ? ସେଠି ପରୀକ୍ଷା ମନ୍ତ୍ର ଦଉଛନ୍ତି କହିଲେ ଏଇ ମନ୍ତ୍ର ଉଚ୍ଚାରଣ କଲେ ଅଶ୍ୱିନୀ କୁମାର ଆସିକି ଚକ୍ଷୁ ଦେବେ। ତୁମେ ତ ଚକ୍ଷୁ, ତୁମେ ତ ମନ୍ତ୍ରଟା ଜାଣିଛ, ଉଠେଇଲେନି କିଛି କରେନି, ପଡ଼ିଥା ସେଠି। ହେ ମନ୍ତ୍ର ଡାକ, ମନ୍ତ୍ର କର, ସେ ଆସିବେ ପରୀକ୍ଷା। ମନ୍ତ୍ର ଉଚ୍ଚାରଣ କଲେ ଅଶ୍ୱିନୀ କୁମାର ଚାଲି ଆସିଲେ, ସୁନ୍ଦର ଗୋଟିଏ ପିଠା ଧରିକି, ପିଷ୍ଟକ ଧରିକି, କେକ୍ ଧରିକି। ତାହେଲେ ଆମେ ଅଶ୍ୱିନୀ କୁମାର ଆସୁଛୁ ସ୍ୱର୍ଗରୁ, ବାପା ତୁ ଏଇ ପିଠାଟା ଖା। ଦେଖୁଛନ୍ତି ଏତିକି ପରୀକ୍ଷା ପରେ ଜଣଙ୍କର ଗୁରୁଙ୍କର କଥା ମନେ ପଡ଼େ। ଇଏ ଆମେ ଖାଲି ଗୁରୁଦେବ ଗୁରୁଦେବ ଡେଇଁ ପଡ଼ିଲେ କଣ ଗୁରୁଙ୍କ କଥା ମନେ ପଡ଼ିବ? ବୋଧ ଯିବ, ବୁଦ୍ଧିଟା ଅଛି, ଆଉ ସବୁ ଷ୍ଟେପ୍ରେ ସେ ମିଷ୍ଟେକ୍ କରିବ। ଇଏ ତେଲ କହିଲେ ପିଠାଟା ଖା, କହିଲେ ନା ଆଜ୍ଞା ମୁଁ ଖାଇବି, ମୋ ଗୁରୁଦେବ ନ କହିଲେ ମୁଁ ଖାଇବି। ଅଶ୍ୱିନୀ କୁମାର କହୁଛନ୍ତି ଆରେ ତୋ ଗୁରୁଦେବ ଏଇଭଳି ତାଙ୍କ ଗୁରୁଦେବଙ୍କ ଦ୍ୱାରା ପରୀକ୍ଷା ହେଲା ବେଳେ ଏଇଭଳିଆ କୂଅରେ ପଡ଼ିଥିଲେ, ଆମେ ପିଠାଟା ଦେଇଥିଲୁ ସେ ଖାଇଦେଇଥିଲେ, ତୁ କାଇଁ ଖାଇବୁ? ନା ନା, ସେ ବା ଗୁରୁ, ମୋ ଗୁରୁଦେବ ଗୁରୁଦେବ, ସେ ଗୁରୁ ନା, ଗୁରୁ ଏ କାମ କରିପାରିବେ, ମୁଁ ଶିଷ୍ୟ ହେଇକି କାମ କରିପାରିବେ। ତାହେଲେ କହୁଛୁ କଣ, ତ ଗୁରୁପା ମନ୍ତ୍ର ଦେଇଛନ୍ତି, ଆମେ ପିଠା ଧରିକି ଆସୁଛୁ, ତୋ ଆଖିଟା ଖୋଲିବ? କହିଲେ ନା ଆଜ୍ଞା, ମୋ ଗୁରୁଦେବ ନ କହିଲେ ମୁଁ ଖାଇବି। ଅଶ୍ୱିନୀ କୁମାର ଡକେଇଲେ ଗୁରୁ, ଗୁରୁ ଆସିଲା, ଖୁସି ହେଇଗଲେ, ହଁ ଯା ତୁମର ଆଉ ବେଦ ପଢିବା ଦରକାର ନାହିଁ, ତୁମେ ବେଦ ପଢା ହେଇଗଲା, ଯା। ଗୁରୁ ଆଶୀର୍ବାଦ କରିଦେଲେ, ଉପମନ୍ୟୁ ବେଦ ସବୁ ବେଦ ଜ୍ଞାନ ଚାଲି ଆସେ। ଇଏ ହଉଛି ଆତ୍ମସାତ, ଇଏ ହଉଛି ଆତ୍ମନିବେଦନ। ଗୁରୁ ନିଜର ମଧ୍ୟ ବୋଲି କରିବେ, ମୋର ଇଏ, ଆମେ ଗୁରୁଦେବ ଗୁରୁଦେବ ବୋଲି ସଂସାର ଯିଏ ଦେଖା ନେଇଗଲା, ସେ କହିଲେ ହଁ ମୋ ଗୁରୁଦେବ ବଡ, ମୁଁ ବଡ, ସବୁ ବଡ। ଆରେ ଭାଇ, ତୁମକୁ ଗୁରୁଦେବ ଶିଷ୍ୟ ବୋଲି କହୁଛନ୍ତି କି, ନିଜର ବୋଲି କରିଛନ୍ତି କି? ଯେଭଳି ପ୍ରହ୍ଲାଦ ନାରଦ ମୁନି କରିଥିଲେ, କୃତ୍ୱା ଆତ୍ମସାତମ ସୁରସିଣା, ହେ ପ୍ରଭୁ ମୋତେ ନାରଦ ମୁନି ଆତ୍ମସାତ କରିଦେଇଥିଲେ, ଏଇ ବଦ୍ଧ ଜୀବଟି ଅୟମ ଜୀବ ମଦୀୟ, ଏ ଜୀବଟା ମୋର। ଆମେ ସେ ପ୍ରାର୍ଥନା କରୁଛୁ, ପ୍ରାର୍ଥନାଟା ପ୍ରାର୍ଥନା ଜାଗାରେ ଅଛି, ତତ୍ତ୍ୱତତ୍ତ୍ୱ ଜାଗାରେ ଅଛି।
ସକଲ ସହନେ କରିତେ ସକତି ଦେହନାଥ ଯଥା ଯଥା, ସକଲ ସହନେ କରିତେ ସକତି ଦେହନାଥ ଯଥା ଯଥା, ତବେ ତ ଗାଇବ ହରିନାମ ସୁଖେ, ତବେ ତ ଗାଇବ ହରିନାମ ସୁଖେ, ଅପରାଧ ହବେ ଅତ ଆମର ଅପରାଧ ହବେ ହତ, ଗୁରୁଦେବ କୃପା ବିନ୍ଦୁ ଦିଆ କର ଏଇ ଦାସେ ପେକ୍ଷା ତିହିନ, ଗୁରୁଦେବ କୃପା ବିନ୍ଦୁ ଦିଆ ଦାସ ପୁରୁଣା ପେକ୍ଷା ତିହିନ।
ଭଗବାନ କୃପା ପାଇବାକୁ ହେଲେ ଗୁରୁଦେବଙ୍କର କୃପାର ବିନ୍ଦୁ ଦରକାର, ଆତ୍ମସାତ ଗୁରୁଦେବ କରିବେ ତୁମକୁ, ସକଲ ସମ୍ମାନ ସବୁ ଜୀବର ସ୍ଥିତି ହିସାବରେ ସମ୍ମାନ ଦେବା ସହଯୋଗୀ, କୃପା ନହେଲେ ଦେଇପାରିବା ନା, ଉଚ୍ଚ ନୀଚ ଚାଲି ଆସିବ, ସବୁ ଜୀବକୁ ସମ୍ମାନ ଦେବା ନା, ଇଏ ସାଧୁଆକୁ ସମ୍ମାନ ଦେବା, ଇଏ ଅସାଧୁଆକୁ ସମ୍ମାନ ଦେବା ନା, ନିଜ ଯେଉଁ ଯେଉଁ ଜୀବ ଯେଉଁ ଯେଉଁ ସ୍ଥିତିରେ ଅଛନ୍ତି ସମ୍ମାନ ଦେବା, ଏଇଟା ସମସ୍ତଙ୍କୁ ସମ୍ମାନ ଦେଇପାରିଲେ ହିଁ ଭଜନ ହବ। ଅମାନିନ ମାନ ଦେଇନ, କାରଣ ଯାହାକୁ ଆମେ ସମ୍ମାନ ନ ଦେଲେ ସେ ଜୀବ ଅନ୍ତରେ ଭଗବାନ ଅଛନ୍ତି ନା, ସେ ଯେ ଆମ ପ୍ରତି ଅସନ୍ତୁଷ୍ଟ ହେଲା ଭଜନ ହବ। ସକଲେ ସମ୍ମାନ କରିତେ ସକତି ଦେହ ନାଥ ଯଥାଯଥ, ତବେ ତ ଗାଇବ ହରିନାମ ସୁଖେ, ସେତେବେଳେ ହରିନାମ ହବ, ଆଉ ଅପରାଧ ହବ ହତ। ଜୀବକୁ ସମ୍ମାନ ଯଥାଯୋଗ୍ୟ ନ ଦେଇପାରିଲେ ଅପରାଧ ତ ହେଇଯିବ। ତାପରେ ପଦରେ କଣ ଅଛି?
କବେ ହେନ କୃପା ଲଭି ଆଏ ଜନ କୃତାର୍ଥ ହେବେ ନାଥ, କବେ ହେନ କୃପା ଲଭି ଆଏ ଜନ कबे हेन कृपा लभी आए जान कृतार्थ हाइबे नाथ कबे हेन कृपा लभी आए जान कृतार्थ हाइबे नाथ शक्ति बुद्धि
कृपारे तृणापेक्षा हीन हवा समस्त को सम्मान दे पारा अपराध रु मुक्त हवा कबे हेन कृपा ये आत्मसात शब्द आबे हेन कृपा लभी आए जन कृतार्थ होइबो नाथ शक्ति बुद्धि हीन आमि अति दिन कर मोरे आत्मसात मत आत्मसात करंतु मत निजर करनी भगवान भक्त जदि कई आमको निजर बोले न करती भगवान कदा भी आम निजर बोली कर सरकार निकट गोटे लोन आने सरकार निज लोक गोटे सैन दरकार पड़े एमएलए एमपी वार्ड मेम्बर सैन दरकार निज लोक आ भगवान को पाया भगवान निज लोक तुमको आत्मसात करेंगे एवं सुरसिणा कृतात्मसात सुरसिणा भगवान गृहीत स्वहम कथानु विसृज्यत भवित्य सेवा प्रभु आपणकर भक्त सेवा को केमती छाड़ी ये श्लोक ये रे आसंता का श्लोक पर तो भक्त मान कथा केवल आसंता का शुणा बहुत सुंदर प्रसंग ये प्रभुपाजी महाराज गोटे परपट खाली टी पढ़ की कथा को विश्राम देवी प्रभुपाजी महाराज कहते हैं इवन द प्रहलाद महाराज वाज डायरेक्टली अफर्ड ऑल द बेनेडिक्शंस ही माइट हैव डिजायर्ड जदि प्रहलाद महाराज सब प्रकार भगवान नृसिंहदेव जहाँ कामना कर प्रहलाद महाराज जहाँ कामना करते भगवान नृसिंहदेव तक दे था बट ही रिफ्यूज टू आक्सेप्ट सच अफरिंग फ्रम द सुप्रीम पर्सनालिटी ऑफ गॉडहेड किंतु परम पुरुष भगवान श्रीकृष्ण निकट रू से समस्त आशीर्वाद नाप से रिफ्यूज करदे अग्राह करदे ऑन द कंट्ररी ही आस्क्ड लॉर्ड टू एंगेज हिम इन द सर्विस ऑफ हिज सर्वेंट नारद मुनि तार प्रतिपक्ष से चाहते भक्त भगवान भक्त नारद मुनि सेवा करने दिस इज ए सिम्पटम ऑफ ए प्योर डिवोटी जन शुद्ध भक्त यह हूँ लक्षण शुद्ध भक्त केत चाहे मुझे साक्षात भाव में भगवान सेवा करी सब चाहे मुझे भक्तर सेवा कर शुड सर्व दि स्पिरिचुअल मास्टर फास्ट इट इज नॉट दैट वन शुड बाईपास दिस स्पिरिचुअल मास्टर एंड डिजायर टू सर्व सुप्रीम पर्सनालिटी ऑफ गॉड प्रथम गुरु सेवा करवा दरकार कहीं चिंता करने उचित ना गुरु सेवा को बाईपास करी अतिक्रम करी मुझे परम पुरुष भगवान सेवा करी यह गौड़ीय वैष्णव धर्मर भागवत धर्मर प्रहलाद शिक्षार कुशलता कौन बुझे ना चंचल गाईटा गाईटा भारी चंचल गोमाता भारी चंचल जो संतान दे सारती भारी चंचल आप गाई को बांधे देखिए के छिड़े बेले बेले पड़े भगवान ताठू परम चंचल भगवान ताठू परम चंचल मन रखी कि दुग्धवती गाई को पाखरे बिना पघा पघा कहते ना ओडिया रे बिना दौड़ी बांधिक रखा चाहे कौन दरकार कौन घास दरकार गोटे दुग्धवती गाई कौन सी बंधा हावन पाखर रही है पछे पछे बुल रास्ता ता बासुरीटा को धरिक आप ପଘା ଦରକାର ନାହିଁ, ଘାସ ଦରକାର ନାହିଁ, ଖାଇବା ପିଆ ସିଏ ତମ ପଛରେ ଗୋଡ଼େଇଲା ଆଉ। ଇଏ ହେଉଛି ଆମର କୌଶଳ, ଇଏ ହେଉଛି ଗୌଡ଼ୀୟ ବୈଷ୍ଣବ ଧର୍ମର ଭାଗବତ ପ୍ରହ୍ଲାଦ ଶିକ୍ଷାର ଭାଗବତଙ୍କ ଧର୍ମର ଇଏ ହେଉଛି କୌଶଳ। ଆମର କାମ ହେଲା ବାଛୁରୀଟାକୁ ଧରିବା, ଗାଈ ତାର ପଘା କଣ ସେ ତ ପହାଣ ଚଞ୍ଚଳ, ତାକୁ ବାନ୍ଧିବ କେମିତି କୃଷ୍ଣଙ୍କୁ, ତାଙ୍କୁ କିଏ ବାନ୍ଧିବ ଯେ? କିନ୍ତୁ ଆମର ବାଛୁରୀଟାକୁ ଧରିନେଲା ମାନେ ଗାଈ ଆମ ପଛରେ, ଆମେ କାହିଁକି ଗାଈ ପଛରେ ଗୋଡ଼ିବା? ଆମ ବାଛୁରୀ ଧରା ହେଇଛି, ଆମେ ସୁଧ ଭକ୍ତଙ୍କର ସେବା କରିବା, ସେ ତ ବଳେ ଆମ ପଛରେ ଆସିବା, ଆମେ କାହିଁକି ତାଙ୍କ ପଛରେ ଯିବା? ଇଏ ହେଲା ଆମର କୌଶଳତା। ତାହେଲେ ଆମେ ଶୁଣିବା ଅବଶିଷ୍ଟ ଅଂଶ, ବିଶ୍ୱନାଥ ଚକ୍ରଧରୀ କେତେ ସୁନ୍ଦର ଟୀକା କରିଛନ୍ତି, କର୍ମୀ ଜ୍ଞାନୀ ଯୋଗୀ ଠାରୁ ଭକ୍ତର କଣ ବିଲକ୍ଷଣ, କଣ ଭୃତ୍ୟ ସେବାର ମହିମା। ହରେ କୃଷ୍ଣ। ଜୟ ଗ୍ରନ୍ଥରାଶ୍ରୀମଦ ଭାଗବତମ କି ଜୟ। ଶ୍ରୀଲ ପ୍ରଭୁପାଦ ଜୀ ମହାରାଜ କି ଜୟ। ଶ୍ରୀଲ ଗୌରଗୋବିନ୍ଦ ଗୋସ୍ୱାମୀ ଶ୍ରୀଲ ଗୁରୁଦେବ କି ଜୟ। ଶ୍ରୀ ନୃସିଂହଦେବ ଭଗବାନ କି ଜୟ। ଭକ୍ତ ପ୍ରହ୍ଲାଦ ମହାରାଜ କି ଜୟ। ନିତାଇ ଗୌର ପ୍ରମାନନ୍ଦେ। ହରିହରି ପ୍ରସାଦ ନେଇକି ଯିବେ।